जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्ण 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 हरे 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 राम 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 हरे हरे ओं नमो भगवते वासुदेवाय ओं नमो भगवते वासुदेवाय ओं नमो भगवते वासुदेवाय ଗତକାଲି ଆମମାନେ ସପ୍ତମ ସ୍କନ୍ଧର ପ୍ରଥମ ଅଧ୍ୟାୟରୁ ଶୁଣୁଥିଲେ ଯୁଧିଷ୍ଠିର ମହାରାଜ ଯେତେବେଳେ ପ୍ରଶ୍ନ କରିଥିଲେ ଯେ ବେଣ ଭଗବାନ ଶ୍ରୀକୃଷ୍ଣଙ୍କର ନିନ୍ଦା କରି ସେ ନରକକୁ ଗଲେ କିନ୍ତୁ ଶିଶୁପାଳ ବେଣ ଏଭଳି ସକୃତ ନିନ୍ଦା କରି ଥରେ ଦୁଇଥର ନିନ୍ଦା କରି ସିଏ ନରକକୁ ଗଲେ କିନ୍ତୁ ଅସକୃତ ବାରବାର ଶିଶୁପାଳ ଆଉ ଦନ୍ତବକ୍ର ଦୁଇ ଭାଇ ବାରବାର ଭଗବାନ ଶ୍ରୀକୃଷ୍ଣଙ୍କୁ ନିନ୍ଦା କଲା ପରେ ସୁଦ୍ଧା ସେମାନେ କିଭଳି ସାଯୁଜ୍ୟ ବା ସାରୂପ୍ୟ ମୁକ୍ତି ଲାଭ କଲେ ତାର ସମାଧାନ ଗତକାଲି ଆମେ ଶୁଣୁଥିଲେ ଯେ ବ୍ୟକ୍ତି ଯେକୌଣସି ହିସାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଗଲା ମାନେ ଭଗବାନଙ୍କର ସ୍ୱରୂପ ଯେହେତୁ ସଚ୍ଚିଦାନନ୍ଦମୟ ସ୍ୱରୂପ ବ୍ୟକ୍ତି ସେ ସ୍ୱରୂପରେ ପ୍ରଭୁଙ୍କ ସହିତ ଯୁକ୍ତ ହୋଇଗଲା ମାନେ ପ୍ରଭୁ ତାକୁ ସେଭଳି ପାଞ୍ଚଟି ମୁକ୍ତି ଭିତରୁ ଯେକୌଣସି ଗୋଟିଏ ମୁକ୍ତି ପ୍ରଦାନ କରନ୍ତି ଯେକୌଣସି ଭାବରେ ଗତକାଲି ଆମେ ଶୁଣୁଥିଲେ କାରଣ ବ୍ୟକ୍ତିର ଭାବନାଟା ବଡ଼ ଜିନିଷ ନାହିଁ ଆମେ କେଉଁ ଭାବନା ନେଇ ଭଗବାନଙ୍କୁ ଡାକୁଛେ ଏଇଟା ଯେତେ ଗୁରୁତ୍ୱ ନୁହେଁ ଆମେ କାହାକୁ ଡାକୁଛେ ସେଇଟା ଗୁରୁତ୍ୱ ଯେଭଳି କରେଣ୍ଟ କେଉଁ ଭାବନାରେ ଆମେ କରେଣ୍ଟକୁ ଛୁଁଛେ ଆମେ ଜାଣିକି ଛୁଁଛେ ଅଜ୍ଞାନ ଛୁଁଛେ କରେଣ୍ଟ ତା ଭାବନାଟା ଦେଖୁନି ତାର ସ୍ୱରୂପ ଧର୍ମଟାକୁ ସେ ବଜେଇକି ରଖୁଛି ସେଭଳି ପ୍ରଭୁଙ୍କର ସ୍ୱରୂପ ଧର୍ମ ହେଲା ଯିଏ ଭଗବାନ ସହିତ ଯୁକ୍ତ ହେବ ମାନେ ସିଏ ହିଁ ମୁକ୍ତି ପ୍ରାପ୍ତ ହେବ ବା ମୋକ୍ଷ ପ୍ରାପ୍ତ ହେବ ଗତକାଲି ଆମେ ଶୁଣୁଥିଲେ ଗୋପିଆ କାମାତ ଭୟାତ କଂସ ଦ୍ୱେଷା ଚେଦାଦୟନ ରୂପ ସମ୍ବନ୍ଧ ବୃଷ୍ଣୟ ସ୍ନେହା ଜୁୟମ୍ ଭକ୍ତାବୟମ୍ ବିଭୁ ପାଞ୍ଚଟି ଛଅଟି ସମ୍ବନ୍ଧ ଶୁଣୁଥିଲେ ଏବଂ ବେଣ ମହାରାଜ ସିଦ୍ଧାନ୍ତ ଦେଲେ ଯେ ବେଣ ମହାରାଜ କତମ ଅପି ନ ବେଣ ସ୍ୟାତ୍ ପଞ୍ଚାନମ ପୁରୁଷମ୍ ପ୍ରତି ତସ୍ମାତ୍ କେନ ଅପି ଉପାୟନ ମନ କୃଷ୍ଣ ନିବେଶାଏ ମନଟାକୁ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଯେକୌଣସି ଉପାୟରେ ନିବେଶ କରିବାକୁ ପଡ଼ିବ ଯେକୌଣସି ଉପାୟରେ କିନ୍ତୁ ବେଣ ଯଦି ଥରେ ଦୁଇଥର ନିନ୍ଦା କରିଛି ତାର କୌଣସି ଆବେଶ ନଥିଲା ବା ଯାହା କୁହାଯାଏ ତନ୍ମୟତା ନଥିଲା ସେଥିପାଇଁ ତାକୁ ପାପର ଫଳ ମିଳିଲା କାରଣ ଭଗବାନଙ୍କୁ ସେ ନିନ୍ଦା କରିବା ସମୟରେ କଥା ପ୍ରସଙ୍ଗରେ ନିନ୍ଦା କରିଛି ଏଭଳି ଭଗବାନଙ୍କର ରୂପ ଲୀଳା ଗୁଣ ଏଥିରେ ତନ୍ମୟତା ହେଇକି ନିନ୍ଦା କରେଣି କିନ୍ତୁ ଶିଶୁପାଳଙ୍କର ତନ୍ମୟତା ଥିଲା ଗତକାଲି ଆମେ ସବୁ ଶୁଣୁଥିଲେ ତେବେ ଗୋଟିଏ ଉଦାହରଣ ମହାରାଜ ବି ଦେଉଥିଲେ ମୁଁ ଶୁଣୁଥିଲି ଯେ ବ୍ୟକ୍ତିର ଭାବନା ଅପେକ୍ଷା ଗୁରୁତ୍ୱ ହେଉଛି ବ୍ୟକ୍ତି କାହାକୁ ଭାବନା କରୁଛି ମହାରାଜ ଗୋଟିଏ ସଂସ୍କୃତର ନୀତିରୁ ଉଦାହରଣ ଦେଉଥିଲେ ଯେଭଳି ସ୍ୱାତି ନକ୍ଷତ୍ରରେ ଯେତେବେଳେ ଶିଶିର ବିନ୍ଦୁ ଯେତେବେଳେ ପଡ଼ୁଛି ଗୋଟିଏ ତପ୍ତ ପାତ୍ର ଲୋହ ପାତ୍ର ଉପରେ ସେତେବେଳେ ସେ ଶିଶିର ବିନ୍ଦୁ ତାର ସତାକୁ ହରାଇ ଦେଉଛି କିନ୍ତୁ ସେ ଶିଶିର ବିନ୍ଦୁ ଯେତେବେଳେ ଗୋଟେ ପଦ୍ମଫୁଲ ଉପରେ ପଡ଼ୁଛି ସେ ମୋତି ଭଳି ଝକଝକ କରୁଛି ସୁନ୍ଦର ମୋତି ଭଳି ଦେଖାଯାଉଛି କିନ୍ତୁ ସେଇ ଶିଶିର ଯେତେବେଳେ ସମୁଦ୍ରରେ କାଁ ମୁଖରେ ସେଇଟା ହିନ୍ଦୀରେ ମହାରାଜ କହୁଛନ୍ତି ମୁଁ ତ ଠିକ୍ ସେ ବୁଝିପାରିଲିନି ଶଙ୍ଖ ମନୋହର ଶାମୁକାର ଉପରେ ପାତ ହେଉଛନ୍ତି ସ୍ୱାତି ନକ୍ଷତ୍ରରେ ସେଥିରେ ସେ ସ୍ୱାଭାବିକ ମୋତି ହେଇଯାଉଛି ସେଇ ଯେଉଁ କାକର ବିନ୍ଦୁ ସେଇ ଜଳ କିନ୍ତୁ ପାତ୍ର ଭିନ୍ନ ଭିନ୍ନ ଉପରେ ପଡ଼ୁଛି କିନ୍ତୁ ଗତିଟା ଭିନ୍ନ ଭିନ୍ନ ଉପରେ ହେଉଛି ପଦ୍ମ ଉପରେ ମୋତି ଭଳି ଦେଖାଯାଉଛି କିନ୍ତୁ ମୋତି ହେଉନି କିନ୍ତୁ ଶାମୁକ ମୁଖରେ ପଡ଼ିଲା ବେଳକୁ ସେ ମୋତି ହେଇଯାଉଛି ଏଥିପାଇଁ କୁହାଯାଉଛି ଯେ ବ୍ୟକ୍ତିର ଭାବନାଟା ସେ କେଉଁ ବସ୍ତୁକୁ ଭାବନା କରୁଛି, ଏଇଟା ଗୁରୁତ୍ୱ, ଏଇଟା ହେଉଛି ସିଦ୍ଧାନ୍ତ। ସେଥିପାଇଁ ଏଠି କହିଲେ ତସ୍ମାତ୍ କେନପି ଉପାୟ ନା ମନ କୃଷ୍ଣ ନିବେଶୟ। ଆଚ୍ଛା, ପ୍ରଶ୍ନକୁ ଧରିବାକୁ ପଡ଼ିବ। ପ୍ରଶ୍ନଟା ଥିଲା ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ଥିଲା ଯେ ଭଗବାନ ସମଶ୍ରୁହୃତ ପ୍ରିୟ ହେଇକି କାହିଁକି ବିଷମ ଅପ୍ରିୟ ଆଉ ଦ୍ୱେଷ ଆଚରଣ କଲେ। ଏଇଟାକୁ ଏଇଟା କାଳକୃତ, କାଳର ବୈଷମ୍ୟ, କିନ୍ତୁ କାଳର କାର୍ଯ୍ୟଧର୍ମଟା କାଳର ଯିଏ କାରଣ ଭଗବାନଙ୍କ ଉପରେ ଆରୋପିତ ହେଉଛି, ସେଥିପାଇଁ କାଳର ବୃଦ୍ଧିଟାକୁ କାଳର ହ୍ରାସଟାକୁ ଭଗବାନଙ୍କ ଉପରେ ଦିଆଯାଉଛି। ତେଣୁ ଦେବତାମାନେ ଜିତିଲା ସମୟରେ ଅସୁରମାନେ ହାରିଯାଉଛନ୍ତି, ସେଇଟା ଭଗବାନଙ୍କ ଉପରେ ଆରୋପିତ ହେଉଛି। ଏଇଟାକୁ ସ୍ପଷ୍ଟ କରିବା ପାଇଁ ସୁଖଦେବ ଗୋସ୍ୱାମୀ ନାରଦ ମୁନି ଆଉ ଯୁଧିଷ୍ଠିରଙ୍କର ସମ୍ବାଦ ଦେଲେ। ସେଥିରେ ଯୁଧିଷ୍ଠିରଙ୍କର ପ୍ରଶ୍ନ ଥିଲା କ'ଣ, ଯୁଧିଷ୍ଠିରଙ୍କର ପ୍ରଶ୍ନ ଥିଲା ଶିଶୁପାଳ ଦ୍ୱେଷ କରି ଭଗବାନ କିଭଳି ପ୍ରାପ୍ତି ହେଲା। ତେଣୁ ତାର ସିଦ୍ଧାନ୍ତରେ ଏଠି ଦେଲେ ଯେ ଭଗବାନ ଯେହେତୁ ପରମାତ୍ମା, ଯେ ପରମାତ୍ମା କେହି ତାଙ୍କୁ ଦ୍ୱେଷ କରୁଛନ୍ତି, ପରମାତ୍ମାଙ୍କର ଏ ଜ୍ଞାନ ନାହିଁ। କାରଣ ଯାହାଙ୍କର ଶରୀର ଜ୍ଞାନ ଅଛି, ଅହଂ ମନୋଭାବ ଅଛି, ସେ ଜାଣିବ ଇଏ ମୋର ଶତ୍ରୁ, ଇଏ ମୋତେ ସ୍ତୁତି କରୁଛନ୍ତି, ଇଏ ମୋତେ ନିନ୍ଦା କରୁଛନ୍ତି। ପରମାତ୍ମାଙ୍କର ତ ସେ ଭାବନା ନାହିଁ, ପରମାତ୍ମା ସବୁବେଳେ ପରମାତ୍ମା ଭାବନାରେ ତନ୍ମୟ। ଯେଭଳି ଗୋଟେ ଉଦାହରଣ ମୁଁ ଆପଣଙ୍କୁ ଛୋଟ ଉଦାହରଣଟା ଦେବି, ଯେଭଳି ଗୋଟେ ପାଗଳ ଦେଖିବି ସେ ରାସ୍ତା କଡ଼ରେ ବୁଲୁଥିବ, ଆପଣ ତାକୁ କ'ଣ ବି କୁହନ୍ତୁ ବି ବାଡ଼ାନ୍ତୁ ବି, ସେ ତାର ଭାବନାରେ ବିଚଳିତ ହଉନି ନା, ତାର ଭାବନା ମୁଁ ପାଗଳ। କେତେ ଲୋକ ତ ଗାଳି ଦେଉଛନ୍ତି, କ'ଣ ବି କହୁଛନ୍ତି, ସିଏ ତାର ମନର ଯେଉଁ ଭାବନା, ସେ ଭାବନାରେ ସେ ତନ୍ମୟତା ହେଇକି ରହିଛି। ତନ୍ମୟତା ଯେହେତୁ ରହିଛି, ତାକୁ କ୍ଷୁଧା ବି ଲାଗୁନି, ତାକୁ ଶୋଷ ବି ଲାଗୁନି, ତାର ସରଧର୍ମ ବି ନାହିଁ, କେଉଁଠି ମଳ ତ୍ୟାଗ କରୁଛି, କେଉଁଠି ମୂତ୍ର ତ୍ୟାଗ କରୁଛି। ଏପରିକି ବ୍ୟକ୍ତି ଚାହିଁଲେ ବି ଜଣେ ଭୁଲିବା ପାଇଁ ନିଜ ଶରୀରକୁ ଏଇଟା କରିପାରିବ। ଯେମିତି ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଉଛି ଯେ ଆମର ଯେ ପୁରା ଶରୀରର ଆଧ୍ୟାସ ହେଇଯାଇଛି, ଶରୀର ଧର୍ମଟା ଛାଡ଼ି ହେବନି, ଆତ୍ମଧର୍ମଟାକୁ ଆଣି ହେବନି, ଏଇଟା ଠିକ୍ କଥା ନୁହେଁ। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେଉଛି, ଯେଭଳି ସିଆଇଡି କୁହନ୍ତି ନା ସେମାନଙ୍କୁ, ଯେଉଁମାନେ ପୁରା ସାଧା ବେଶରେ ଯାଇକି ଚୋରମାନଙ୍କୁ ସବୁ ଧରନ୍ତି, ସବୁ ଭିନ୍ନ ଭିନ୍ନ କେସ୍କୁ, ସେମାନେ ତ ପ୍ରାୟ ସରଧର୍ମକୁ 50% ଭୁଲି ଯାଆନ୍ତି, ଜାଣିଶୁଣି ରୋଲ୍ କରିକି ବି। ଏଇଟା ଡିଫିକଲ୍ଟ, କେହି ବୁଝି ବି ପାରିବେ ନା ବାସ୍ତବିକ ଲୋକଟା ଠିକ୍ ସେ କରୁଛି କି ଇଏ କେହି ଉଦ୍ଦେଶ୍ୟରେ କରୁଛି। ପରେ କେସ୍ଟାକୁ ଧରିସାରିଲା ପରେ ଜଣାଯାଏ ଇଏ ହେଉଛି ସିଆଇଟି, ଅର୍ଥାତ୍ ତାର ଶରୀର ଧର୍ମ ଜ୍ଞାନ ଥାଇକି ବି, ମୁଁ ଜଣେ ଅଫିସର, ଜ୍ଞାନ ଥାଇକି ବି ସେ ସରଧର୍ମକୁ ଭୁଲିବା ପାଇଁ ପ୍ରାକ୍ଟିସ୍ କରିଦେଇଛି ଏହି ଜୀବନରେ। ତାହେଲେ ଜଣେ କୃଷ୍ଣ ଚେତନକୁ ଆଚରଣ କରି ସେ କାହିଁକି ସରଧର୍ମକୁ ଭୁଲିପାରିବେ, ଏଇଟା ସମ୍ଭବ। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେହେତୁ ପରମାତ୍ମା, ତାଙ୍କର ପରମାତ୍ମା ତନ୍ମୟତା ରହିଛି, ତେଣୁ ଜୀବର ଗୋସ୍ୱାମୀ ମାନେ ଏହି ସିଦ୍ଧାନ୍ତ ଦେଉଛନ୍ତି, ଜୀବର ଯେଉଁ ସୁଖ ଦୁଃଖ ଟୋଟାଲ ଭଗବାନଙ୍କୁ ସ୍ପର୍ଶ ହିଁ କରୁନି, ଭୌତିକ ଜଗତର କୌଣସି କାର୍ଯ୍ୟକଳାପ ଭଗବାନଙ୍କୁ ସ୍ପର୍ଶ ହିଁ କରୁନି। କାରଣ ଭଗବାନଙ୍କର ଧାମ ହେଉଛି ଚିନ୍ମୟ ଧାମ, ସଚ୍ଚିଦାନନ୍ଦମୟ ଧାମ। ତେଣୁ ଜୀବର ଯେକୌଣସି ଏଠି ସୁଖ ଦୁଃଖ ଭଗବାନଙ୍କୁ ଗାଳି ଦେଉଛି, ପ୍ରାର୍ଥନା କରୁଛି, ସାଧାରଣ ଯେଉଁମାନେ ସରଧାରଣାରେ ଅଛନ୍ତି ସେମାନଙ୍କର ପ୍ରାର୍ଥନା ଟୋଟାଲ ଭଗବାନଙ୍କ ନିକଟରେ ପହଞ୍ଚୁନି। ସେଥିପାଇଁ ତ ଭଗବାନ ବ୍ୟସ୍ତ ହେଇକି ତାଙ୍କର ପାର୍ଶ୍ୱମାନଙ୍କୁ ହିଁ ପଠାଉଛନ୍ତି, ଏଠି ପହଞ୍ଚି ପାରିବେନି। ଆଉ ଯେଉଁମାନେ ଆତ୍ମଧର୍ମରୁ ଉର୍ଦ୍ଧ୍ୱରେ ଅଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ପରମାତ୍ମାଙ୍କ ଭାବନାରେ ତନୁଏ ହେଇଯାଇଛନ୍ତି, ସେମାନଙ୍କ ପ୍ରାର୍ଥନାଟା ସେଠି ପହଞ୍ଚିବ। ଯେଭଳି ଗୋଟେ ଛୋଟିଆ ଉଦାହରଣ ନିଆଯାଏ, ଯଦି ଏଇଠି ବି ଚିଫ୍ ମିନିଷ୍ଟର ଆସିକି ପ୍ରୋଗ୍ରାମ କରନ୍ତି, ଗୋଟେ ସାଧାରଣ ଲୋକ କ'ଣ ବି କହିଲେ ଚିଫ୍ ମିନିଷ୍ଟର କାହିଁ କାମ ଦେବ, କିନ୍ତୁ ତାଙ୍କର ସାମ୍ୟତା ପ୍ରାପ୍ତ ହୋଇଥିବା ବ୍ୟକ୍ତି ସେ କୌଣସି କଥା କହିଲା ମାନେ ଚିଫ୍ ମିନିଷ୍ଟର ସାଙ୍ଗେ ସାଙ୍ଗେ ସେଇଟା ଗୁରୁତ୍ୱ ଦେବ। ତେଣୁ ମୁଁ ଏଇଥିପାଇଁ କହିବା ପାଇଁ ଚାହୁଁଥିଲି ଯେ ଭଗବାନ ଯେହେତୁ ମୁଁ କୃଷ୍ଣ, କୃଷ୍ଣ ଭାବନାରେ ତନ୍ମୟ, ତେଣୁ ତାଙ୍କୁ ଦ୍ୱେଷ କିଏ କରୁଛି, କିଏ ନିନ୍ଦା କରୁଛି, କିଏ ସ୍ତୁତି କରୁଛି, ଏଇଟା କୃଷ୍ଣ ଗ୍ରହଣ କରନ୍ତି ନା। ବରଂ ତାଙ୍କୁ ନିନ୍ଦା ସ୍ତୁତି କରୁଥିବା ବ୍ୟକ୍ତି ଯେହେତୁ କୃଷ୍ଣ ନାମ ନେଇ, ପ୍ରଭୁଙ୍କର ନାମ ନେଇ, ନିନ୍ଦା ସ୍ତୁତିଟା ଅପ୍ରାକୃତ, କିନ୍ତୁ କୃଷ୍ଣ ନାମଟା ତ ପ୍ରାକୃତ ନୁହେଁ ନା। ସିଦ୍ଧାନ୍ତରେ ଦେଖନ୍ତୁ, କିଏ କୃଷ୍ଣଙ୍କୁ ଗାଳି ଦେଉଛି, କିନ୍ତୁ କୃଷ୍ଣ ନାମ ଧରି ଗାଳି ଦେଉଛି ନା, ଗାଳିଟା ହେଉଛି ପ୍ରାକୃତ, କିନ୍ତୁ କୃଷ୍ଣ ନାମଟା ତ ପ୍ରାକୃତ ନୁହେଁ, କୃଷ୍ଣ ନାମଟା ତ ଅପ୍ରାକୃତ। ତେଣୁ ଏଇ ଯେଉଁ ପ୍ରାକୃତ ବସ୍ତୁର ଜିନିଷଟାକୁ ଭଗବାନ ଗ୍ରହଣ କରୁନାହାନ୍ତି, ଅପ୍ରାକୃତ ବସ୍ତୁ ଯେଉଁ ମୋର ନାମ ନେଉଛି, ଏଇଟା ଏଆର ଦ୍ୱାରା ହିଁ ତାକୁ ତାର ପାପଟା ଦୁର୍ବିତ ହେଇଯାଉଛି, ତନ୍ମୟତାରେ ସେ ପ୍ରଭୁଙ୍କ ସହିତ ମୁକ୍ତି ଲାଭ କରିଦେଉଛି ବା ମୋକ୍ଷ ଲାଭ କରୁଛି, ପ୍ରଭୁ ତାକୁ ମୁକ୍ତି ପ୍ରଦାନ କରୁଛନ୍ତି। ଏଇଟା କହିକି ଭାଗବତର ପ୍ରବଚନ ଖୋଲିଛନ୍ତି ସ୍ୱାମୀପାଦ। ଏଇ କଥା ବର୍ତ୍ତମାନ ବଦଳିଗଲେ। ସିଏ ପ୍ରଶ୍ନ କରିଥିଲେ ଭଗବାନ ସୁହୃତ ପ୍ରିୟ ଆଉ ସମ ହେଇକି କାହିଁକି ଦ୍ୱେଷ କଲେ, ସେଇ ଉତ୍ତରଟାକୁ ବର୍ତ୍ତମାନ ଷ୍ଟାର୍ଟ କରୁଛନ୍ତି ଯେ କ'ଣ ନା ଏଠି କରୁଛନ୍ତି। ତତ୍ ଏବଂ ଇତିହାସ ପ୍ରସ୍ତାବ କଥମ କୃତ୍ୱା ଶ୍ରୀକୃଷ୍ଣ ଶିଶୁପାଳ ସହ ବୈରାନୁ ବନ୍ଦନମ କୋ ହେତୁ ଇତି ଉପେକ୍ଷା। କାଳେ ପଚାରିବେ ଯୁଧିଷ୍ଠିର ମହାରାଜ, ଶିଶୁପାଳଙ୍କ ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ବୈରାନୁ ବନ୍ଧନର କାରଣଟା କ'ଣ? ଇଆର ଉତ୍ତରରେ ପରୀକ୍ଷିତ ମହାରାଜଙ୍କର ଉତ୍ତର ବି ଚାଲି ଆସିବ। ଇଆର ଉତ୍ତର ଯେଉଁ ଦେବେ ନାରଦ ମୁନି, ପରୀକ୍ଷିତ ମହାରାଜଙ୍କର ଉତ୍ତର ଚାଲି ଆସିବ, କାରଣ ଶିଶୁପାଳଙ୍କର ପୂର୍ବଜନ୍ମ କଥା ଚାଲି ଆସିବ। ତେଣୁ ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ କରିଛନ୍ତି ଭଗବାନ ଦ୍ୱେଷ କରିଛନ୍ତି, ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ନାରଦମୁନିଙ୍କ ସମ୍ବାଦରୁ କହିବେ ନା ଭଗବାନ ଦ୍ୱେଷ କରିନାହାନ୍ତି, ପ୍ରକୃତରେ ଏମାନେ ବ୍ରହ୍ମଶାପ ପାଇଥିଲେ। ତେଣୁ ଭଗବାନ ତାଙ୍କ ପାଇଁ ତ ଅବତାର ନେଇଛନ୍ତି ନା, ଭଗବାନଙ୍କୁ ବରଂ କଷ୍ଟ କରିବାକୁ ପଡ଼ିଛି ତାଙ୍କୁ ଉଦ୍ଧାର କରିବା ପାଇଁ, ଦ୍ୱେଷ କେମିତି ହେଲା? ଏଇ ସିଦ୍ଧାନ୍ତକୁ ଦେବେ ବର୍ତ୍ତମାନ। ଏଥିରେ ପ୍ରଥମ ଅଧ୍ୟାୟଟି ଶେଷ ହେବ। ସେଠି ଯୁଧିଷ୍ଠିର ମହାରାଜ ପ୍ରହ୍ଲାଦ ମହାରାଜଙ୍କ ଚରିତ୍ର ପାଇଁ ପ୍ରଶ୍ନ କରିବେ। ଶ୍ଳୋକ 32 ଆମେ ଆରମ୍ଭ କରୁଛେ। ପ୍ରଥମ ଅଧ୍ୟାୟ ମାତୃଶ୍ରେଶ୍ରୟୋବଶ୍ୟଦ୍ୟାଦନ୍ତବକ୍ରଶ୍ଚ ପାଣ୍ଡବ ପାର୍ଶ୍ୱଦ ପ୍ରଭୁର ବିଷ୍ଣୁ ବିପ୍ରସାପାତ୍ପଦଚ୍ୟୁତ। ହେ ଯୁଧିଷ୍ଠିର, ଇ ବିଷ୍ଣୁ ବିପ୍ରସାପାତ୍ ପଦଚ୍ୟୁତ, ପାର୍ଶ୍ୱଦ ପ୍ରବର ବିଷ୍ଣୁ, ଇ ବିଷ୍ଣୁଙ୍କର ଦୁଇ ଜଣ ପାର୍ଶ୍ୱଦ ପ୍ରବର ଥିଲେ, ସାଧାରଣ ପାର୍ଶ୍ୱଦ ଥିଲେ, ଶ୍ରେଷ୍ଠ ପାର୍ଶ୍ୱଦ ଥିଲେ। ଆପଣ ଯେତେବେଳେ ବହୁତ ସୁନ୍ଦର ବର୍ଣ୍ଣନା, ମୋର ତ କଥା କହିବାକୁ ଇଚ୍ଛା ଥିଲା ଧ୍ରୁବ ମହାରାଜଙ୍କ ଚରିତ୍ର ଉପରେ କେବେ ବି ଯଦି ଆସେ ଜୟ ବିଜୟଙ୍କର ପ୍ରସଙ୍ଗ, ଦିଦି କିଭଳି ଗର୍ଭଧାରଣ କରୁଛନ୍ତି, ଜୟ ବିଜୟଙ୍କର ଆବିର୍ଭାବ, ଆଉ ଜୟ ବିଜୟ କିଭଳି ବୈକୁଣ୍ଠର ପତନ ହେଉଛନ୍ତି, ଆଉ ବୈକୁଣ୍ଠର ବର୍ଣ୍ଣନା, ଭଗବାନଙ୍କର ଭକ୍ତ ବାତ୍ସଲ୍ୟ, ବହୁତ ସୁନ୍ଦର। ଚକ୍ରବାଦ ଏମିତି ଟିକା ରଚନା କରିଛନ୍ତି, ଭକ୍ତଙ୍କର ସବୁ ମନୋଭାବ ଖୋଲି ଦେଇଛନ୍ତି, ଭଗବାନଙ୍କର ଭକ୍ତ ବାତ୍ସଲ୍ୟ କିଭଳି ବହୁତ ସୁନ୍ଦର ଭକ୍ତମାନଙ୍କ ପାଇଁ। ଏ ବିଷ୍ଣୁଙ୍କର ପାର୍ଶ୍ୱଦ ଥିଲେ, ପ୍ରବର ପାର୍ଶ୍ୱଦ ଥିଲେ, ବହୁତ ଶ୍ରେଷ୍ଠ ପାର୍ଶ୍ୱଦ ଥିଲେ, କିନ୍ତୁ ବିପ୍ରସାପତ୍ ପଦଚ୍ୟୁତ, ବ୍ରାହ୍ମଣଙ୍କର ସାପରୁ ଇ ପଦଚ୍ୟୁତ ହେଇଛନ୍ତି। ଇଏ କିଏସ୍ ଯେହେତୁ ଜଣେ ପଦଚ୍ୟୁତ ହେଇଛନ୍ତି, ଯେଉଁ ଶିଶୁପାଳଙ୍କ କଥା ତୁମେ ପ୍ରଶ୍ନ କରୁଛ, ସିଏ ତୁମର ସମ୍ବନ୍ଧରେ କ'ଣ ତୁମେ ଜାଣିଛ ତ? ତୁମକୁ ନିଶ୍ଚିତ ଜଣାଥିବ। ସେ କିଏ ନା ମାତୃ ସ୍ୱେଶ୍ରେୟ, ମାଙ୍କର କ'ଣ ସମ୍ବନ୍ଧ ଜ୍ଞାନ ମୋର ଟିକେ କମ, ମାଙ୍କର ତୁମ ମାଙ୍କର ଭଉଣୀଙ୍କର ପୁତ୍ର। ମୁଁ ଗତକାଲି ଆପଣଙ୍କୁ କହିଥିଲି, ଆଜି ବି ସ୍ମରଣ କରିଦେଉଛି, ଯୁଧିଷ୍ଠିରଙ୍କର ମା ହେଲେ କୁନ୍ତିଦେବୀ, କୁନ୍ତିଦେବୀଙ୍କର ଭଉଣୀଙ୍କର ପୁତ୍ର ହେଲେ ଶିଶୁପାଳ ଆଉ ଦନ୍ତବକ୍ର। କାରଣ କୁନ୍ତିଦେବୀ ହେଉଛନ୍ତି ବିଦୁରଥଙ୍କର ପୁତ୍ର ହେଲେ ସୁର, ସୁରଙ୍କର 10 ପୁତ୍ର ଥିଲେ, ତା ଭିତରେ ମୁଖ୍ୟ ପୁତ୍ର ହେଲେ ଯିଏକି ଶ୍ରେଷ୍ଠ ହେଲେ ବସୁଦେବ, ଏବଂ ତାଙ୍କର 5 କନ୍ୟା ଥିଲେ ସୁରଙ୍କର, କୁନ୍ତିଦେବୀ ମଧ୍ୟ ତାଙ୍କର କନ୍ୟା ଥିଲେ। କିନ୍ତୁ ଯେହେତୁ ବାସୁଦେବଙ୍କର କୁନ୍ତିରାଜଙ୍କ ସହିତ ସଖ୍ୟ ଭାବ ଥିଲା, ତାଙ୍କର କୌଣସି ସନ୍ତାନ ନଥିଲେ, ସେ କନ୍ୟାକୁ ଦେଇଦେଇଥିଲେ। କିନ୍ତୁ ଏ ଯେଉଁ ଦନ୍ତବକ୍ର ଆଉ ଶିଶୁପାଳ, ଶ୍ରୁତଦେବାଙ୍କ ଠାରୁ ଦନ୍ତବକ୍ର ଜନ୍ମ ହୋଇଛନ୍ତି ଏବଂ ଶ୍ରୁତ ସଭାଙ୍କ ଠାରୁ ଶିଶୁପାଳ ଜନ୍ମ ହୋଇଛନ୍ତି। ତେଣୁ କୁନ୍ତିଦେବୀଙ୍କର ଭଉଣୀର ପୁଅ, ତାମାନେ ଯୁଧିଷ୍ଠିର ମହାରାଜଙ୍କର କ'ଣ ହେବେ? ମାଉସୀ ପୁଅ। ତେଣୁ ସେଇ କଥା ହିଁ କହୁଛନ୍ତି, ମାତୃ ସ୍ୱେଶ୍ରୟ ବସ୍ ଚୈଦ୍ୟା ତୁମ୍ବମାନଙ୍କର ଏ ଚେଦିରାଜ ଦନ୍ତବକ୍ରଶ୍ଚ ପାଣ୍ଡବ, ହେ ପାଣ୍ଡବ, ଏ ଦନ୍ତବକ୍ର ଆଉ ଶିଶୁପାଳ ଦୁଇ ଜଣ ତୁମର ମାଉସୀର ପୁଅ ବର୍ତ୍ତମାନ ପାଇଁ, କିନ୍ତୁ ଏ ପ୍ରକୃତରେ ବିପ୍ରସାପରୁ ହିଁ ଚ୍ୟୁତ ହୋଇଛନ୍ତି। ଯେତେବେଳେ ଏଇ କଥା ହିଁ ଶୁଣିଛନ୍ତି, ଯୁଧିଷ୍ଠିର ମହାରାଜ ସହିପାରିଲେନି। ଶ୍ରୀ ଯୁଧିଷ୍ଠିର ଉବାଚ, ଯୁଧିଷ୍ଠିର ପ୍ରଶ୍ନ କରିଛନ୍ତି, କିଦୃଶ କଶ୍ୟ ଭାଷାପ ହରିଦାସ ଅଭିମର୍ଶନ ଅଶ୍ରେଧ ଅବାଦି ହରେ ଐକାନ୍ତିକ ଭବ। ମୁଁ ଆକୁ ବିଲକୁଲ ବିଶ୍ୱାସ ହିଁ କରୁନି, କାହିଁକି ନା ହରେର ଐକାନ୍ତିକ, ହରିଙ୍କର ବୈକୁଣ୍ଠରେ ବାସ କରିଛନ୍ତି, ହରିଙ୍କର ପ୍ରତି ଯାହାଙ୍କର ଐକାନ୍ତିକତା ଭାବ ଅଛି। ଗୋଟେ ଚାକିରି କରିବା ଦୁସରା ଜିନିଷ, ଆଉ ଐକାନ୍ତିକ ଭାବଟା ଗୋଟେ ଦୁସରା ଜିନିଷ। ଐକାନ୍ତିକ ଭାବ ଅର୍ଥ ସମ୍ପୂର୍ଣ୍ଣ ହରିଙ୍କର ମନୋଭାବକୁ ବୁଝୁଥିଲେ, ଏ ଐକାନ୍ତିକ। ତେଣୁ ସ୍ୱାମୀପାଦ ଏଠି ଅର୍ଥରେ କହୁଛନ୍ତି ହରିଦାସ ଅଭିମୂର୍ଷ୍ୟତି, ଅଭିମୂର୍ଷ୍ୟତି ଅର୍ଥ ଅଭିଭବତି ଇତି ତଥା କଶ୍ୟ ସାପ, ଏଭଳି କିଭଳି ସାପ ଅଛି, କିଭଳି ଅଭିଶାପ, ସେ କିଭଳି ଅଭିଶାପ ଯାହାକି ହରିଙ୍କର ଦାସଙ୍କୁ ବି ପରାହତ କଲା, ଅଭିମୂର୍ଷ୍ୟ କଲା, କିତୃ ସଭା, ସେ କିଭଳି ସାପ, ଅଶ୍ରେଦେହ ଅନାଦରଣୀୟ ଏବଂ ଅସମ୍ଭାବଭାବ ଜନ୍ମ, ଏଇ ଜଗତରେ ଜନ୍ମ ହରିଙ୍କର ଦାସଙ୍କର ଏଇଟା ଅସମ୍ଭବ। ଏଠି ସିଧା କହୁଛନ୍ତି ଅଶ୍ରଦ୍ଧେୟ, ମୁଁ ଏଠି ଟୋଟାଲ ବିଶ୍ୱାସ କରୁନି ଯେ ହରିଙ୍କର ଐକାନ୍ତିକ ଭକ୍ତ ତାଙ୍କ ପ୍ରତି ସାପ, ପୁଣି କିଦୃଶ ସାପ, ମୋତେ ପୁଣି ଐକାନ୍ତିକ ଭକ୍ତ, ମୋର ଆଦୌ ବିଶ୍ୱାସ ହେଉନି ସେ ଜନ୍ମ ଭବରେ ଜନ୍ମ ହେବେ ପୁଣି ସାପ ପାଇଁ, ମୋର ବିଶ୍ୱାସ ହେଉନି। ଯଦି ନାରଦମୁନି ପଚାରିବ ତୁମେ କାହିଁକି ବିଶ୍ୱାସ କରୁନ, ଯୁଧିଷ୍ଠ ମହାରାଜ କହୁଛନ୍ତି ଦେହ ଇନ୍ଦ୍ରିୟାସି ହୀନାନାମ ବୈକୁଣ୍ଠପୁରବାସିନାମ ଦେହ ସମ୍ବନ୍ଧ ସମ୍ବନ୍ଧମ ଏତତ୍ ଆଖ୍ୟାତମ ଅହର୍ଷି। ରୂପା ଜୀ ବହୁତ ସୁନ୍ଦର ପର୍ପଟ ଦେଇଛନ୍ତି ଏଥିରେ ଯେ ବୈକୁଣ୍ଠବାସୀର ବୈକୁଣ୍ଠରୁ କାହାର ପତନ ହୁଏ ନା। ଏ ପ୍ରପାତ ପ୍ରପାତ ବହୁତ ବହୁତ ଜାଗାରେ ବହୁତ ଆନାଲୋଜିରେ ବହୁତ ବହୁତ କିଛି କଥା କହିଛନ୍ତି, କିନ୍ତୁ ଇଏ ହେଉଛି ଶେଷ ସିଦ୍ଧାନ୍ତ ପ୍ରପାତ କହୁଛନ୍ତି। ପ୍ରପାତ ଏଠି କହୁଛନ୍ତି ୱେନ୍ ଜୟ ବି ଜୟ ଡିସେଣ୍ଡେଣ୍ଟ ଟୁ ଦିସ୍ ମେଟେରିଆଲ ୱାର୍ଲ୍ଡ ଦେ କମ୍ ବିକଜ୍ ଦେଆର୍ ୱାଜ୍ ସମଥିଂ ଟୁ ବି ଡନ୍ ଫର୍ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ଅଦରୱାଇଜ୍ ଇଟ୍ ଇଜ୍ ଏ ଫ୍ୟାକ୍ଟ ଦ୍ୟାଟ୍ ନୋ ୱାନ୍ ଫଲ୍ସ ଫ୍ରମ୍ ବୈକୁଣ୍ଠ। ଇଟ୍ ଇଜ୍ ଏ ଫ୍ୟାକ୍ଟ ଦ୍ୟାଟ୍, ପ୍ରପାତ କହୁଛନ୍ତି, ନୋ ୱାନ୍ ଫଲ୍ସ ଫ୍ରମ୍ ବୈକୁଣ୍ଠ। କାରଣ ଜୟ ବିଜୟ ଯେଉଁ ଆସିଛନ୍ତି ତାଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ କିଛି କାର୍ଯ୍ୟ କରିବାର ଥିଲା, ଭଗବତ ଇଚ୍ଛା ରହିଛି। ଆପଣ ଯେତେବେଳେ ଶୁଣିବେ ଜୟ ବିଜୟଙ୍କର ପତନ, ଭଗବାନ ଲକ୍ଷ୍ମୀଙ୍କୁ ଧରିକି ଆସୁଛନ୍ତି, କେତେ ସୁନ୍ଦର ରୂପ, ସେ ରୂପ ପ୍ରଭୁଙ୍କ ରୂପ ଆଉ ବୈକୁଣ୍ଠ ରୂପ ବର୍ଣ୍ଣନା କରାଯାଉଛି। ବୈକୁଣ୍ଠକୁ ପ୍ରବେଶ କରିବା ବେଳେ ଜୟ ବିଜୟ ବୈକୁଣ୍ଠର ବର୍ଣ୍ଣନା ଦିଆଯାଉଛି। ଭାଗବତରେ ସ୍ୱର୍ଗର ବର୍ଣ୍ଣନା ବଳି ମହାରାଜଙ୍କ ଚରିତ୍ରରେ ଶୁଣିଲେ, ବୈକୁଣ୍ଠର ବର୍ଣ୍ଣନା ଶୁଣିବେ ଜୟ ବିଜୟଙ୍କର, କେତେ ସୁନ୍ଦର ବର୍ଣ୍ଣନା। ଆଉ ଭଗବାନ ଶ୍ରୀକୃଷ୍ଣ ଲକ୍ଷ୍ମୀଙ୍କ ସହିତ ଆସୁଛନ୍ତି, ତାଙ୍କର ରୂପର ବର୍ଣ୍ଣନା ଦେଉଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ, ବହୁତ ସୁନ୍ଦର ବର୍ଣ୍ଣନା, ତେଣୁ ଲକ୍ଷ୍ମୀଙ୍କୁ ଧରିକି ଆସିଛନ୍ତି। ତେଣୁ ଭଗବାନଙ୍କ ଇଚ୍ଛାରେ ବାସ୍ତବିକ ଅଭିଶାପ ହେଇଛି, ଏଠି ପୂର୍ବ ସ୍ପଷ୍ଟ ଲେଖୁଛନ୍ତି। ତେଣୁ ଏଇଟା ଗୋଟେ ଗୋଟେ ଫ୍ୟାକ୍ଟ, ନୂଆନ୍ ଫଲ୍ସ ଫ୍ରମ୍ ବୈକୁଣ୍ଠ। ତା ପରବର୍ତ୍ତୀ ପର୍ପଟରେ ପ୍ରପାତ ନେଇ ଲେଖିଛନ୍ତି, ମୁଁ ବେଶୀ କହୁନି କାରଣ କଥା ହିଁ ସରିବେ ନା। ପ୍ରପାତ କହିଛନ୍ତି ଯେଉଁ ବ୍ରହ୍ମଜ୍ୟୋତିରୁ ଯେଉଁମାନେ ପତନ ହୁଅନ୍ତି ବ୍ରହ୍ମଲୋକରୁ, ଏଇଟା କାହାମାନଙ୍କ ପାଇଁ, ଏଠି ପ୍ରପାତ କହୁଛନ୍ତି ଯେଉଁମାନେ ସାଧୁର୍ଯ୍ୟ ମୁକ୍ତି ପାଇଥାନ୍ତି, ଯେଉଁମାନେ ନିର୍ବିଶେଷବାଦୀ, ସେମାନଙ୍କର ପତନ ହୁଏ। ପ୍ରପାତ ସ୍ପଷ୍ଟ କହିଛନ୍ତି ଏତେ ତା ପାଇଁ ଫାଇଟିଂ କରିବା ଉଚିତ ନୁହେଁ। ଯିବ କେଉଁଠି ଆସିଲା, ଯିବ ଯେଉଁଠୁ ଆସୁ, ଗୁରୁଦେବଙ୍କର ଗୋଟେ ମୁଁ ଲେଟର ପାଇଥିଲି, ଭକ୍ତିଚାର ମହାରାଜ ପାଖକୁ ଗୁରୁଦେବ ରଚନା କରିଥିଲେ, କାରଣ ଏଠି ବହୁତ ବଡ଼ ଇସ୍ୟୁ ହେଇଥିଲା ନା, ଯିବ ବୈକୁଣ୍ଠରୁ ପତନ ହେଇଛି ଗୁରୁଦେବ 4-5 ବେଳେ, ସେ ଲେଟର ଆଜି ପର୍ଯ୍ୟନ୍ତ ମୋ ପାଖରେ ଅଛି, ତାକୁ କିଏ ଫିଙ୍ଗି ଦେଇଥିଲା ବାହାରକୁ ଝାଡ଼ୁ ମାରିକି, ତାକୁ ପାଇଥିଲି ସେତେବେଳେ। ଗୁରୁଦେବ ବହୁତ ସୁନ୍ଦର କଥା ଲେଖିଛନ୍ତି, ଗୁରୁଦେବ କହିଛନ୍ତି ତିନିଟା କହିଛନ୍ତି, ଆଚ୍ଛା ନିତ୍ୟ ବଦ୍ଧ ଜୀବ ଅଛନ୍ତି, ନିତ୍ୟ ମୁକ୍ତ ଜୀବ ଅଛନ୍ତି, ନିତ୍ୟବଦ୍ଧ ଜୀବ ଅନାଦିକାଳରୁ ଅଛନ୍ତି, ନିତ୍ୟ ମୁକ୍ତ ଜୀବ ଅନାଦିକାଳରୁ ବୈକୁଣ୍ଠରେ ଅଛନ୍ତି, ଆଉ ବଦ୍ଧ ମୁକ୍ତ, ବଦ୍ଧ ହେଇକି ମୁକ୍ତ ହେଇଥିବା ଜୀବ ଇ ବି ଅଛନ୍ତି, ବଦ୍ଧ ଅବସ୍ଥାରେ ଥିଲେ ସେ ମୁକ୍ତ ହେଇ ବୈକୁଣ୍ଠକୁ ଯାଇଛନ୍ତି। କିନ୍ତୁ ମୁକ୍ତ ବଦ୍ଧ କୌଣସି ଜାଗାରେ ଗୋଟେ କୌଣସି ଆଚାର୍ଯ୍ୟ ଲେଖିଛନ୍ତି ମୁକ୍ତ ହେଇକି ବଦ୍ଧ ହେଇକି ଅବସ୍ଥାରେ ଜଗତରେ ଅଛନ୍ତି, ଏଭଳି ଅପସନ୍ କେଉଁଠି ଅଛି ନା। ଗୁରୁଦେବ ଲାଷ୍ଟ କନକ୍ଲୁଜନ୍ ଲେଖିଛନ୍ତି, ସେ ଯାହା ବି ହଉ ନା କାହିଁକି ଆମେ କେଉଁଠି ଅଛେ, ଗୁରୁଦେବ କହୁଛନ୍ତି କାକତ୍ୟାଳ ନ୍ୟାୟ କରିବା ଉଚିତ ନୁହେଁ, ଆମେ ବୈକୁଣ୍ଠରେ ଥିଲେ ବା କେଉଁଠି ଥିଲେ ଭୁଲି ଯାଉ, ବର୍ତ୍ତମାନ ଆମେ କେଉଁଠି ଅଛେ, ବର୍ତ୍ତମାନ ତ ଏଇ ଜଗତରେ ଅଛେ ନା, ତେଣୁ କିଭଳି ବୈକୁଣ୍ଠକୁ ଯିବା ସେ ବିଚାର ନ କରିକି ଆମେ କେଉଁଠି ଥିଲେ ବିଚାର କରି କ'ଣ ଆମର ଲାଭ ଅଛି। ମୁଁ ରଜାର ପୁଅ ଥିଲି, ଭାଇ ତୁମେ ରଜାର ପୁଅ ହିଁ ବର୍ତ୍ତମାନ ତ ଭିକାରୀ ନା, ମୁଁ ରଜାର ପୁଅ ଥିଲି ବୋଲି କହିକି ଯଦି ଆପଣ ଏଠି ବୁଲନ୍ତି ନବୀନ ପଟ୍ଟନାୟକ ଆଗ ଯାଇ ଚ୍ୟାଲେଞ୍ଜ, ମୁଁ ରଜାର ପୁଅ ଥିଲି, ସିକ୍ୟୁରିଟି ଥାପଡ଼ ମାରିକି ବିଦା କରିଦେ, ତୁ ରଜାର ପୁଅ ହିଁ ବର୍ତ୍ତମାନ ତୋର ଡ୍ରେସ୍ ନାହିଁ, ଆମେ ବୈକୁଣ୍ଠ ଥିଲେ କେଉଁଠି ଥିଲେ ଏଇଟା କାହିଁ କୁହାଯାଉଛି ନା, ଯେଉଁମାନେ ଇଜି ଗୋଇଙ୍ଗ ପର୍ସନ୍ ଗୁରୁଦେବ, ଯେଉଁମାନେ ସରଳିଆ ଲୋକ, ସେମାନେ ଭାବୁଛନ୍ତି ଆମେ ଏମିତି ଖାଲି ବୈକୁଣ୍ଠରେ ଥିଲୁ, ବର୍ତ୍ତମାନ ବି ମୁଁ ବିଦେଶ ଯାଇଥିଲି, ମୋତେ ରୋଷିଆର ଡିଭିଡ଼ି ସିଆ ଗୋଟେ ପ୍ରଶ୍ନ କଲା, ଆମେ ବୈକୁଣ୍ଠରେ ଥିଲୁ ତେଣୁ ଆମେ ନିଶ୍ଚିତ ବୈକୁଣ୍ଠକୁ ଯିବୁ। ମୁଁ କହିଲି ପିଜା ଖାଇକି ପନିର ଖାଇକି ସୁଇଟ୍ ରାଇସ୍ ଖାଇକି ବୈକୁଣ୍ଠକୁ ଯାଇନାହାନ୍ତି, ଏ ବୈକୁଣ୍ଠକୁ ଯିବା ରାସ୍ତା ନୁହଁ, ବୈକୁଣ୍ଠକୁ ଯିବା ରାସ୍ତା ହେଲା ହରିଭଜନ ସାଧୁଗୁରୁ ମହାଜନ ମାନେ ଯାହା କହିଛି, ମୁଁ ବୈକୁଣ୍ଠକୁ ଯାଇଛି ବୋଲି ବୈକୁଣ୍ଠରୁ ଆସିଛି ବୈକୁଣ୍ଠକୁ ଯିବି ବୋଲି ଦିଲକା ଲଡ଼ୁ ଖାଇଲେ ହବ, ତାଙ୍କୁ ତ ସବୁ ଅଦ୍ଭୁତ କଥା ତାଙ୍କ ମୁଣ୍ଡରେ ପୁରି ଦିଆ ହେଇଛି। ଆମେ ଚୈତନ୍ୟ ମହାପ୍ରଭୁଙ୍କ ପରମ୍ପରାରେ ଆସୁ ମାନେ ହିଁ ଆମେ ପ୍ରେମ ପାଇବୁ। କିନ୍ତୁ ତୁମେ ଚୈତନ୍ୟ ମହାପ୍ରଭୁଙ୍କର ନିର୍ଦ୍ଦେଶକୁ ପାଳନ କରୁଛ କି, ସାଧୁଗୁରୁଙ୍କର ନିର୍ଦ୍ଦେଶକୁ ପାଳନ କରୁଛ କି? ତୁମେ କେବଳ ପରମ୍ପରା ଚାଲି ଆସିବ ବୋଲି ପାଇବ ବୋଲି ପ୍ରେମର ଅଧିକାର ହବ ବୋଲି କିନ୍ତୁ ମାନେ ଅଛି? ବାପା କହିବ, ମୋ ପୁଅ କହିବ, ମୁଁ ବାପା ପାଖରୁ ଜାତ ହେଇଛି ମାନେ ହିଁ ମୁଁ ଅଧିକାର ପାଇବି। ଏ ବାପାର ନିୟମକୁ ମାନିଲେ ତ ବାପା ତୁମକୁ ଅଧିକାର ଦେବା ପୂର୍ବରୁ ସମ୍ପତ୍ତି ବାଡ଼ି ସବୁ ବିକିଦେବ, ବା ଆଉ କାନାର ଉଲ୍ କରିଦେଇପାରେ। ଏଇସବୁ ସିଦ୍ଧାନ୍ତ ନାହିଁ। ସିଦ୍ଧାନ୍ତ ହେଉଛି କୌଣସି ଜୀବ ବୈକୁଣ୍ଠର ପତନ ହୁଏ ନା, ପ୍ରଭୁପାତ ସ୍ପଷ୍ଟ ଏଥିରେ ଲେଖିଛନ୍ତି। ଯୁଧିଷ୍ଠିର ମହାରାଜ ସେଇ ପ୍ରଶ୍ନ କରିଛନ୍ତି, ଦେହ ଇନ୍ଦ୍ରିୟାସ ଆସୁ ହି ନା ନା, ବୈକୁଣ୍ଠପୁରରେ ଯେଉଁମାନେ ବାସ କରନ୍ତି ସେମାନଙ୍କର ଦେହ ଇନ୍ଦ୍ରିୟ ହୀନ, ଏ ତ ଅଦ୍ଭୁତ। ତେଣୁ ନିରାକାରବାଦୀ ଯେଉଁମାନେ ସେମାନେ ତ କହିବେ ବଢ଼ିଆ କଥା ହେଲା। ଯେଉଁମାନେ କହୁଛନ୍ତି ଅଲେଖ ନିରଞ୍ଜନ ବ୍ରହ୍ମ ଶୂନ୍ୟବାଦୀ ଯେଉଁମାନେ, ସେମାନଙ୍କୁ ପୂଜା ସେବା କରିବାକୁ ପଡ଼ିବ, ଏତେ କଷ୍ଟ କରିବାକୁ ପଡ଼ିବ, ରୋଷେଇବାସ କରି ଭଗବାନ ଭୋଗ ଲଗାଇବାକୁ ପଡ଼ିବ, ତେଣୁ ଆମେ ବି ଶୂନ୍ୟ, ସବୁ ବି ଶୂନ୍ୟ, ଆମେ ସବୁ ଶୂନ୍ୟରେ ଶୂନ୍ୟ ମିଶିଯିବୁ। ସେମାନଙ୍କ ପାଇଁ ସିଦ୍ଧାନ୍ତ ଇଏ ନୁହେଁ। ଏ ତ ଜୀବର ଜୀବ ତ ଶୂନ୍ୟ, ଶରୀର କିଛି ନାହିଁ। ସ୍ୱାମୀପାଦ ଏଠି କହୁଛନ୍ତି, ଅସମ୍ଭବ ଏବଂ ଏହା ଜନ୍ମ ହେତୁ ବୁଦ୍ଧି। ଏଟା ମୋତେ ଅସମ୍ଭବ ଲାଗୁଛି ନା, କାହିଁକି ନା ପ୍ରାକୃତ ଦେହ ଇନ୍ଦ୍ରିୟ ଅସୁବିହୀନା, ବୈକୁଣ୍ଠ ଲୋକରେ କ'ଣ କ'ଣ ନାହିଁ? ପ୍ରାକୃତ ଦେହ ନାହିଁ, ପ୍ରାକୃତ ଇନ୍ଦ୍ରିୟ ନାହିଁ, ପ୍ରାକୃତ ଅଶୁ, ଅଶୁ ମାନେ ପ୍ରାଣ, ସେଠି କିଛି ପ୍ରାକୃତ ନାହିଁ। ଆମର ଯେମିତି ଅଛି ତାଙ୍କର ସେ ଜିନିଷ ନାହିଁ। ଆଉ କ'ଣ ଅଛି ନା ଶୁଦ୍ଧ ସତ୍ତ୍ୱମୟ ଦେହାନାମ ଇତି ଅର୍ଥ ସମ୍ବାଦ ସ୍ପଷ୍ଟ ଥାଏ। ସମ୍ବାଦ ଆମ ଗୌଡ଼ ବୈଷ୍ଣବ ସମ୍ପ୍ରଦାୟର ଲୋକ ନୁହନ୍ତି, ସେ ଶଙ୍କରପନ୍ଥୀ। କିନ୍ତୁ ସିଦ୍ଧାନ୍ତକୁ, ଭାଗବତର ସିଦ୍ଧାନ୍ତକୁ, ଭଗବତ ଗୀତାର ସିଦ୍ଧାନ୍ତକୁ ସିଏ ସବୁବେଳେ ରଖିଛନ୍ତି। ଲେଖିଲେ ପ୍ରାକୃତ ଦେହ ଇନ୍ଦ୍ରିୟ ଅଶୁବିହୀନାନାମ, ତାତ୍ପର୍ଯ୍ୟ ଏଠି କହୁଛନ୍ତି ଶୁଦ୍ଧ ସତ୍ୟମୟ ଦେହାନାମ ଇତି ଅର୍ଥ, ତାଙ୍କର ଶୁଦ୍ଧ ସତ୍ୟମୟ ଦେହ। ତେଣୁ ଯୁଧିଷ୍ଠିର କହୁଛନ୍ତି ଯେଉଁମାନଙ୍କର ଶୁଦ୍ଧ ସତ୍ୟମୟ ଦେହ, ଚକ୍ରପାଦ ବି ସେଠି ଲେଖିଛନ୍ତି, ଦେହ ସମ୍ବନ୍ଧ ସମ୍ବନ୍ଧମ ଏତଦ ଆଖ୍ୟାତ୍ମ ମହର୍ଷି, ଚକ୍ରପାଦ ସମ୍ବାଦଙ୍କର କଥାକୁ ସେଠି ଲେଖିଛନ୍ତି। ଇତି ସ୍ୱାମୀଚରଣା, ସ୍ୱାମୀଚରଣ ମତ ଦେଇଛନ୍ତି। କ'ଣ ମତ ଦେଇଛନ୍ତି ନା, ଯୁଧିଷ୍ଠିର ମହାରାଜ ପଚାରୁଛନ୍ତି, ତାଙ୍କର ତ ଅପ୍ରାକୃତ ଦେହ, ଶୁଦ୍ଧ ସତ୍ୟମୟ ଦେହ, ଦେହ ସମ୍ବନ୍ଧ ସମ୍ବନ୍ଧମ, ପ୍ରାକୃତ ଦେହ ସହିତ, ଏ ଜଡ଼ ଦେହ ସହିତ ତାଙ୍କର ଅପ୍ରାକୃତ ଦେହର କିଭଳି ସମ୍ବନ୍ଧ ହେଲା, ଅର୍ଥାତ୍ ସେମାନଙ୍କର ଶୁଦ୍ଧ ସତ୍ୟମୟ ଶରୀର ସେମାନେ କିଭଳି ଏ ପ୍ରାକୃତ ଦେହ ଲାଭ କଲେ, ଏ ତ ତମ ଆଖ୍ୟାତ ମହର୍ଷି ମୋତେ ଏଟା ବୁଝେଇ କୁହ। ଆଚ୍ଛା ବର୍ତ୍ତମାନ କିଏ ଯଦି ଯୁକ୍ତି କରିପାରେ, ପ୍ରଭୁପାତ ପ୍ରଭୁପାତ ସବୁ ରଚନା କରିଛନ୍ତି ଟୀକାରେ, ପ୍ରଭୁପାତ ଏଥିରେ ପୁରା ସବୁ ଟୀକାକୁ ରଖିଛନ୍ତି, ଚକ୍ରପାଦ ଟୀକାକୁ। ଆଚ୍ଛା ଯେମିତି ପ୍ରଶ୍ନ କରିପାରେ ଯେ ତାଙ୍କର ଶୁଦ୍ଧ ସତ୍ୟମୟ ଦେହ, ତାହେଲେ ସେ ପ୍ରାକୃତ ଦେହ କେମିତି ଆସିଲେ, ଅସୁରସ୍ୱରୂପ କେମିତି ଆସିଲେ, ଏହାର ସିଦ୍ଧାନ୍ତ ପରେ ଶୁଣିବେ। ସ୍ୱୟଂପାଦ ଦେଉଛନ୍ତି ବିପରୀତ ଜିନିଷ ହେଇଯିବ ନା, ପ୍ରାକୃତ ଦେହ ସମ୍ବନ୍ଧ ସେ ତ ଶୁଦ୍ଧ ସତ୍ୟମୟ ଶରୀର, ପୁଣି ଅସୁର ଶରୀରଟା ହେଲା ଗୋଟେ ଇଏ ପ୍ରାକୃତ ଶରୀର, ସମ୍ବନ୍ଧ କେମିତି ହବ, ତା ତ ବିପରୀତ ହେଇଯିବ ନା। ସମାଧାନ ପରେ ଦେବେ। ଯେତେବେଳେ ଏଇ କଥା ପଚାରିଛନ୍ତି, ଆପଣ କହୁଛନ୍ତି ଯେ ମୋର ମାଉସୀର ପୁଅ ଏ ଦୁଇ ଜଣ ବିପ୍ର ହିସାବରେ ଆସିଛନ୍ତି, ବୈକୁଣ୍ଠରୁ ଆସିଛନ୍ତି, କିନ୍ତୁ ମୋତେ ବିଶ୍ୱାସ ହେଉନି, କାରଣ ବୈକୁଣ୍ଠପୁରବାସୀମାନଙ୍କର ଶୁଦ୍ଧ ସପ୍ତମୟ ଶରୀର, ତେଣୁ ପ୍ରାକୃତ ଶରୀର ସହିତ ସେମାନଙ୍କର ସମ୍ବନ୍ଧ ହୁଏ ନା, ତେଣୁ ତାଙ୍କର ଜନ୍ମ କେମିତି ହବ? ଶ୍ରୀ ନାରଦ ଉପାଚ, ଆକୁ ଶୀଘ୍ର ଶୀଘ୍ର ଯିବାକୁ ପଡ଼ିବ। ଏ ଅଧ୍ୟାୟରେ ବିଶେଷ କିଛି ଟୀକା ନାହାନ୍ତି, ବା ବହୁତ ସରଳ କଥା, ଏଇଟା ଚତୁର୍ଥ ସ୍କନ୍ଧରେ ଯେତେବେଳେ ଆସିବ ସେତେବେଳେ ଆଲୋଚନା କରାଯିବ। ତୃତୀୟ ସ୍କନ୍ଧରେ ଶ୍ରୀ ନାରଦ ଉପାଚ, ଏକଦା ବ୍ରହ୍ମଣ ପୁତ୍ର ବିଷ୍ଣୁ ଲୋକଂ ଯଦୃଚ୍ଛୟା ସନନ୍ଦନ ଆଦୟ ଜଗ୍ମୁ ଚରନ୍ତ ଭୁବନତ୍ରୟମ୍। ସନନ୍ଦନ ଆଦୟ ଜଗ୍ମୁ ଉପସ୍ଥିତ ହେଇଗଲେ ଭ୍ରମଣ କରୁ କରୁ, କିଭଳି ନା ଯଦୃଚ୍ଛୟା, ଯଦୃଚ୍ଛୟା ଶବ୍ଦ ଅର୍ଥ ସମ୍ପାଦ କରିଛନ୍ତି ଭଗବତ ଇଚ୍ଛା। ଏ ଚାରିଜଣ ବ୍ରହ୍ମାଙ୍କର ଚାରିଟି ପୁତ୍ର ଭଗବତ ଇଚ୍ଛା ଯାଇ ବୈକୁଣ୍ଠରେ ପହଞ୍ଚନ୍ତି, ଏମିତି କେହି ଭାବିବା ଉଚିତ ନାହିଁ। ଭଗବାନଙ୍କର ଆରେଞ୍ଜମେଣ୍ଟ, ପ୍ରଭୁ ଆରେଞ୍ଜମେଣ୍ଟ କରିଛନ୍ତି ଯୁଦ୍ଧ ରସକୁ ଆସ୍ୱାଦନ କରିବେ, ସେଥିପାଇଁ ଯଦୃଚ୍ଛୟା ଅର୍ଥ ଭଗବତ ଇଚ୍ଛାରେ ଏମାନେ ଯାଇ, ଏକଦା ବ୍ରହ୍ମଣ ପୁତ୍ର ବ୍ରହ୍ମାଙ୍କର ଚାରି ପୁତ୍ର ଯଦୃଚ୍ଛୟା ଭଗବତ ଇଚ୍ଛାରେ ଯାଇ ପହଞ୍ଚନ୍ତି କେଉଁଠି ନା, ଏଠି କହୁଛନ୍ତି ଚରନ୍ତ ଭୁବନତ୍ରୟମ୍, ତିନି ଭୁବନକୁ ଏମାନେ ସବୁବେଳେ ଭ୍ରମଣ କରନ୍ତି, କିନ୍ତୁ ତିନି ଭୂମର ଉର୍ଦ୍ଧ୍ୱକୁ ଆଜି ଯାଇଛନ୍ତି ଭଗବତ ଇଚ୍ଛାରେ, କେଉଁଠିକି ନା ବୈକୁଣ୍ଠକୁ ପ୍ରବେଶ କରିଛନ୍ତି। ବୈକୁଣ୍ଠ କିଭଳି ପ୍ରବେଶ କରୁଛନ୍ତି, ବୈକୁଣ୍ଠର ଦ୍ୱାରା ଦେଶରେ କେଉଁ କେଉଁ ମାନେ ଦ୍ୱାରପାଳ ଅଛନ୍ତି, ଏଗୁଡ଼ିକ ସେ ବର୍ଣ୍ଣନାରେ ଆପଣମାନେ ଶୁଣିବେ। କିନ୍ତୁ କାହିଁକି ଦ୍ୱାରପାଳ ତାଙ୍କୁ ଅଟକେଇ ଦେଇଛନ୍ତି, ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ପଞ୍ଚ ଷଡ଼ବାହାୟନ ଅର୍ଭ ଆଭା ପୂର୍ବେଶମ ଅପି ପୂର୍ବଜା ଦିଗିବାସ ସହ ଶିଶୁନ୍ମତ୍ତ୍ୱା ଦ୍ୱାସ୍ତୋତାନ ପ୍ରତିଷେଧତାନ। ତାଙ୍କର ବୟସ କେତେ, ବୟସ କିନ୍ତୁ ଜଣାପଡ଼ୁଛି ପଞ୍ଚ ଷଡ଼ ହାୟନ, ହାୟନ ଅର୍ଥ ବର୍ଷ, ପାଞ୍ଚ ବର୍ଷ ବା ଛଅ ବର୍ଷ ବାଳକ ଭଳି। କିନ୍ତୁ କେବଳ ବାଳକ ଭଳି ଶରୀରଟା ନୁହେଁ, ଆଉ ବୟସଟା କେବଳ ପାଞ୍ଚ ପାଞ୍ଚ ଛଅ ବର୍ଷର, କେବଳ ତା କଥା କହୁନାହାନ୍ତି। ଆଭା, ଆଭା ଶବ୍ଦର ଅର୍ଥ ତାଙ୍କର ଶରୀର ତେଜ, କାରଣ ଆଜନ୍ମ ନୈଷ୍ଠିକ ବ୍ରହ୍ମଚାରୀ, ତେଜ ବାସ୍ତବିକ ବାଳକ ଅବସ୍ଥାରେ ଥାଏ। ଯଦି ଗୋଟିଏ ବାଳକକୁ ମାତୃ କ୍ଷୀର ଖାଇବାକୁ ଦିଆଯିବ, ତାର କୌଣସି ରୋଗ ନାହିଁ, ତାର ପ୍ରତ୍ୟେକ ଅଙ୍ଗ ପ୍ରଫୁଲ୍ଲିତ ଅବସ୍ଥାରେ ଥାଏ, ପ୍ରଫୁଲ୍ଲିତ ଅବସ୍ଥାରେ। ଯୁବକ ଅବସ୍ଥାରେ ଏଇଟା ଆସେ ନା, କେବେ ବି ନୁହେଁ, ପ୍ରଫୁଲ୍ଲିତ ଅବସ୍ଥା। ସେଥିପାଇଁ ତାର ହସ ହେଉଛି ମାନେ ସୁନ୍ଦର, ହସଟା ସମସ୍ତଙ୍କୁ ହସେଇ ଦେଇପାରିବ, ସବୁକିଛି ନ୍ୟାଚୁରାଲ। ବାଳକ ଭଳି ତାଙ୍କର ଶରୀରରୁ ଆଭା ବାହାରୁଛି ଚତୁର୍ଶନକଙ୍କର। ଏଠି କହୁଛନ୍ତି ପଞ୍ଚଷଡ଼ବାୟନ ଅର୍ଭ ବାଳକ ଆଭା ପୂର୍ବେଶାମ ଅପି ପୂର୍ବଜା ପୂର୍ବଜା। ଏଠି ସ୍ୱାମୀପାଦ କହୁଛନ୍ତି କଥମ ଭୂତା, ଯୁଧିଷ୍ଠିର ମହାରାଜ ପଚାରିବେ କିଭଳି ସେ ବ୍ରାହ୍ମଣଙ୍କର ପୁତ୍ର, ବ୍ରହ୍ମାଙ୍କର ପୁତ୍ର, ପଞ୍ଚବା ଷଡ଼ବାହାୟନାନି ବର୍ଷାଣି ମୁଜେସା, ଯାହାଙ୍କର ପାଞ୍ଚ ବା ଛଅ ବର୍ଷ, ତେଜ ଅର୍ଭା ବାଲା ତତ୍ଚ ଆଭା ଯେ ସାମ, ବାଳକଙ୍କ ଭଳି ତାଙ୍କର ଆଭା। ଆଉ ପୂର୍ବେଶାମ ଅପି ପୂର୍ବଜା, ଏଠି କହୁଛନ୍ତି ପୂର୍ବେଶାମ ମରିଚି ଆଦିନାମ ଅପି ପୂର୍ବଚ ସ୍ତେବ୍ୟମ ପ୍ରଥମ ଜାତମ, ମରିଚି ଆଦିଙ୍କ ଠାରୁ ବି ସେ ପ୍ରଥମ ଜନ୍ମ ହେଇଛନ୍ତି। କିନ୍ତୁ ଭଗବାନଙ୍କର କୃପାରେ ଏ ଚାରିଜଣ ଏଭଳି ବ୍ରହ୍ମଚର୍ଯ୍ୟକୁ ଧାରଣ କରିଛନ୍ତି ଏବଂ ପ୍ରଭୁଙ୍କ ଇଚ୍ଛାରେ ଏଭଳି ଚିନ୍ମୟ ଶରୀର ପାଇଛନ୍ତି, ସେଇଭଳି ସମାନ ବୟସ ସମାନ ଆଭା ରହିଛି। ଆଉ ବସନ କଣ, ଦିଗ ବାସ ସହ, ଦିଗ ହଉଛି ବସନ, କୌଣସି ବସ୍ତ୍ର ପିନ୍ଧିନଥିଲେ, ଅର୍ଥାତ ଉଲଗ୍ନ ଉଲଗ୍ନ ଥିଲେ। ଶିଶୁମ ମତ୍ତ୍ୱା, ଦ୍ୱାରପାଳ କାହିଁକି ଅଟକେଇଲେ ପ୍ରଶ୍ନ କରାଯିବ ନା, ଶିଶୁମ ମତ୍ତ୍ୱା, ଛୋଟ ପିଲାମାନେ ବେଶୀ ଡିଷ୍ଟର୍ବ କରନ୍ତି, ଇଏ ବୈକୁଣ୍ଠ ଗଲେ ଡିଷ୍ଟର୍ବ କରିବେ, ଲକ୍ଷ୍ମୀନାରାୟଣଙ୍କୁ ଡିଷ୍ଟର୍ବ କରିବେ, ସେଥିପାଇଁ ତୁମେ କୁଆଡ଼େ ଯାଉଛ। ଶିଶୁନ ମତ୍ତ୍ୱା ଦ୍ୱାସ୍ତୋତାନ ପ୍ରତିଷେଧତାନ, ଦ୍ୱାରରେ ତାଙ୍କୁ ଅଟକେଇ ଦେଲେ। ଏବଂ ନାରଦ ମୁନି କହୁଛନ୍ତି ଯେତେବେଳେ ଦ୍ୱାରରେ ଶିଶୁ ଭାବିକି ଅଟକେଇ ଦେଲେ, ସାଙ୍ଗେ ସାଙ୍ଗେ ଚତୁର୍ଶନଙ୍କର କ୍ରୋଧ ଆସିଲା। ଏଠି କହୁଛନ୍ତି ଅସପନ୍ କୁପିତ ଏବଂ ଯୁବାବାସଂ ନ ଚ ହର୍ଥ ରଜୋସ୍ତମଭ୍ୟାମ ରହିତ ପାଦମୂଲେ ମଧୁଦ୍ୟୁଷ ପାପିଷ୍ଟ ଆସୁରି ଯୋନି ବାଲିସ ଜାତମ ଆସୁଜତ। ହି ପାପିଷ୍ଟ, ହି ବାଲିସ, ହି ମୂର୍ଖ, ଆଶ୍ରମ ଜୋନି ଜାତ ଆସୁ, ଯେଉଁ ସମୟରେ ଅଭିଶାପ ଦେଇଛି ଶୀଘ୍ର ତୁମେ ଆସୁରି ଜୋନିକି ଯାଅ, କହିବା ମାତ୍ରେ ପତନ ଷ୍ଟାର୍ଟ ହେଇଛି, ତାଙ୍କର କହିବା ତାତ୍ପର୍ଯ୍ୟ। କିନ୍ତୁ କହିବା ମାତ୍ରେ ପତନ ଷ୍ଟାର୍ଟ, ଏଠି କହୁଛନ୍ତି ଏ ଶ୍ଳୋକକୁ ଜଣାପଡ଼ୁଛି ତୁମେ ଶୀଘ୍ର ଯାଅ, କିନ୍ତୁ କେତେ ଶୀଘ୍ର ଯିବେ, ଏତିକି ସମୟରେ ଭଗବାନ ଆସିକି ପହଞ୍ଚନ୍ତି। ବୈକୁଣ୍ଠର ପତନ ହେବା ସମୟରେ ଭଗବାନ ଲକ୍ଷ୍ମୀଙ୍କ ସହିତ ଆସିକି ପହଞ୍ଚନ୍ତି, ତାପରେ ଭଗବାନ ଅନୁମତି ଦେଇଛନ୍ତି, ତାପରେ ତାଙ୍କର ପତନ ହେଇଛି। କିନ୍ତୁ ନାରଦ ମୁନି ଏଠି କହୁଛନ୍ତି ଯେତେବେଳେ ଅସପନ କୁପିତ ହେବ, ଯେତେବେଳେ ବାଳକ ଭାବେ ତାଙ୍କୁ ଅଟକେଇ ଦେଇଛନ୍ତି, ତାଙ୍କର କ୍ରୋଧ ଆସିଛି, ଏବଂ କ୍ରୋଧ ଆସି କ'ଣ କହିଛନ୍ତି, ଏବଂ ଯୁବାବାସ ନଚ ହର୍ଥ, ତୁମେ ଏଠି ବାସ କହିବା ପାଇଁ ଯୋଗ୍ୟ ବ୍ୟକ୍ତି ନୁହେଁ ବୈକୁଣ୍ଠରେ। କାହିଁକି କାହିଁକି ଆମେ ଯୋଗ୍ୟ ନୁହେଁ ଯଦି ପ୍ରଶ୍ନ କରିବେ ନା, ରଜସ୍ତମଭ୍ୟା ରହିତମ ପାଦମୂଳ ମଧୁଦ୍ୟୁଷ, ପ୍ରଭୁଙ୍କର ପାଦମୂଳ ଅର୍ଥାତ ଏଇ ବୈକୁଣ୍ଠ ଏଟା ରଜତମରେ ରହିତ, ତେଣୁ ତୁମର ଯେହେତୁ ରଜ ଭାବନା ଆସିଛି, ତୁମେ ଆମକୁ ପରାଜ୍ଞାନ କରୁଛ, ସେଥିପାଇଁ ଆମକୁ ଅଟକେଇ ଦେଉଛ, କିନ୍ତୁ ବୈକୁଣ୍ଠରେ ତ ସେ ଜିନିଷ ନାହିଁ, ତେଣୁ ତୁମେ କ'ଣ କର ନା, ପାପିଷ୍ଟମ ଆସୁରି ଯୋନି, କେବଳ ଆସୁରି ଯୋନି କହିଲେନି, ଆସୁରି ଯୋନି ଯଦି କହିଥାନ୍ତେ ବଳି ମହାରାଜ ତ ପାପିଷ୍ଟ କୁହାଯାଇପାରିବନି, ଭକ୍ତ ହେଇପାରିଥାନ୍ତେ ନା, ପାପିଷ୍ଟ ଆସୁରି ଯୋନି, ଅସୁର ବହୁତ ଭକ୍ତ ଅଛନ୍ତି, ଏ କହୁଛନ୍ତି ପାପିଷ୍ଟମ ଆସୁରି ଯୋନି, ତୁମେ ପାପିଷ୍ଟ ଆଶୁରେ ଜଣେ ପ୍ରାପ୍ତ ହୁଅ। ସ୍ୱାମୀପାଦ ଏଠି କହୁଛନ୍ତି ବାସନ ଜଣେ ବୈକୁଣ୍ଠରେ କାହିଁକି ବାସ କରୁଛି, ସେ ଆମର ଆସୁଛନ୍ତି କି ଗୋଲୋକ ବୃନ୍ଦାବନ ଯିବା ପ୍ରଭୁ, ସେ କହୁ ଏଠି କଷ୍ଟ ହେଉଛି ନା, ଆଉ ଏଠି ପଳେଇଗଲେ ସେଠି ଆଉ କିଛି କଷ୍ଟ ନାହିଁ। ଆରେ ଗୋଲୋକ ବୃନ୍ଦାବନ କିଏ ଯାଇକି ସେଠି ଆରାମରେ ରହିବେନି, ଗୋଲୋକ ବୃନ୍ଦାବନ ଯିବାଟା ଗୋଟେ ଆରାମ କାମ ନାହିଁ। ଗୋଲୋକ ବୃନ୍ଦାବନ ଯିବା ପାଇଁ ତାଙ୍କୁ ପରମିଶନ ଦିଆଯିବ ଯାହାଙ୍କର କେବଳ ସେବା କରିବାର ମନୋଭାବ ଅଛି। ଏଠି ସ୍ୱାମୀପାଦ ଏଠି କହୁଛନ୍ତି ବାସମାପି ନ ହର୍ତ୍ତମ, ଗୋଲୋକ ବୃନ୍ଦାବନ ବା ବୈକୁଣ୍ଠ ଭଗବାନ ଗୋଟେ ଲଜିଂ ଖୋଲିଲାନି ଯେ ତୁମେ ଖାଲି ଯାଇକି ଆରାମସେ ସେଠି ଶୋଇବ, ସେ କହୁଛନ୍ତି ବାସମ ନ ପି ହର୍ତ୍ତମ କୁତ, ତୁମର ବାସ କରିବା ପାଇଁ ଏଠି ଯୋଗ୍ୟ ନୁହେଁ। କାହିଁକି ଯୋଗ୍ୟ ନୁହେଁ, ଏଠି କହୁଛନ୍ତି ପୁନଃ ସେବା ଇତି ଚକାର୍ଥମ, କାରଣ ବୈକୁଣ୍ଠରେ ଯିଏ ବାସ କରନ୍ତି ସେ କେବଳ ତାଙ୍କର ସେବା ପାଇଁ ନା, ତୁମେ ତ ବର୍ତ୍ତମାନ ବାସ କରିବା ପାଇଁ ଯୋଗ୍ୟ ହେଲନି, ଆଉ ସେବା କ'ଣ କରିବ, କାରଣ ତୁମ ରଜଗୁଣ ତମ ଗୁଣ ଆସିଲାନି। ଯଦି ସେବା ନ କରିବ ବୈକୁଣ୍ଠରେ କାହିଁକି ରହିବ, ବାପା ଚାଲ ଆସୁର ପପିଷ୍ଟ ଜନିକି ଚାଲ, ତୁମ ରଜଭାବ ଆସିଲାନି, ତେଣୁ ରଜଭାବରେ ତୁମ ଭାବରେ କେହି ବୈକୁଣ୍ଠରେ ବୈକୁଣ୍ଠ ପ୍ରଭୁଙ୍କୁ କେହି ସେବା କରିପାରନ୍ତେନି, ତୁମେ ଚାଲ। ଏବଂ ସତ୍ତ୍ୱା ଶୁଭବନା ପତସ୍ତୋତ କୃପାଲୁଭି ପ୍ରୋକ୍ତ ପୁନର୍ଜନ୍ମ ବିବା ତ୍ରିଭିଲୋକାୟ କଳ୍ପତାମ। ମୁଁ ସଂକ୍ଷେପରେ ଖାଲି କଥା କହିଦେଉଛି, ତାକୁ ବିସ୍ତାର ହେଇଯିବେ, କାରଣ ଦ୍ୱିତୀୟ ଅଧ୍ୟାୟ ଯିବା ଗୁଡ଼ିବ ଯେ ଭାବଟାକି ଏଇଭଳି କୃପାଳୁଭି, ଯଦି ଏଠି ଅଭିଶାପ ଦେଇଛନ୍ତି ଏଠି କୃପାଳୁଭି ଶବ୍ଦ ଲାଗିଛନ୍ତି ନା, ଏବଂ ସପ୍ତ ଶୁଭବନାଥ ପତସ୍ତୋତି କୃପାଲୋଭି, ଯଦି ଅଭିଶାପ ଦେଲେ କିନ୍ତୁ ସାଧୁ ହେଉଛନ୍ତି କୃପାଳ, ସାଧୁଙ୍କର ଆଶୀର୍ବାଦ ଆଉ ଅଭିଶାପ ଦୁଇଟା ହିଁ ହେଉଛି ଆଶୀର୍ବାଦ। ଯଦି ଦଣ୍ଡ ବାହାରେ ଦଣ୍ଡ ବୋଲି ପ୍ରତୀୟମାନ ହୁଏ, ପ୍ରକୃତରେ ସାଧୁଙ୍କର ଅଭିଶାପଟା ହେଉଛି ଆଶୀର୍ବାଦ, ବରଂ ଅଭିଶାପଟା ଅତି ଆଶୀର୍ବାଦରୁ ଶୀଘ୍ର କାର୍ଯ୍ୟ କରେ। ଆଶୀର୍ବାଦ ସାଧୁଙ୍କର ପ୍ରାପ୍ତ ହେଲେ ତୁମକୁ ଏ ଶରୀରଟା ଥିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନା, କିନ୍ତୁ ଅଭିଶାପଟା ଯଦି ଶୀଘ୍ର ସାଧୁ ଦେଇଦିଅନ୍ତି ସେ ବରଂ ଶୀଘ୍ର ରେଜଲ୍ଟ ମିଳିଯିବ। ଯେଭଳି ବୃକ୍ଷ ଜନ୍ମ ପାଇଲେ କିଏ ନଳକୂପରେ ମଣେଇକିବ, କେତେ ଜନ୍ମ ବିତେଇଥିଲେ ସେ ଆଜି ନନ୍ଦ ମହାରାଜଙ୍କର ଅଗଣାରେ ଶାନ୍ତ ରସର ବୃକ୍ଷ ଜନ୍ମ ହୋଇଥାନ୍ତି। ଅଭିଶାପ ତ ସାଙ୍ଗେ ସାଙ୍ଗେ କାର୍ଯ୍ୟ କଲା, ସାଧୁଙ୍କର ଅଭିଶାପ ବହୁତ କାର୍ଯ୍ୟ କରେ, ସାଧୁମାନେ ପୁରା ମହ ସେମାନଙ୍କ କଥା କୁହାଯାଉଛି, ସେଥିପାଇଁ ଏଠି କୃପାଳୁ ବି ଶବ୍ଦ ଲଗେଇଲେ। ତେଣୁ ତା ମାନେ ନୁହେଁ ଯେ କିଏ ସାଧୁଙ୍କୁ ଜବରଦସ୍ତି ଚିଢ଼େଇକି ତାଙ୍କ କତିରୁ କୃପା ଆଣିବା, ଏଇଟା ନୁହେଁ। ସେଥିପାଇଁ ଜୀବକୁ ଆମେ ସିଦ୍ଧାନ୍ତ ତଳେ ଦେଉଛୁ, ମୁଁ ତ କଥା କହିଲେ ଭିତରୁ ପଶିପଳେଇବି, ଯଦୃଚ୍ଛୟା ଭାଗବତ ଅଛନ୍ତି ନା, ଯଦୃଚ୍ଛୟା ଶବ୍ଦରେ ଲେଖିଛନ୍ତି, ଯଦୃଚ୍ଛୟା ମତ କଥା ଦଉ, ଯଦୃଚ୍ଛୟା ମତ କଥା ଦଉ, ଏକାଦଶ ସ୍କନ୍ଧରେ ଯେଉଁ ଶ୍ଳୋକଟି ରଚନା କରିଛନ୍ତି ସେଥିରେ ଯଦୃଚ୍ଛୟା ଶବ୍ଦରେ ବିଶ୍ୱନାଥ ଚକ୍ର ଠାକୁର ଟୀକାର ରଚନା କରିଛନ୍ତି, ସେଟା କ୍ରମ ସନ୍ଦର୍ଭର ସ୍ୱାମୀପାଦଙ୍କର ଏ ଜୀବଗୋସ୍ୱାମୀଙ୍କର ଟୀକା। ଯଦୃଚ୍ଛୟା ମାନେ ଯେଭଳି ଆମର ଏଠି ହେଉଛି ଭାଗସତ୍ତା, ଯିବା ସାଧୁ କ'ଣ କହୁଛନ୍ତି ସେ ଶୁଣିକି ଆସିବା, ସେ କଲୋନ ଲୋକ ପ୍ଲାନ୍ କରିକି ଆସିଛନ୍ତି ନା, ଆକ୍ସିଡେଣ୍ଟାଲି କୌଣସି ଯୋଜନା ନାହିଁ ହଠାତ୍ ଜଣେ ସାଧୁଙ୍କୁ ଭେଟିଦେଲା ଆଉ ହଠାତ୍ ସାଧୁଙ୍କର ସେବା କରିଦେଲା, ବା ହଠାତ୍ କୌଣସି ପ୍ଲାନ୍ ବିନା ସାଧୁଙ୍କର ଅଭିଶାପ ପ୍ରାପ୍ତ ହେଇଗଲା। ଯେଭଳି ନଳକୂପର ମଣିଗ୍ରୀବ କୌଣସି ଯୋଜନା କରିଥିଲେ କି, ପ୍ରତିଦିନ ନାରଦ ମୁନି ତାଙ୍କୁ ଭେଟନ୍ତି, ପ୍ରତିଦିନ ତାଙ୍କର ଦର୍ଶନ ହେଉଛି, କିନ୍ତୁ ତାଙ୍କୁ ଆଜି ଅଭିଶାପ ଦିଆ ହେଇଗଲା, ଏ କୌଣସି ଯୋଜନାର କାର୍ଯ୍ୟ ନାହିଁ, କାରଣ ସାଧୁଙ୍କର କୃପାଟା ହେଉଛି ସ୍ୱେରୀ କୃପା, ସ୍ୱଚ୍ଛେ କୃପା। ତେଣୁ କେତେବେଳେ କାହାକୁ କୃପା କରିଦେବେ, ନିରପରାଧ ବ୍ୟକ୍ତି ଜଣେ ଏଠିକି ଆସିଛି ସେ କେବଳ ଗୋଟେ ପ୍ରଣାମ କରିଦେଉଛି, ଭାଗବତ ପ୍ରତି ତାର ଶ୍ରଦ୍ଧା ଚାଲିଯାଉଛି, ସେ ତ ସାଙ୍ଗେ ସାଙ୍ଗେ କୃପା ଲାଭ କରିଦେବ, ବା ଜଣେ ଅତି ପାପିଷ୍ଟ ଅଛି ସେ ବି ଜଣେ ଉତ୍ତମ ସାଧୁକୁ ବି ବହୁତ ସଭା ଭିତରେ ବି ଗାଳି ଦେଇଦେଉଛି, ସାଧୁ ବି ତାଙ୍କୁ ଆଶୀର୍ବାଦ କରିଦେବ। ହଁ ଠିକ୍ ଅଛି, ଗାଳି ଦେଲେ ବି ଯାହା ୟାର ଏତେ ବଡ଼ ଅଜ୍ଞାନ ଅଛି ନା, ତାକୁ ଯଦି ବି କୃପା କରିଦେଲେ, ଯେଭଳି ପ୍ରଭୁପାଦ ମହାରାଜ ବହୁ ଦୁଷ୍ଟ ଲୋକକୁ କୃପା କରିକି ସୌରୀ କୃପାରେ ତାଙ୍କୁ ସାଧୁ କରିଛନ୍ତି, ସୌରୀ କୃପା, ଯେଉଁମାନେ ପ୍ରଭୁପାଦଙ୍କୁ ଚ୍ୟାଲେଞ୍ଜ କରୁଥିଲେ। ମୁଁ ତ ବାରବାର ସେ ମହାରାଜଙ୍କର କଥା କୁହେ, ଆମର ନିତାଇ ଚାନ୍ଦ ମହାରାଜ ଯିଏ ତାଙ୍କର କାମ ହେଲା, ସେ ଆସିବେ ମାୟାପୁର ଫୁଲ ଚୋରି କରିବେ, ତାଙ୍କର ଘର ହେଉଛି ଆରପଟରେ କ'ଣ ସେଟା ନବଦୀପ ନୁହେଁ ଆରପଟଟା ଆମର ଗୋଦ୍ରୁମ, ସେ ଆସିବେ ଫୁଲ ଚୋରି କରିବେ, ବିଦେଶୀମାନଙ୍କୁ ଚିଡ଼େଇବେ, ତାଙ୍କର କାମ ଏଇଟା ହେଲା, ତେଣୁ ବିଦେଶୀମାନେ ଥରେ ଧରିକି ନେଇଗଲେ, ନେଇ ପ୍ରଭୁପାଦ ମହାରାଜ ପହଞ୍ଚେ। ଆଜ୍ଞା ଏ ସବୁବେଳେ ଆସି ବଦମାସ କରୁଛି। ପ୍ରଭୁପାଦ କେତେବେଳେ ବଦମାସ କରୁଛି? ପ୍ରଭୁପାଦ ଆଉ ଇଏ କଲେନି, କିଛି ଚାଷ୍ଟାଜମେଣ୍ଟ କଲେନି, କି ପ୍ରଭୁପାଦ ତାଙ୍କ ମୁଣ୍ଡରେ ହାତ ଦେଲେ, ତୁମେ ଭକ୍ତ କହ। ପ୍ରଭୁପାଦ ଏତିକି କହିଦେଲେ, ତାପରେ ତ ସେ ଭକ୍ତ ହେଇଗଲେ। ଜଣେ ଦୁଷ୍ଟ ଲୋକକୁ ପ୍ରଭୁପାଦ ସୌରି କୃପା, ଏଇଟାକୁ ସୌରି କୃପା କୁହାଯାଏ। ସେଥିପାଇଁ ସାଧୁଙ୍କର ଆଶୀର୍ବାଦ ଅଭିଶାପ ଯେକୌଣସି ହିସାବରେ ଏଇଟା ହେଉଛି ଆଶୀର୍ବାଦରେ ଗଣାଯିବ। ଆଶୀର୍ବାଦରେ ହିଁ ଆଶୀର୍ବାଦ, ଅଭିଶାପଟା ଆମେ ଅଭିଶାପ। ସେଥିପାଇଁ କହୁଛନ୍ତି କୃପା ଲୋଭୀ, ଏବଂ କହୁଛନ୍ତି ତିନି ଜନ୍ମ ପରେ ତୁମେ ପୁଣି ଏଠିକି ଫେରି ଆସିବ। ଏ କଥା ତାହେଲେ କହିଲେ ତାର ପରେ ଆରମ୍ଭ କରୁଛନ୍ତି। ଆପଣ ପ୍ରଶ୍ନଟାକୁ ମନେ ରଖିଥିବେ, ସୁଖଦେବ ଗୋସ୍ୱାମୀ ଯେଉଁ ପ୍ରଶ୍ନ ପଚାରିଥିଲେ, ଭଗବାନ କାହିଁକି ଦ୍ୱେଷ କରିଥିଲେ ନା ଦ୍ୱେଷ ନାହିଁ, ଆଉ ଶିଶୁପାଳ କାହିଁକି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ବୈରିତ ହୋଇଥିଲା, ଏଇଟାକୁ ବ୍ୟାଖ୍ୟା କରୁଛନ୍ତି ନାରଦ ମୁନି। ଏଇ ଗୋଟିଏ ବ୍ୟାଖ୍ୟାରେ ଦୁଇଜଣଙ୍କ ଉତ୍ତର ସମାଧାନ ହେଉଛି। ଯଦ୍ଞାତେ ତୌଦିତେ ପୁତ୍ର ଦୈତ୍ୟ ଦାନବ ବନ୍ଦିତ ହିରଣ୍ୟକଶିପୁ ଜ୍ୟେଷ୍ଠା ହିରଣ୍ୟାକ୍ଷ ଅନୁଜସ୍ତତଃ। ଏଇ ଦୁଇଜଣ ଯେତେବେଳେ ପତନ ହେଉଛନ୍ତି, ଏମାନେ ଦିତିଙ୍କର ପୁତ୍ର ହେଇ ହିରଣ୍ୟକଶିପୁ ଏବଂ ହିରଣ୍ୟାକ୍ଷ ରୂପରେ ଜନ୍ମ ହେଇଛନ୍ତି। ଏବଂ ହତୁ ହିରଣ୍ୟକଶିପୁ ହରିଣା ସିଂହ ରୂପିଣା ହିରଣ୍ୟାକ୍ଷ ଉଦରୋଦ୍ଧାର ବିବ୍ରତ ସୌକରମ୍ ବପୁ। ହରି ସିଂହ ରୂପ ଧରି, ନରସିଂହ ରୂପ ଧରି ହିରଣ୍ୟାକ୍ଷ ହିରଣ୍ୟକଶିପୁକୁ ବଦ୍ଧ କଲେ, ଏବଂ ଧରଣୀକୁ ଧରି ଧରଣୀକୁ ଉଦ୍ଧାର କରି ଆସିବା ସମୟରେ ଭଗବାନ ଶୁକର ବପୁରେ ହିରଣ୍ୟାକ୍ଷକୁ ବଦ୍ଧ କଲେ। କିନ୍ତୁ ହିରଣ୍ୟକଶିପୁକୁ କାହିଁକି ବଦ୍ଧ କଲେ, ଏଇଟାକୁ ବର୍ତ୍ତମାନ ସମ୍ବାଦ କହୁଛନ୍ତି। ହିରଣ୍ୟକଶିପୁ ବଦ୍ଧ କାରଣ ସୂଚାୟତି, ହିରଣ୍ୟକଶିପୁର ବଦ୍ଧର କାରଣ, ହିରଣ୍ୟାକ୍ଷର ବଦ୍ଧର କାରଣ ସ୍ପଷ୍ଟ ଜଣାପଡ଼ିଗଲା, କାରଣ ସେ ଚୋରି କରିକି ନଉଥିଲା ଧରଣୀ ମାତା। କିନ୍ତୁ ହିରଣ୍ୟକଶିପୁଙ୍କର କାରଣ ବର୍ତ୍ତମାନ କହୁଛନ୍ତି। ହିରଣ୍ୟକଶିପୁ ପୁତ୍ରଂ ପ୍ରହ୍ଲାଦ କେଶବ ପ୍ରିୟଂ ଜିଂହାସୁ ଅକୃତ ନାନା ଯାତନା ମୃତ୍ୟୁ ହେ ତବେ। ହିରଣ୍ୟକଶିପୁର ମୃତ୍ୟୁର କାରଣ କାଳେ ଯୁଧିଷ୍ଠ ମହାରାଜ ପଚାରି ଦେବେ, ଆରେ ହିରଣ୍ୟକଶିପୁର କାହିଁକି ମୃତ୍ୟୁ ହେଲା, ତାର ଦୋଷ କ'ଣ? ହିରଣ୍ୟକଶିପୁ ବ୍ରହ୍ମାଙ୍କ ନିକଟରୁ ବର ପାଇ ପ୍ରତ୍ୟେକ ଜୀବକୁ ସନ୍ତାପନ କରି ଯାହା ସନ୍ତାପନ କରୁଥିଲା, ଏଇଟା ତାର ମୃତ୍ୟୁର କାରଣ ନୁହେଁ। ଭଗବାନ ବି ନିଜ ମୁଖରେ କହିବେ ତାର ମୃତ୍ୟୁର କାରଣ ଏଇଟା, ହିରଣ୍ୟକଶିପୁ ପୁତ୍ରଂ ପ୍ରହ୍ଲାଦ କେଶବଂ ପ୍ରିୟଂ। ଯେ ପ୍ରହ୍ଲାଦ ଚାରି ପୁତ୍ର ଭିତରେ ଯେ ପ୍ରହ୍ଲାଦ କନିଷ୍ଠ ପୁତ୍ର, ସେ କେଶବଙ୍କର ଅତି ପ୍ରିୟ ଥିଲେ, ଆଉ ଜିଂଘାସୁ ଅକୁର ତାଙ୍କୁ ମାରିବା ପାଇଁ ନାନା ଯାତନା ମୃତ୍ୟୁ ହେଇଥିବ, ବହୁ ପ୍ରକାର ଯାତନା ଦେଇଛନ୍ତି ମାରିବା ଉଦ୍ଦେଶ୍ୟରେ। ଏଇଟା ହେଉଛି ହିରଣ୍ୟକଶିପୁର ମୃତ୍ୟୁର କାରଣ, ସେଥିପାଇଁ ନୃସିଂହଦେବ ପ୍ରକଟ ହେଇଥିଲେ। ଯଦି ପଚାରିବେ ଯୁଧିଷ୍ଠିର ମହାରାଜ, ତାହେଲେ ହିରଣ୍ୟକ ବୋଧହୁଏ ପ୍ରହ୍ଲାଦ ବଦମାସ ଥିବେ, ସେଥିପାଇଁ ବାପା ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲେ। କହୁଛ ନା ନା ନା, ପ୍ରହ୍ଲାଦ କିଭଳି ଥିଲେ? ତଂ ସର୍ବଭୂତାତ୍ମା ଭୂତଂ ପ୍ରଶାନ୍ତ ସମଦର୍ଶନ ଭଗବତ ତେଜୟା ସ୍ପୃଷ୍ଟମ ନ ଶୃଣୋତ୍ ଉଦ୍ୟମେ। ବହୁତ ସୁନ୍ଦର ଶ୍ଳୋକ ସ୍ୱାମୀପାଦ ବ୍ୟାଖ୍ୟା କରିଛନ୍ତି, ସ୍ୱାମୀପାଦ ପରସ୍ପରକୁ ଲିଙ୍କ କରିକରି ବ୍ୟାଖ୍ୟା କରିଛନ୍ତି ପ୍ରତ୍ୟେକ ଶ୍ଳୋକର ପ୍ରତ୍ୟେକ ପଦକୁ। ତଂ ପ୍ରହ୍ଲାଦଂ ସର୍ବଭୂତାତ୍ମା ସର୍ବଭୂତାନାମ ଆତ୍ମଭୂତମ୍, ପ୍ରତ୍ୟେକ ପ୍ରହ୍ଲାଦ ପ୍ରତ୍ୟେକ ଜୀବଙ୍କ ଅନ୍ତରେ ଯେଉଁ ପରମାତ୍ମା ଅଛନ୍ତି, ନିଜ ଭିତରେ ଯେଭଳି କେଶବ ପ୍ରିୟ, ପ୍ରହ୍ଲାଦଙ୍କର ଇଷ୍ଟ କିଏ ଥିଲେ? କୃଷ୍ଣ କେଶବ ପ୍ରିୟ, କାରଣ ଗୋବିନ୍ଦ ପରିରମ୍ବିତ, ସବୁ ଗୋବିନ୍ଦ କୃଷ୍ଣ ଲାଗିଛି। ଯଦିଓ ଭଗବାନ ଯେହେତୁ ସେ ବର ମାଗି ନେଇଛନ୍ତି ନା, ତୁମେ ନର ରୂପରେ ଆସିବନି, ପଶୁ ରୂପରେ ଆସିବନି, ଭଗବାନ ଯଦିଓ ନୃସିଂହ ରୂପ ନେଇଛନ୍ତି, କିନ୍ତୁ ଇଷ୍ଟ ହେଉଛନ୍ତି କୃଷ୍ଣ। ସବୁବେଳେ କେଶବ ଗୋବିନ୍ଦ ଏସବୁ ଶବ୍ଦ ଲାଗିଛି, ଆପଣ ଶୁଣିବେ ପରେ ପରେ। ତଂ ସର୍ବଭୂତାତ୍ମା ଭୂତମ୍ ପ୍ରଶାନ୍ତମ୍ ସମଦର୍ଶନ, ସ୍ୱାମୀପାଦ ଅର୍ଥ କରୁଛନ୍ତି ସର୍ବଭୂତାନାମ ଆତ୍ମଭୂତମ୍, ନିଜ ଭୂତରେ ଯେଭଳି କେଶବକୁ ଦେଖୁଥିଲେ, ସବୁ ଜୀବଙ୍କ ଅନ୍ତରେ କୃଷ୍ଣଙ୍କୁ ଦେଖୁଥିଲେ। ଏପରିକି ଅସୁର ସମାଜ ଭିତରେ ବି ସବୁ ଅସୁରଙ୍କ ନିକଟରେ କୃଷ୍ଣଙ୍କୁ ଦର୍ଶନ କରୁଥିଲେ। ଆପଣ ଶୁଣିବେ ଛଅଟି ଶ୍ଳୋକରେ ପ୍ରହ୍ଲାଦ ମହାରାଜଙ୍କର ଭାବକୁ ବ୍ୟାଖ୍ୟା କରୁଛନ୍ତି ବିଶ୍ୱନାଥ ଚକଳୀ ଠାକୁର, ଭାଗବତର ରତ୍ନ ଭଳି ବ୍ୟାଖ୍ୟା କରିଛନ୍ତି, ଏତେ ସୁନ୍ଦର ପ୍ରହ୍ଲାଦଙ୍କର ଭାବ। ତଂ ସର୍ବଭୂତାତ୍ମା ଭୂତମ୍ କୁତଃ, କିଭଳି ଦର୍ଶନ କରୁଥିଲେ, କିଭଳି ସେ ସର୍ବଭୂତର ଆତ୍ମଭୂତ ଦେଖୁଥିଲେ? ନା ସମମ ବ୍ରହ୍ମୈବ ପଶ୍ୟତି ଇତି ତଥାତମ୍, ଯେଭଳି ଜଣେ ବ୍ରହ୍ମଙ୍କୁ ସର୍ବତ୍ର ଦର୍ଶନ କରେ, ସର୍ବତ୍ର ବ୍ରହ୍ମ ଦର୍ଶନ କରୁଥିଲେ ସର୍ବତ୍ର। ଆଚ୍ଛା ପ୍ରଶ୍ନ ଆସିବ, ହିରଣ୍ୟକଶିପୁଙ୍କ ନିକଟରେ କ'ଣ ସେ ବ୍ରହ୍ମ ଦର୍ଶନ କରୁଥିଲେ? ହଁ,
ହିରଣ୍ୟକଶିପୁଙ୍କ ଅନ୍ତର ବି ସେ ତାଙ୍କର ଇଷ୍ଟ କୃଷ୍ଣଦେବ ଯିଏ ସର୍ବତ୍ର ଦର୍ଶନ କରୁଛନ୍ତି ସେ ହିରଣ୍ୟକଶିପୁଙ୍କ ଅନ୍ତର କେମିତି ଦେଖିନଥିବେ, ନହେଲେ ତ ସେ ପିତାଙ୍କୁ ହିରଣ୍ୟକଶିପୁ ଦୃଢ ଆଚରଣ କରିଛନ୍ତି, ଦଣ୍ଡ ତ ଦେଇନାହାନ୍ତି, ହିରଣ୍ୟକଶିପୁ ପୁତ୍ରଙ୍କ ପ୍ରତି ଦୃଢ ଆଚରଣ କରିଛନ୍ତି, କିନ୍ତୁ ପ୍ରହ୍ଲାଦ ଗୋଟିଏ ପଦ ବଚନ ଅପ୍ରିୟ ବଚନ କହିଛନ୍ତି କି କହିନାହାନ୍ତି, କେବେ କହିନାହାନ୍ତି। ସେ ତାତ ବୋଲି ସମ୍ବୋଧନ କରିଛନ୍ତି, ଅସୁରବର୍ଯ୍ୟ ବୋଲି ସମ୍ବୋଧନ କରିଛନ୍ତି, ଆଉ ପାଦ ତଳେ ପଡ଼ିଛନ୍ତି। ଯେତେବେଳେ ହିରଣ୍ୟକଶିପୁ ଗୁରୁକୁଳରୁ ଆଣିଛି, ମା ତାଙ୍କୁ ସୁନ୍ଦର ବସ୍ତ୍ର ବିନ୍ଧେଇ ଦେଇଛନ୍ତି, ପ୍ରହ୍ଲାଦ ଯାଉଛନ୍ତି ଏବଂ ସିଧା ପ୍ରହ୍ଲାଦ ଯାଇ ଆଗେ ପାଦ ତଳେ ପଡ଼ୁଛନ୍ତି। ହିରଣ୍ୟକଶିପୁ କେଉଁଠି ବସିଛନ୍ତି ନା ସିଂହାସନ ଉପରେ, ଦୁଇ ପାଦ ପତିତମ ପାଦ ମୂଲ, ଦୁଇ ପାଦକୁ ଧରି ଯେଭଳି ଜଣେ ଆମେ ପ୍ରଣାମ କଲାବେଳେ ହାତ ଉପରେ ହାତ ରଖି ବିଷ୍ଣୁଙ୍କର ପାଦଙ୍କୁ ସ୍ମରଣ, ପ୍ରଭୁ ମୁଁ ଆପଣଙ୍କର ପାଦକୁ ଆଶ୍ରୟ କରୁଛି ଅଭୟ ପାଦକୁ ଏ ଭବସଂସାରରୁ ତରିବା ପାଇଁ, ପ୍ରହ୍ଲାଦ ପିତାଙ୍କ ଦୁଇ ପାଦଙ୍କର ପାଦ ମୂଳରେ ପଡ଼ିଯାଉଛନ୍ତି, ପ୍ରଣାମ କରୁଛନ୍ତି। ତାପରେ ହିରଣ୍ୟକଶିପୁ ତାଙ୍କୁ ଉଠେଇଛନ୍ତି, ଉଠେଇ ହିରଣ୍ୟକଶିପୁ ଧରି ପ୍ରହ୍ଲାଦ ବୋହୁ ହୋଇ କାନ୍ଦୁଛନ୍ତି। ଏତେ ତାଙ୍କର ବାତ୍ସଲ୍ୟ ରସ ଆସିଛି, କାହିଁକି ନା ହିରଣ୍ୟକଶିପୁ ବୁଝିପାରୁନାହାନ୍ତି ଭଗବାନ ଏ ପ୍ରହ୍ଲାଦଙ୍କ ଅନ୍ତରେ ଭଗବାନ ଅଛନ୍ତି ନା, ଯିଏ ହୃଦୟରେ କେଶବକୁ ବାନ୍ଧିକି ରଖିଛନ୍ତି ପ୍ରହ୍ଲାଦ, ସେଇ ପ୍ରହ୍ଲାଦକୁ ଆଜି ହିରଣ୍ୟକଶିପୁ କୂଳରେ ବସାଉଛନ୍ତି। ହିରଣ୍ୟକଶିପୁର ଅନ୍ତର ଏତେ ବଜ୍ର ସଦୃଶ କଠୋର ହେଲେ ସୁଦ୍ଧା ପ୍ରହ୍ଲାଦକୁ ଧରି ଯେତେବେଳେ ପ୍ରଶ୍ନ ପଚାରିବା ପୂର୍ବରୁ ତାଙ୍କର ଚକ୍ଷୁ ଜଳରେ ପ୍ରହ୍ଲାଦଙ୍କୁ ପୁରା ଭିଜେଇ ଦେଇଛନ୍ତି। ଆପଣ ଶୁଣିବେ ସେ ପ୍ରସଙ୍ଗ ଆସିବ, କାରଣ ଭଗବାନ ତାଙ୍କ ଅନ୍ତରରେ ଅଛନ୍ତି, ସମୀବ ବ୍ରହ୍ମ ପଶ୍ୟତି। ଯେହେତୁ ହିରଣ୍ୟକଶିପ ପ୍ରହ୍ଲାଦ ସର୍ବଭୂତାତ୍ମା ସମମ ବ୍ରହ୍ମୈବ ପଶ୍ୟତି ଅଥ ପ୍ରଶାନ୍ତ, ତାପର ଶବ୍ଦ ଅଛି ନା ପ୍ରଶାନ୍ତ, ସ୍ୱପ୍ନ କିଭଳି ଅର୍ଥ କରିଛନ୍ତି, ଜଣେ ପ୍ରଶାନ୍ତ ହୋଇପାରିବ, ପ୍ରଶାନ୍ତ ଶବ୍ଦ ଅର୍ଥ କାମାଦି କ୍ଷୋଭ ରହିତ ଚିତ୍ତ, ଚକ୍ରତୀପାଦଟାକୁ ଅର୍ଥ କରିଥିଲେ ପ୍ରଶାନ୍ତ ଶବ୍ଦ ଅର୍ଥ କେଉଁଠି ଅଜାମିଳି ଚରିତ୍ରରେ, କିନ୍ତୁ ସ୍ୱମୀପାଦ ଅର୍ଥ କରୁଛନ୍ତି ପ୍ରଶାନ୍ତ, ସମାନ କଥା ଦ୍ୱେଷ ରହିତମ। ପ୍ରହ୍ଲାଦକୁ ଯେଉଁ ଯାତନା ଦେଉଥିଲେ ହିରଣ୍ୟକଶିପୁ, ପ୍ରହ୍ଲାଦ ଦ୍ୱେଷ ରହିତ ଥିଲେ। ଜଣେ କେବଳ ଦ୍ୱେଷ ରହିତ ହୋଇପାରିବ ଯେତେବେଳେ ସର୍ବତ୍ର ବ୍ରହ୍ମ ଦର୍ଶନ କରିବ, ତା ପୂର୍ବରୁ ନୁହେଁ, ସବୁ ଯେତେବେଳେ ଭଗବାନ ପ୍ରଭୁଙ୍କର ଏ ସମସ୍ତେ ପ୍ରଭୁଙ୍କର ଯିବ, ସେ କାହା କାହିଁ ଦ୍ୱେଷ କରିବ। ସେଥିପାଇଁ ମହାପ୍ରଭୁ କହିଲେ ନା ପ୍ରାଣୀ ମାତ୍ରେ କାୟ ମନ ଉଦ୍ବେଗ ନାହାନ୍ତି, ଜଣେ ଆମେ କହିଲେ ବି ହେଇପାରିବ ନା, ଯେପର୍ଯ୍ୟନ୍ତ ସବୁ 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 ସର୍ବତ୍ର ନିଜର ଇଷ୍ଟକୁ ଦର୍ଶନ ନ କରିଛନ୍ତି, ଜଣେ ଦ୍ୱେଷ ରହିତ ହେଇପାରିବ ନା, ପ୍ରଶାନ୍ତ ହେଇପାରିବ ନା, ପ୍ରଶାନ୍ତ ରହିତ। ଅତଏବ ତାପରେ ସମ୍ପାଦ ତାପରେ କ'ଣ ଅଛନ୍ତି ଭଗବତ ତେଜସା, ଅତଏବ ଭଗବତ ତେଜସା, ତାପରେ ଜଣେ ଭଗବାନଙ୍କର ତେଜ ପ୍ରାପ୍ତ ହେବ। ସମ୍ପାଦ କିଭଳି ଲିଙ୍କ ଦେଉଛନ୍ତି, ଯେହେତୁ ସର୍ବଭୂତାତ୍ମା ଥିଲେ ସେଥିପାଇଁ ପ୍ରଶାନ୍ତ, ସେଥିପାଇଁ ତାପରେ ଛାଡ଼ି ଦେଇଗଲେ, ସେଥିପାଇଁ ସମଦର୍ଶନ, ସେଥିପାଇଁ ଭଗବତ ତେଜସା ସ୍ପୃଷ୍ଟମ ରକ୍ଷିତମ। ଜଣେ ଭଗବାନଙ୍କର ତେଜ ପ୍ରାପ୍ତ ହେବ ସେତେବେଳେ ଯେତେବେଳେ ସର୍ବତ୍ର ତାର ପ୍ରଭୁଙ୍କୁ ଦର୍ଶନ କରିବ, ସେ ପ୍ରଶାନ୍ତ ହେଇଯିବ, ଦ୍ୱେଷ ରହିତ ହେଇଯିବ, ସେତେବେଳେ ପ୍ରଭୁଙ୍କର ତେଜ ପ୍ରାପ୍ତ ହେବ। ଆଉ ଅତେ ଭଗବତ ତେଜ ସ୍ପୃଷ୍ଟମ ବ୍ୟାପ୍ତମ, ସ୍ପୃଷ୍ଟ ଶବ୍ଦ ବ୍ୟାପ୍ତମ, ଭଗବାନଙ୍କ ଭଗବତ ତେଜରେ ପ୍ରହ୍ଲାଦ ମହାରାଜ ବ୍ୟାପ୍ତ ଥିଲେ। ଆଉ ଏଠି କହୁଛନ୍ତି ନା ଅଶ୍ମକୁ ଉଦ୍ୟମେ, ଉଦ୍ୟମ ଶବ୍ଦ ସମ୍ପାଦ କହୁଛନ୍ତି ଶସ୍ତ୍ର ପ୍ରହାର, ଯୁଧିଷ୍ଠିର ମହାରାଜକୁ ନାରଦମୁନି କହୁଛନ୍ତି ହେ ଯୁଧିଷ୍ଠିର ବହୁତ ଶସ୍ତ୍ର ପ୍ରହାର ବହୁତ ଉଦ୍ୟମ କରିଛନ୍ତି ପ୍ରହ୍ଲାଦକୁ ମାରିବା ପାଇଁ, କିନ୍ତୁ ଭଗବତ ତେଜ ଦ୍ୱାରା ସ୍ପୃଷ୍ଟ ଥିଲେ, ବ୍ୟାପ୍ତ ଥିଲେ, ତୁମେ ବିଫଳ ହେଲା। ତାପରେ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନକୁ ଉତ୍ତର ଦେବା ପାଇଁ ଭାଗବତ କିଭଳି ଯାଇଛନ୍ତି, ପରୀକ୍ଷିତ ମହାରାଜ ପଚାରିଥିଲେ ଭଗବାନ ହେଉଛନ୍ତି କାହିଁକି ଦ୍ୱେଷ କଲେ, ତାଙ୍କର ଉତ୍ତର ବର୍ତ୍ତମାନ ନାରଦମୁନି ଦେଉଛନ୍ତି, ସୁଖଦେବ ସ୍ୱାମୀ ଏଟାକୁ କହୁଛନ୍ତି ନା ପରୀକ୍ଷିତ ମହାରାଜଙ୍କୁ, ତତସ୍ଥୋ ରାକ୍ଷସୋ ଜାତୋ କେଶିନ୍ୟା ବିଶ୍ରବ ସୁତୋ ରାବଣ କୁମ୍ଭକର୍ଣ୍ଣ ସର୍ବଲୋକ ପ୍ରତାପନ। ତତସ୍ଥୋ ଏଇ ଦୁଇ ଭାଇ ହିରଣ୍ୟାକ୍ଷ ହିରଣ୍ୟକଶିପୁ କେଶିନୀଙ୍କର ଗର୍ଭରୁ ବିଶ୍ରବାଙ୍କର ଔରସରୁ ଏମାନେ ରାବଣ କୁମ୍ଭକର୍ଣ୍ଣ ସର୍ବଲୋକ ପ୍ରତାପନ ସବୁ ଲୋକକୁ ତାପ ଦେବା ତାପକାରୀ ହେଇ ଜନ୍ମ ହେଲେ। ଏଠି ରାକ୍ଷସ ରାକ୍ଷସ ହେଇ ଜନ୍ମ ହେଲେ କିଏ, ସେ ହିରଣ୍ୟକଶିପୁ ହିରଣ୍ୟାକ୍ଷ। ପରୀକ୍ଷିତ ପଚାରିଥିଲେ ନା ହିରଣ୍ୟକଶିପୁ ହିରଣ୍ୟାକ୍ଷକୁ ଭଗବାନ କାହିଁକି ବଧ କଲେ ଇନ୍ଦ୍ରକୁ ପକ୍ଷପାତ କରିକି, ତେଣୁ ତାର ସମାଧାନ ବର୍ତ୍ତମାନ ଦେଉଛନ୍ତି। ଏହାପରେ ପ୍ରଭୁପାଦ ଏହି ପର୍ପଟ ଲେଖିଛନ୍ତି, ତତ୍ରାପି ରାଘବ ଭୂତ୍ୱା ନିହଂସାପମୁକ୍ତୟେ ରାମ ବୀର୍ଯ୍ୟମ୍ ସୃଷ୍ୟତି ତୁମ୍ ମାର୍କଣ୍ଡେୟ ମୁଖାତ୍ ପ୍ରଭୁ। ପ୍ରଭୁପାଦ ଏଠି ଲେଖିଛନ୍ତି, ଭଗବାନ ଯେଉଁ ରାମ ଅବତାର ହେଲେ କରୁଣା କରିକି ଏମାନଙ୍କୁ ଅଭିଶାପରୁ ମୁକ୍ତ କରିବା ପାଇଁ ପ୍ରଭୁପାଦ ଚତୁର୍ଦ୍ଦ ଯାହା ଲେଖିଛନ୍ତି ପ୍ରଭୁପାଦଙ୍କ ପରପଟେ ସେ ରଚନା କରିଛନ୍ତି, ସାପ ମୁକ୍ତି ପାଇଁ ଅବତାର ହୋଇଛନ୍ତି। ଯଦି ଭଗବାନ ହିରଣ୍ୟକଶିପୁ ହିରଣ୍ୟକୁ ସାପ ମୁକ୍ତି ପାଇଁ ଅବତାର ଗ୍ରହଣ କଲେ ରାମ ଅବତାର ରୂପରେ, ତାହେଲେ ସେ ଦୋଷ କେମିତି କରିବେ? ଏଠି ସେ କହୁଛନ୍ତି ତତ୍ରାପି ରାଘବ, ତତ୍ରାପି ଶବ୍ଦ ଅର୍ଥ ତତ୍ରାପି ରାଘବ ଭୂତ୍ୱା ନ୍ୟହନ ସାପ ମୁକ୍ତ, ସାପକୁ ସାପରୁ ମୁକ୍ତ କରିବା ପାଇଁ ତାଙ୍କୁ ବଦ୍ଧ କଲେ। ଇଏ ପଚାରୁଛନ୍ତି କିଏ? ଯୁଧିଷ୍ଠିର ମହାରାଜ କହୁଛନ୍ତି ମୋତେ ଟିକେ ଆପଣ ରାମଙ୍କ ଚରିତ କୁହନ୍ତୁ। ନା ନା ନା, ରାମ ବୀର୍ଯ୍ୟମ ସୃଷ୍ୟ ସେ ଭବିଷ୍ୟତ କହିଲେ, ସୃଷ୍ୟ ସେ ତୁମେ ଶ୍ରବଣ କରିବ, ଭବିଷ୍ୟତରେ ଶ୍ରବଣ କରିବ କାହା ମୁଖରୁ? ମାର୍କଣ୍ଡେୟ ମୁଖାତ୍ ପ୍ରଭୁ, ଏଠି ପ୍ରଭୁ କହିଲେ ଯୁଧିଷ୍ଠିର ମହାରାଜଙ୍କୁ, ନାରଦଙ୍କୁ କହିଲେ ପ୍ରଭୁ। ପ୍ରଭୁ ଅର୍ଥ ଶବ୍ଦ ଇନ୍ଦ୍ର ସଂଯମ କରିଛନ୍ତି, ଏଇ ପ୍ରଭୁ ଶବ୍ଦଟା ଚକ୍ରତାତ କରିଛନ୍ତି ଅର୍ଥ କେଉଁଠି ଅଜାମିଲ ଚରିତ୍ରରେ। ଯେତେବେଳେ ଗୁରୁ ଶିଷ୍ୟକୁ ପ୍ରଭୁ ବୋଲି ଡାକୁଛି ସେ ସମୟରେ ବୁଝିବାକୁ ପଡ଼ିବ ଜଣେ ଇନ୍ଦ୍ର ସଂଯମକାରୀ ପ୍ରଭୁ ମାନେ ଇନ୍ଦ୍ରିୟ ସଂଯମ ସେ କରିଛନ୍ତି, ଇନ୍ଦ୍ରମାନଙ୍କର ପ୍ରଭୁ ହେଇଛନ୍ତି। ଆମେ ଯେଉଁ ପ୍ରଭୁ ଡାକୁଛେ, ଆମେ ପ୍ରଭୁ ପ୍ରଭୁପା ଯେଉଁ ଆଡ଼ପ୍ଟ କରିଛନ୍ତି ପ୍ରଭୁ ଶବ୍ଦ ଅର୍ଥ, ବୈଷ୍ଣବ ପରମ୍ପରାରେ ପ୍ରଭୁପା ବହୁତ ସୁନ୍ଦର ବହୁ ଜାଗାରେ କନ୍ଭରସେସନ୍ ବ୍ୟାଖ୍ୟା କରିଛନ୍ତି। ପ୍ରଭୁ ଅର୍ଥ ଯେ ମୁଁ ଇନ୍ଦ୍ରିୟମାନଙ୍କର ଦାସ, ଏ ଆମର ଦାସତ୍ୱ ଭାବନା ଆସିବା କରିବା ପାଇଁ ଜଣେ ବୈଷ୍ଣବ ହେଉଛନ୍ତି ମୋଠୁ ଶ୍ରେଷ୍ଠ, ସେ ଭଗବାନଙ୍କର ଉତ୍ତମ ସେବକ, ମୁଁ ହେଉଛି ନୀଚ ବ୍ୟକ୍ତି, ଏବଂ ସେଥିପାଇଁ ଆମେ ତାଙ୍କୁ ପ୍ରଭୁ ଡାକିବା ଦ୍ୱାରା ଆମର ନ୍ୟୁନତା ଭାବ ଆସିବ, ସେଥିପାଇଁ ଆମେ ଜଣେ ଜଣେ ପ୍ରଭୁ ଡାକୁଛେ, ପ୍ରପାତ ବ୍ୟାଖ୍ୟା କରିଛନ୍ତି। କିନ୍ତୁ ଶିଷ୍ୟ ଯେତେବେଳେ ଗୁରୁ ଯେତେବେଳେ ଶିଷ୍ୟକୁ ପ୍ରଭୁରେ ଡାକୁଛନ୍ତି ତାର ଅର୍ଥ ହେଉଛି ଇନ୍ଦ୍ର ସଂଯମ କରିଛନ୍ତି। ଏଠି ସିଏ କହୁଛନ୍ତି ସେ ଜାଣନ୍ତି ମୁଁ ରାମ ବୀର୍ଯ୍ୟ ଶୁଣିବି, କହୁଛନ୍ତି ନା 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 ରାମଙ୍କ କଥା ତୁମେ ମାର୍କଣ୍ଡେୟ ମୁଖରେ ଶୁଣିବ। ଆପଣ ଯେତେବେଳେ ପଢ଼ିବେ ମହାଭାରତ, ମହାଭାରତରେ ଅଛନ୍ତି ଯେତେବେଳେ ବନବାସ କରୁଛନ୍ତି ସେତେବେଳେ ମାର୍କଣ୍ଡେୟ ମୁଖରୁ ଶୁଣିଛନ୍ତି ଯୁଧିଷ୍ଠିର ମହାରାଜ ରାମଚନ୍ଦ୍ର ମହାପ୍ରଭୁଙ୍କର କଥା। ତାବତ୍ କ୍ଷେତ୍ରୀୟ ଜାତ ମାତୃଶ୍ୱସ୍ର ଆତ୍ମଜ ତବ ଅଧୁନାମ ସାପ ନିର୍ମୁକ୍ତ କୃଷ୍ଣ ଚକ୍ର ହତମ ଅହଂ ସୌ। ହେ ତୁମେ ପଚାରିଥିଲ ନା କୃଷ୍ଣଙ୍କର ପରୀକ୍ଷିତ ମହାରାଜଙ୍କର ସମସ୍ୟାର ସମାଧାନ ହେଲା କି ନାହିଁ? ପରୀକ୍ଷିତ ଯେଉଁ ପ୍ରଶ୍ନ ପଚାରିଥିଲେ ଭଗବାନ ଦ୍ୱେଷ ଭଗବାନ ଦ୍ୱେଷ କରୁନାହାନ୍ତି, ବରଂ ତାଙ୍କୁ କରୁଣା କରିବା ପାଇଁ ହିରଣ୍ୟକଶିପୁକୁ ଅବତାର ହେଇକି ତାଙ୍କୁ ବର୍ତ୍ତମାନ ଉଦ୍ଧାର କଲେ। ଆଉ ଯେଉଁ ଶିଶୁପାଳ ଦନ୍ତ ବକ୍ର ସେ ପୁଣି ଜନ୍ମ ହେଲେ, ସିଏ କ୍ଷତ୍ରିୟ କୂଳରେ ଜନ୍ମ ହେଲେ, ପୁଣି ପ୍ରଥମେ ରାକ୍ଷସ ଥିଲେ ବର୍ତ୍ତମାନ କ୍ଷତ୍ରିୟ ହେଲେ, କ୍ଷତ୍ରିୟ ହେଇ ତୁମର ମାଉସୀ ପୁଅ ହେଇଛନ୍ତି ବର୍ତ୍ତମାନ ଅଧୁନା, କାରଣ ଏ ସମ୍ବାଦଟା ଚାହୁଁଛି କେଉଁଠି ଚାଲିଛି ରାଜସ୍ୱ ଯୋଗ୍ୟର ନା, ଅଧୁନା ସାପ ନିର୍ମୁକ୍ତ ବର୍ତ୍ତମାନ ସାପରୁ ମୁକ୍ତ ହେଇଗଲେ, କିଭଳି ନା କୃଷ୍ଣ ଚକ୍ର ହତ ଅଂଶା ପାପ ଦୂର ହେଇଗଲା, କୃଷ୍ଣଙ୍କର ଚକ୍ର ଦ୍ୱାରା ହତ ହେଲେ। ଚକ୍ରପାଦ ଏଇଟାକୁ ରଚନା କରିଛନ୍ତି ସ୍ୱାମୀପାଦଙ୍କର ଟିକା ଟିକା ଆଣିକି। ଆଚ୍ଛା ଦେହ ସମ୍ବନ୍ଧ ସମ୍ବନ୍ଧ ଅପ୍ରାକୃତ ବୈକୁଣ୍ଠ ଲୋକର ତ ଚିନ୍ମୟ ଶରୀର, ତାଙ୍କୁ ଅସୁର ଶରୀର କେମିତି ମିଳିଲା, ତାଙ୍କ ଚିନ୍ମୟ ଶରୀରଟା କେଉଁଠି ଗଲା? ଏଠି ସ୍ୱାମୀପାଦ ଏଠି କହୁଛନ୍ତି, ଚକ୍ରପାଦ କହୁଛନ୍ତି ତୟୋ ଅପରାଧ ହେବ, ପ୍ରଭୁପାଦ ଏଟାକୁ ରଚନା କରିଛନ୍ତି ବହି ଶିଶୁପାଳ ଦନ୍ତବକ୍ର ଆକାର ତୟୋ ପରିଣତ ନ ତୁ ତାବତ ଇତି ଅର୍ଥ ଇତି ସ୍ୱାମୀଚରଣ। ଏଇଟା ସମସ୍ତେ ସ୍ୱାମୀପାଦଙ୍କର ଆନୁଗତ୍ୟରେ ବ୍ୟାଖ୍ୟା କରିଛନ୍ତି ନା ଆମର ଗୋସ୍ୱାମୀମାନେ, ସ୍ୱାମୀପାଦ ଏଇ କଥା କହୁଛନ୍ତି ଏ ଚତୁର୍ସନ ଦ୍ୱାରପାଳ ଜୟ ବିଜୟ ଏମାନଙ୍କର ଅପରାଧଟା ବାହ୍ୟରେ ଅସ୍ତ୍ର ରୂପ ଧରିକି ଆସିଥିଲା, କାରଣ ଏମାନଙ୍କର ଶୁଦ୍ଧ ସତ୍ୟସ୍ୱରୂପଟା ସେଭଳି ରହିଛି, କିନ୍ତୁ ବାହ୍ୟରେ ସେ ସ୍ୱର ଧରିକି ଆସିଲେ ତାଙ୍କୁ ଗୋଟେ ଗିଫ୍ଟ ଭଳି ଦିଆଗଲା ଯେହେତୁ ତୁମେ ଅପରାଧ କରିଛ। ପ୍ରଭୁପାଦ ବହୁତ ସୁନ୍ଦର ପର୍ବ ତାପରେ ଲେଖିଛନ୍ତି, ଏଠୁ ବଦ୍ଧଜୀବ ଯେତେବେଳେ ଅପରାଧ କରେ ବୈଷ୍ଣବଙ୍କ ନିକଟରେ ଭକ୍ତ ବ୍ରହ୍ମାଙ୍କ ନିକଟରେ ତାକୁ ଏଇଟା ଆତ୍ମା ପାଇଁ ଗୋଟେ ଭଲ ବୃତ୍ତି ନୁହେଁ, ତାକୁ ରିଆଲାଇଜ୍ କରିବା ପାଇଁ ଆତ୍ମସ୍ଥିତିକୁ ରିଆଲାଇଜ୍ କରିବା ପାଇଁ ତାଙ୍କୁ ଗୋଟେ ପନିସମେଣ୍ଟ ଦିଆଯାଏ। ପ୍ରଭୁପାଦ ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି, ମୁଁ ତାଙ୍କୁ ବିଶେଷ କହିବି ନା, ତେଣୁ ବାହ୍ୟରେ ଯେହେତୁ ଭଗବାନଙ୍କ ଲୀଳା ସମ୍ପାଦନ କରିବେ ଯେଉଁ ଶୁଦ୍ଧ ସପ୍ତମୟ ଶରୀର ଜୟ ବିଜୟଙ୍କର ଥିଲା ଏଇଟା ଲୁକାୟିତ ଭାବରେ ରହିଲା, ଆଉ ବାହ୍ୟରେ ସାପ ଶରୀର ଯେଉଁ ଦିଆ ଯେଉଁ ସାପ ଦେଲେ ସେ ସାପଟା ହିଁ ଏ ଅସୁର ଶରୀର ଧରିକି ଆସିଲା, ତେଣୁ ସାପଟା ହିଁ ମୁକ୍ତ ହେଇଗଲେ। ଉଦାହରଣ ଦେଉଛନ୍ତି ସ୍ୱାମୀପା ଯଥା ଯେଭଳି ବହିନା କନକସ୍ୟ ମାଳିନମେ ଏବଂ ହନ୍ୟତେ ନ ତୁ କନକ, ଯୁକ୍ତି ଦେଉଛନ୍ତି।
ଯେଉଁମାନେ ସାଇଡ୍ ରହୁଛନ୍ତି ଟିକେ ସାଇଡ୍ ଆଗକୁ ପଳେଇ ଆସନ୍ତୁ, ଆପଣ ଭଲ ଆଉ ଆଗକୁ ସମସ୍ତେ ପଳେଇ ଆସନ୍ତୁ। ସ୍ୱାମୀପାଦ ଅର୍ଥ ଦେଉଛନ୍ତି କିଭଳି ଜୟବୀଜଙ୍କର ଶରୀର ବାହ୍ୟରେ ଅସୁର ରୂପ ଧରିଥିଲା। ଏଠି କହୁଛନ୍ତି ଯଥା ବହିନା କନକସ୍ୟ ମାଳିନମେବ ହନ୍ୟତେ ନ ତୁ କନକ, ଯେଭଳି ସୁନାରୁ ବହୁତ କେତେ ତର୍ଜମା କରି ପ୍ରଭୁଙ୍କର କୃପାରୁ ସେ କହୁଛନ୍ତି ଯେଭଳି କନକ ସୁନାଟାକୁ ଆଉଟିଲେ ସୁନାର ମଳିନ ଭାଗଟା ପଳେଇଯାଏ, ସୁନାର ଯେଉଁ ମଳିନ ଜିନିଷଟା ଥାଏ ସେଇଟା ପଳେଇଯାଏ। ସୁନାଟାକୁ ଯେଉଁ ଶୁଦ୍ଧ କରାଯାଉଛି ମଳିନଟା ଜିନିଷ ଯାଉଛି ନା, ସୁନାଟା ସେଭଳି ରହୁଛି। ସେଭଳି ଜୟ ବିଜୟଙ୍କର ବାହ୍ୟରେ ଯେଉଁ ମଳିନ ଥିଲା ଅପରାଧ ରୂପକ ମଳିନ, ଏଇଟା କୃଷ୍ଣଙ୍କର ଚକ୍ର ଦ୍ୱାରା ହତ ହେଇ ବର୍ତ୍ତମାନ ମୁକ୍ତ ହେଇଗଲେ। ତ ଜୟ ବିଜୟଙ୍କର ଶୁଦ୍ଧ ସ୍ୱରୂପ ସେଇଭଳି ରହିଲା। ଯେଭଳି ସୁନାଟାକୁ ପୋଡ଼ି ଦେଲା ମାନେ ଅଗ୍ନି ସୁନାକୁ କିଛି ଆଫେକ୍ଟ କରିପାରିବନି, ମଳିଟାକୁ ବାହାର କରିଦେବ। ସମ୍ପାଦଙ୍କର ମତ ହେଉଛି ଏହା। ଏବଂ ଚକ୍ରଜାତି କହିଲେ ଇତି ସ୍ୱାମୀଚରଣ, ସ୍ୱାମୀଚରଣ ବି ଏ ମତ ଦେଇଛନ୍ତି। ଏବଂ ଦୁଇ ଜଣଙ୍କ ପ୍ରଶ୍ନର ସମାଧାନ ଦେଉଛନ୍ତି ଶେଷରେ। ପରୀକ୍ଷା ଯେଉଁ ପ୍ରଶ୍ନ କରିଥିଲେ ଭଗବାନଙ୍କର ଦ୍ୱେଷ ଅଛି ନା ଦ୍ୱେଷ ନାହିଁ, ଏବଂ ଶିଶୁପାଳ ଯେଉଁ ପ୍ରଶ୍ନ କରିଥିଲେ ଆମର ଯୁଧିଷ୍ଠିର ମହାରାଜ, ଶିଶୁପାଳ ଦ୍ୱେଷ କରି କିଭଳି ପ୍ରାପ୍ତ ହେଲେ ତା ତ ସମାଧାନ ଦେଇସାରିଛନ୍ତି। ବର୍ତ୍ତମାନ କହୁଛନ୍ତି ବୈରାନୁବନ୍ଧ ତୀବ୍ରେଣ ଧ୍ୟାନେନ ଅଚ୍ୟୁତସ୍ୟ ଆତ୍ମନ, ନିରନ୍ତର୍ଯ୍ୟ ବୈର ଫଳରେ ଅଚ୍ୟୁତଙ୍କୁ ନିରନ୍ତର ଧ୍ୟାନ ଫଳରେ ନିତୌ ପୁନଃ ହରେ ପାର୍ଶ୍ୱ ଜଗମତୁ ବିଷ୍ଣୁ ପାର୍ଶ୍ୱ। ବର୍ତ୍ତମାନ ସାପମୁକ୍ତ ହେଇ ବିଷ୍ଣୁଙ୍କର ପାର୍ଶ୍ୱ। ସଂକ୍ଷେପରେ ଏଠି ଦୁଇଟା ପ୍ରଶ୍ନର ସମାଧାନ ଦେଇଦେଲେ। ତ ଯୁଧିଷ୍ଠିର ମହାରାଜ ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ କରିଥିଲେ ତାଙ୍କର ଉତ୍ତର ସରିଗଲା, କିନ୍ତୁ ଯୁଧିଷ୍ଠିର ମହାରାଜ ପୁଣି ପ୍ରଶ୍ନ କରିଦେଲେ। ଯୁଧିଷ୍ଠିର ଉବାଚ, ଏଇଠୁ ପ୍ରହ୍ଲାଦ ଚରିତ ଆରମ୍ଭ ହେଉଛନ୍ତି। ଶ୍ରୀ ଯୁଧିଷ୍ଠିର ଉବାଚ, ବିଦ୍ୱେଷ ଦୈତେ ପୁତ୍ର କଥମ ଆସିତ୍ ମହାତ୍ମନି ଗୃହି ମେ ଭଗବାନ ଜେନ ପ୍ରହ୍ଲାଦସ୍ୟ ଚ୍ୟୁତାତ୍ମନା। ଦୁଇଟି ପ୍ରଶ୍ନ କଲେ। ଭାଗବତକୁ ପଢ଼ିବାକୁ ହେଲେ ପ୍ରଶ୍ନକୁ ଜାଣିବାକୁ ପଡ଼ିବ, ଏବଂ ଭାଗବତଙ୍କୁ ସବୁବେଳେ କୃପା ପ୍ରାର୍ଥନା କରି ସେ ଜଣେଇଦେବେ। ବିଶ୍ୱରେ ଯଦି କେହି ଜଣେ ଆସିକି ଚ୍ୟାଲେଞ୍ଜ କରେ ତାକୁ ଡାକି ଦିଅନ୍ତୁ, ସେ କେବେ ଚ୍ୟାଲେଞ୍ଜ କରି କହିପାରିବେନି। ଯେତେ ପ୍ରକାର କ'ଣ କହୁଛନ୍ତି ଆଜିକାଲି ନୋଭେଲ ବହି ବା ଯେତେ ପ୍ରକାର ସବୁ ଗଢ଼ି ଗାଢ଼ିକି ମନ ମନ କାହାଣୀ ରଚନା କରିକି ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି, ଭାଗବତ ଯେଭଳି ରଚନା ହେଇଛନ୍ତି ଯେତେ ସାଇଣ୍ଟିଫିକ ୱେରେ ଆଉ ଯେତେ ସିଷ୍ଟମେଟିକାଲି କୌଣସି ଶାସ୍ତ୍ର ନା କୌଣସି ଶାସ୍ତ୍ର ଜଣେ ଯଦି ତର୍ଜମା କରି ପଢ଼େ ପ୍ରଶ୍ନ କେଉଁଠି କେଉଁଠି ଆରମ୍ଭ ହେଉଛି କେଉଁଠି ସରୁଛି ପୁଣି ତା ସହିତ କିଭଳି ଲିଙ୍କ କରାଯାଇଛି। ପରୀକ୍ଷିତ ମହାରାଜ ପ୍ରଶ୍ନ ଉତ୍ତର ଦେଇସାରିଲା ପରେ, ଏ ଯୁଧିଷ୍ଠିର ମହାରାଜଙ୍କ ପ୍ରଶ୍ନ ଉତ୍ତର ଦେଇସାରିଲା ପରେ ଯୁଧିଷ୍ଠିର ମହାରାଜ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରିଛନ୍ତି, ଦୁଇଟି ପ୍ରଶ୍ନ ପଚାରିଲେ। ବିଦ୍ୱେଷେ ଦୈତ ପୁତ୍ର କଥମ ଆସିତ୍ ମହାତ୍ମାନି, ଅତି ପ୍ରିୟ ପୁତ୍ରକୁ ହିରଣ୍ୟକଶିପୁ କାହିଁକି ଦ୍ୱେଷ କଲେ? କାଳେ ଯଦି ନାରଦମୁନି କହିବେ ସେ ଦୁଷ୍ଟ ଥିଲେ ନା, ମହାତ୍ମାନି ମହାତ୍ମା ଥିଲେ। ସ୍ୱାମୀପାଦ କହୁଛନ୍ତି ସ୍ୱଭାବ ପ୍ରୀତି ବିଷୟ ମହାତ୍ମାନି ପୁତ୍ର ବିଦ୍ୱେଷ କଥମ ଆସିତ୍, ପୁତ୍ରକୁ ଲୋକ ଭଲ ପାଆନ୍ତି, ପୁତ୍ର ଦୁଷ୍ଟ ହେଲେ ବି ଲୋକ ଭଲ ପାଉଛନ୍ତି। ମୁଁ ଗୋଟେ ଉଦାହରଣ ଦେଉଛି, ଜଣେ ମ୍ୟାଡ଼ାମ୍ ଦେଖା ହେଲେ, ସେ ସ୍କୁଲରେ ଟିଚର ଅଛନ୍ତି, ତାଙ୍କର ଦୁଇଟା ଦୁଇଟା ପୁତ୍ର, ମା' ବାବା ତାଙ୍କର ନାହିଁ, ମା' କତିରୁ ପଇସା ନେଉଛନ୍ତି, ମଦ ଖାଇକି ରାତିରେ ଆସୁଛନ୍ତି, ଘରେ ଶୋଉଛନ୍ତି, ବଦମାସ କରୁଛନ୍ତି, ମା' ବି ପାଡ଼ପିଟା କରୁଛନ୍ତି। ମୁଁ ତାଙ୍କୁ କହିଲି ଆଚ୍ଛା ଏମିତି ପୁଅକୁ ରଖିକି ଲାଭ କ'ଣ ଅଛି, ପୁଅ ତ ପୁଅକୁ ବାବାଜୀ କରିଦିଅନ୍ତୁ ନହେଲେ ଆପଣ ମାଠକୁ ପଳେଇ ଆସନ୍ତୁ, ଯାହା ହେଲେ ସେ ପୁଅ ଆଉ କ'ଣ କରିବା, ସହିବାକୁ ପଡ଼ୁଛି, ପୁଅ ଦୁରାତ୍ମା ହେଲେ ବି ଲୋକ ସହୁଛନ୍ତି।
କିନ୍ତୁ ସ୍ୱାମୀପାଦ ପ୍ରଶ୍ନ କରୁଛନ୍ତି, ମହାତ୍ମା ସ୍ୱଭାବା ପ୍ରୀତି ବିଷୟ, ସମସ୍ତଙ୍କର ପୁଅ ଯେତେ ଦୁଷ୍ଟ ହେଲେ ବି ପ୍ରୀତି ରୁହେ, କିନ୍ତୁ ମହାତ୍ମାଙ୍କ ପ୍ରତି ତ ଅଧିକ ପ୍ରୀତି ରହିବା କଥା, ପ୍ରହ୍ଲାଦ ତ ମହାତ୍ମା, ଏ ତାଙ୍କ କାହିଁକି ବିଦ୍ୱେଷ କଲେ? ଏଇ ପ୍ରଶ୍ନ ଉପରେ ହିଁ ପ୍ରହ୍ଲାଦ ଚରିତ ଆସିଛନ୍ତି। ଆଚ୍ଛା, ଦ୍ୱିତୀୟ ପ୍ରଶ୍ନ କହୁଛନ୍ତି, ଏଇ ଦୁଇଟା ପ୍ରଶ୍ନ 10ଟି ଅଧ୍ୟାୟରେ ବ୍ୟାଖ୍ୟା କରାଯାଏ ଭାଗବତର, ଯେଉଁ ସପ୍ତମ ସ୍କନ୍ଧର 15ଟି ଅଧ୍ୟାୟ, 10ଟି ଅଧ୍ୟାୟ ପର୍ଯ୍ୟନ୍ତ ଯେଉଁ ବର୍ଣ୍ଣନା ଚାଲିବ ଦୁଇଟି, ତା ଦେହରେ ପ୍ରହ୍ଲାଦଙ୍କ ପ୍ରତି ହିରଣ୍ୟକଶିପୁର ଦ୍ୱେଷର କାରଣ, ଆଉ ପ୍ରହ୍ଲାଦଙ୍କର ଅଚ୍ୟୁତ ଆତ୍ମା, ପ୍ରହ୍ଲାଦଙ୍କର ଭକ୍ତି ବର୍ଣ୍ଣନ, ଏଇ ଦୁଇଟାକୁ ବର୍ଣ୍ଣନା କରୁଛନ୍ତି ନାରଦ। ଏଠି କହୁଛନ୍ତି, ଯେନ କାରଣ ପ୍ରହ୍ଲାଦସ୍ୟ ତାତ୍ମତା ଅଚ୍ୟୁତୈକ ଚିତ୍ତତ୍ଵ ତଥାପି ବୃହ ତଥାପି ବୃହି। ପ୍ରହ୍ଲାଦ ଅସୁର କୂଳରେ ଜନ୍ମ ହୋଇଛନ୍ତି, ଅସୁର ସଙ୍ଗରେ ରହୁଛନ୍ତି, ଅସୁରର ସଂସ୍କାର, କିନ୍ତୁ ଅଚ୍ୟୁତ, ଏଠି କହୁଛନ୍ତି ନା ପ୍ରହ୍ଲାଦସ୍ୟ ଅଚ୍ୟୁତାତ୍ମତା, ସ୍ୱାମୀପାଦ ଅର୍ଥ କରୁଛନ୍ତି ଅଚ୍ୟୁତୈକ ଚିତ୍ତତ୍ଵ, ତାଙ୍କର ଚିତ୍ତରେ ଅଚ୍ୟୁତ ପୁରା ଆତ୍ମତା ପ୍ରାପ୍ତ ହୋଇକି ରହିଥିଲେ। ଆମର ଗୋସ୍ୱାମୀମାନେ କେତେ ଶବ୍ଦକୁ ଲେଖିଛନ୍ତି, ଆତ୍ମତା ତଦୈକ ଆତ୍ମତା, ପୁରା ଅବିନିଷ୍ଟ ହେଇଯିବା, ପୁରା ସେଥିରେ ମନ ସେଥିରେ ବିଚଳିତ ହୁଏନି, ତନ୍ମୟତା ଠାରୁ ବହୁତ ଉର୍ଦ୍ଧ୍ୱରେ। ଅସୁରକୂଳରେ ଜନ୍ମ ହେଇ ପ୍ରହ୍ଲାଦଙ୍କର ଏତେ ଅଚ୍ୟୁତ ଆତ୍ମତା କିଭଳି ହେଲା, ଏବଂ ସ୍ୱାଭାବିକ ପ୍ରୀତି ବିଷୟରେ ପୁତ୍ର ଜଗତରେ ସମସ୍ତେ ପୁଅକୁ ଭଲ ପାଆନ୍ତି, କିନ୍ତୁ ପ୍ରହ୍ଲାଦଙ୍କ ଭଳି ମହାତ୍ମା ପୁତ୍ରକୁ କାହିଁ ବିଦ୍ୱେଷ କରେ? ଏଇଟା ପ୍ରଥମ ଅଧ୍ୟାୟର ଶେଷ ପ୍ରଶ୍ନ, ଏହା ଉପରେ ପ୍ରହ୍ଲାଦ ମହାରାଜଙ୍କ ଚରିତ ଆରମ୍ଭ ହେଲା। ଦ୍ୱିତୀୟ ଅଧ୍ୟାୟ, ଶ୍ରୀ ନାରଦ ଉପାଚ, ନାରଦ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ କିନ୍ତୁ କେଉଁଠି କେଉଁଠି ଆସି ପହଞ୍ଚିଗଲେ, ନାରଦ ଉପାଚ ନାରଦ ମୁନି କହୁଛନ୍ତି, ବର୍ତ୍ତମାନ ସ୍ୱାମୀପାଦ ଅର୍ଥ କରୁଛନ୍ତି, ଏଇ ପ୍ରଶ୍ନ ଦୁଇଟିକୁ ଆପଣ ଧରି ଧରି ଚାଲିବେ, କେଉଁଠି କାହିଁକି ଦ୍ୱେଷ କଲେ ବର୍ତ୍ତମାନ କାରଣ, ଆଉ ପ୍ରହ୍ଲାଦ ମହାରାଜଙ୍କର ଅଚ୍ୟୁତାତ୍ମକ କାରଣ ସେଇଟା ସ୍ୱାମୀପାଦ କହିବେ, ଏଇଠୁ ଆରମ୍ଭ ହେଲା ପ୍ରହ୍ଲାଦ ମହାରାଜଙ୍କର ଅଚ୍ୟୁତ ଚିତ। ବର୍ତ୍ତମାନ ସ୍ୱାମୀପାଦ କହୁଛନ୍ତି, ଭଗବତ ଦ୍ୱେଷ ଏବ ତଦ୍ୱେଷ ଅପି କାରଣ ଇତି ଆଶୟନ, ଇଏ ପଚାରିଲେ ନା ପ୍ରଥମ ଉତ୍ତର ଦେଉଛନ୍ତି, ପୁତ୍ର ମହାତ୍ମାକୁ କାହିଁକି, ମହାତ୍ମା ପୁତ୍ର ପ୍ରହ୍ଲାଦକୁ କାହିଁକି ଦ୍ୱେଷ କଲେ, ତାର ଉତ୍ତର ବର୍ତ୍ତମାନ ଦେଉଛନ୍ତି, ଯେ ଭଗବାନଙ୍କ ପ୍ରତି ଦ୍ୱେଷ ହିଁ ପ୍ରହ୍ଲାଦଙ୍କ ପ୍ରତି ଦ୍ୱେଷର କାରଣ। ପ୍ରହ୍ଲାଦଙ୍କ ଜୀବନରେ ଏତିକି ଭୁଲ ଥିଲା, ପ୍ରହ୍ଲାଦ ଭଗବାନଙ୍କୁ ଡାକୁଥିଲେ, କିନ୍ତୁ ଆଉ ତିନୋଟି ପୁତ୍ର ସେ ଆରାମସେ ପିତାଙ୍କର କୋଳରେ ରହିଥିଲେ, ପିତା ତାଙ୍କୁ ବହୁତ ଭଲ ପାଉଥିଲେ, କାରଣ ସେମାନେ ବାବାଙ୍କର ମନବୃତ୍ତି ହିସାବରେ କାମ କରୁଥିଲେ, ସେମାନେ ରାଜନୀତି ଶିଖୁଥିଲେ ସେଥିପାଇଁ ସେ ଭଲ ଥିଲେ, କିନ୍ତୁ ଇଏ ଧର୍ମନୀତି ଶିଖିଥିଲେ ବୋଲି, ଭଗବତ ଭକ୍ତି ଆଚରଣ କରୁଥିଲେ ବୋଲି, ଏଇଟା ତାଙ୍କର ତ୍ରୁଟି, ସେ ସମ୍ବାଦ ଏଠି ସେଥିପାଇଁ କହୁଛନ୍ତି, ଭଗବତ ଦ୍ୱେଷ ହେବ ତଦ୍ୱେଷ ପ୍ରହ୍ଲାଦ ଦ୍ୱେଷ ଅପି କାରଣ ଇତି ଆଶୟ, ଏହି ଆଶଙ୍କାରେ କହୁଛନ୍ତି। ହିରଣ୍ୟକଶିପୁଙ୍କର ପ୍ରହ୍ଲାଦଙ୍କ ପ୍ରତି ଦ୍ୱେଷ ଆସିବାର କାରଣ ବର୍ତ୍ତମାନଠୁ ଷ୍ଟାର୍ଟ ହେ, ବର୍ତ୍ତମାନଠୁ ପ୍ରହ୍ଲାଦ ଚରିତ ଆରମ୍ଭ। ଭ୍ରାତରିଏବ ବିନିହତେ ହରିଣାମ କ୍ରୋଳ ମୂର୍ତ୍ତିନା ହିରଣ୍ୟକଶିପୁ ରାଜନ ପର୍ଯ୍ୟତପ ମୃଷା ସୁଚା। ହେ ରାଜନ, ଏ ସମ୍ବାଦକୁ ନାରଦ ମୁନି ଯୁଧିଷ୍ଠ ମହାରାଜଙ୍କୁ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ସୁତ ଗୋସ୍ୱାମୀ ସ୍ୱନଗାଦୀ ଋଷିମାନଙ୍କୁ କହୁଛନ୍ତି। ଭ୍ରାତରି ଏବଂ ବିନିହତେ, ଏବଂ ଏବଂ ଶବ୍ଦ ଅର୍ଥ ଦେବ ପକ୍ଷପାତ, ହିରଣ୍ୟକଶିପୁ ସବୁବେଳେ ଭଗବାନଙ୍କର ଦୋଷ ଦେଖୁଥିଲା, ତାର ଭାଇର ଦୋଷକୁ ଦେଖୁନଥିଲା, ଭଗବାନ ବରହାର ଉପରେ ଇନ୍ଦ୍ରଙ୍କର ପକ୍ଷପାତଟା କରିକି ମାରିଦେଲେ ମୋର ଭାଇ ହିରଣ୍ୟକଶିପୁର ଭାବନା ସିଆ, କିନ୍ତୁ ତୁମ ଭାଇଙ୍କର କ'ଣ ଭୁଲ, ବ୍ୟକ୍ତିରେ ସବୁବେଳେ ଏଇଟା ଗୋଟେ କମଜୋରି, ସିଏ ତା ଦୋଷ ଦେଖିବ ନା ତା ବନ୍ଧୁବାନ୍ଧବ ଦୋଷ ଦେଖିବ ନା ବା ନିଜ ପ୍ରିୟତ ଦୋଷ ଦେଖିବ, ସିଏ ବାହାର ଦୋଷଟାକୁ ଆଗେ ଲକ୍ଷ୍ୟ କରିବ, ତୋର ଭାଇ କ'ଣ ଭଦ୍ର ଥିଲା, ଏବେ ତୋ ଭାଇ ଭଳି ତ ଖତରନାକ କେହି ଲୋକ ନଥିଲେ, କିନ୍ତୁ ହିରଣ୍ୟକଶିପୁ ଭ୍ରାତରି ଏବଂ ବିନିରେ ହତେ ହରିଣାମ କ୍ରୋଡ଼ ମୃତ୍ତିନାମ, କ୍ରୋଡ଼ ଅର୍ଥ ହେଉଛି ବସ, କ୍ରୋଡ଼ ମୂର୍ତ୍ତି ମାନେ ହେଉଛି ବରହା, ଭଗବାନ ବରହା ରୂପରେ ତାଙ୍କର ଭାଇକୁ ବଦ୍ଧ କଲେ, ଏବଂ ବିନିହତେ ଦେବପକ୍ଷପାତି ହୋଇକି ହିରଣ୍ୟକଶିପୁଙ୍କର ଏଇଟା ହେଲା କ୍ରୋଧର କାରଣ। ଏବଂ ଏଠି ପର୍ଯ୍ୟତୃ ସାଂସୁଚା ହିରଣ୍ୟକଶିପୁରୁ ତିନୋଟି ଜିନିଷ ହେଉଥିଲା। ଭାଇ ହରି ଭାଇଙ୍କୁ ବଦ୍ଧ କରି ଯାଇଛି, ସେଥିପାଇଁ ଶୋକ କରୁଥିଲେ ଆଉ ଅନୁତାପ କରୁଥିଲେ। ମୋର ଏତେ ପ୍ରିୟ ଭାଇଙ୍କୁ କାହିଁକି ହରି ବଦ୍ଧ କଲେ, ଆଉ ରୁଷା କ୍ରୋଧ, ଏ କ୍ରୋଧ ଆସୁଥିଲା, ପରିତାପ ଆସୁଥିଲା, ଆଉ ଭାତୃଶୋକରେ ବର୍ତ୍ତମାନ ଗୋଟିଏ ମିଟିଂ ଡାକିଲେ। ସେଠି ପୁରା ମିଟିଂ ଡାକିକି ବର୍ତ୍ତମାନ ପ୍ଲାନ୍ କରୁଛନ୍ତି ହରିଙ୍କୁ କିଭଳି ବଦ୍ଧ କରିବେ। ଆହଚ ଇଦମ୍ ରୁଷାମ୍ପୂର୍ଣ୍ଣ ସନ୍ଦଷ୍ଟ ଦଶନାଚ୍ଛଦ ଉପଜ୍ୱଲାଭ୍ୟା ଉପଜ୍ୱଲଭ୍ୟାମ ଚକ୍ଷୁଷାମ ନିରୀକ୍ଷନ୍ ଧୂମ ଧୂମ୍ରମ ଅମ୍ବରମ। ଏଇ ଯେଉଁ ଏଇ ଯେଉଁ ଶୋଭାଟାକୁ ବର୍ଣ୍ଣନା କରୁଛନ୍ତି ନାରଦମାନେ ବର୍ଣ୍ଣନା କରୁଛନ୍ତି କେଉଁ ସଭାରେ, ରାଜସୂୟ ସଭାରେ। ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି କେଉଁଠି, ଭକ୍ତମାନଙ୍କ ସଭାରେ। ସୁତ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି କେଉଁଠି, ନୈମିଷାରଣ୍ୟରେ। ହିରଣ୍ୟକଶିପୁ ଏ ମିଟିଂଟାକୁ କେଉଁ ଡାକିଛି, ତାର ମିଟିଂ ହଲ୍ ସେ ଡାକିଛି। ଆହଚ ଇଦମ୍ ରୁଷାପୂର୍ଣ୍ଣ କ୍ରୋଧରେ ପୂର୍ଣ୍ଣ ହେଇକି ସନ୍ଦଷ୍ଟ ଦଶନଚ୍ଛଦ ଦଶନ ଦନ୍ତକୁ ଓଷ୍ଟ ଦ୍ୱାରା ଚାପିକି ରଖିଛି କ୍ରୋଧରେ। ଆଉ କୋପ ଜ୍ୱାଳାଭ୍ୟା କୋପରେ ସର ଯେଭଳି ଜଳୁଛି କି, ଆଉ ଚକ୍ଷୁପ୍ୟା ନିରୀକ୍ଷଣ ଧୂମ ଅମ୍ବରଭିନ ଧୂମ୍ର ଅମ୍ବର, ଚକ୍ଷୁରୁ ଜ୍ୱାଳା ଯେଭଳି ଅଗ୍ନି ବାହାରୁଛି ବାହାରୁଛି ପ୍ରକୃତରେ, ସେ ଅଗ୍ନି କେବଳ ବାହାରୁନି, କାରଣ ଅଗ୍ନିର ଗୋଟେ ସ୍ୱାଭାବିକ ଧର୍ମ ହେଲା ତା ଦେହରୁ ଧୂମ ବାହାରିବ, ଧୂଆଁ ନିଶ୍ଚିତ, ଯେଉଁଠି ଅଗ୍ନି ଅଛି ମାନେ ସେଠି ଧୂଆଁ ଥିବ, ଆଉ ଯେଉଁଠି ଧୂମ୍ର ଅଛି ମାନେ ସେଠି ଅଗ୍ନି ଥିବ। ତେଣୁ ଏତେ କ୍ରୋଧ କରିଛି ହିରଣ୍ୟକଶିପୁ, ତା କ୍ରୋଧରୁ ଏ ଚକ୍ଷୁରୁ ଅଗ୍ନି ବାହାରୁଛି, ଏବଂ ଅଗ୍ନିର ରୁ ବାହାରେ ଯେଉଁ ଧୂମଟା ସେ ଅମ୍ବରକୁ ଆକାଶକୁ ପୁରା ଆବୃତ କରିଦେଇଛି। ଆଉ ହିରଣ୍ୟକଶିପୁର ଦୃଷ୍ଟି କେଉଁଠି ଅଛି, ଅମ୍ବରନ ଆକାଶକୁ ଚାହିଁଛି। କାହିଁକି ଆକାଶକୁ ଚାହିଁଛି, ବିଶ୍ୱନାଥ ଚତୁର୍ଠାକୁ ଟିକେ ରଚନା କରିଛନ୍ତି, ଅମ୍ବରନ ନିରୀକ୍ଷ ନୀତି ହରେ ନିବାସ। ଆରେ ମୋ ଭାଇକି ଯିଏ ମାରିଛି ସିଏ କେଉଁଠି ରହିଲା ବାଲା, ଉପରବାଲା, ସମସ୍ତେ ଜାଣନ୍ତି ଭଗବାନ ଉପରେ ରୁହନ୍ତି, ଉପରବାଲା ଯାହା କରିବା ଆଉ, କିନ୍ତୁ ଉପରବାଲା ଯାହା କରିବ ତୁମେ ତ ତଳବାଲା, କିନ୍ତୁ ଲୋକଙ୍କର ବିଶ୍ୱାସ ଥିଲା ଉପରବାଲା ଜଣେ ଅଛନ୍ତି। ଏଇ ଯେଉଁ କଳିଯୁଗରେ ଏଇ ଯେଉଁ ସବୁ ବୈଜ୍ଞାନିକ ଜିନିଷ ବାହାରିଲା, ସିଏ ଭାବୁଛନ୍ତି ଆମେ ଉପରବାଲା, ଆମେ ଫ୍ଲାଇଟ୍ର ଉପରକୁ ଉଡ଼ିଲୁଣୁ କ'ଣ ସବୁ ଉପରେ ଉପରକୁ ଗଲୁଣୁ, ବର୍ତ୍ତମାନ ଜଗନ୍ନାଥ ତଳବାଲା, କାରଣ ସିଏ ପୁରୀରେ ରହୁଛନ୍ତି। ଇଏ ଅସୁରଙ୍କର ବୁଦ୍ଧି, ହିରଣ୍ୟକଶିପୁ ବୁଦ୍ଧି, ପ୍ରଭୁପାଦ ଡାଇରେକ୍ଟ ପର୍ପଟରେ ଲେଖିଛନ୍ତି। ଇଏ ସବ୍ ହିରଣ୍ୟକଶିପୁ ଯେଉଁ ପ୍ଲାନ୍ କରିଥିଲା ସେଇଟା ସତ୍ୟଯୁଗ ପାଇଁ ଡିଫିକଲ୍ଟ ଥିଲା, କିନ୍ତୁ ବର୍ତ୍ତମାନ ପାଇଁ ସେଇଟା ପୁରା କାର୍ଯ୍ୟ କରେ। ହିରଣ୍ୟକଶିପୁ ପ୍ଲାନ୍ଟା ବର୍ତ୍ତମାନ ପୁରା କାର୍ଯ୍ୟ କରେ, କାରଣ କିଏ ତ ବ୍ରାହ୍ମଣ କଲଚର ଲୋକ ନାହାନ୍ତି ନା, ପ୍ରଭୁପାଦ ପର୍ପଟରେ ସିଧା ଲେଖିଛି। ତେଣୁ ଅମ୍ବରଣ ନିରୀକ୍ଷଣ ନୀତି ଆକାଶକୁ ଚାହୁଁଛି ମାନେ ହରେ ନିବାସମ ବୈକୁଣ୍ଠମ, ହରିଙ୍କର ନିବାସ ସ୍ଥାନ ଏଇ ବୈକୁଣ୍ଠ। ହରଞ୍ଚ ସ୍ୱହସ୍ତେ ନଏବ ଧ୍ୱଂସୟାମି ଇତି ଭାବ, ମୋ ନିଜ ହାତରେ ମୁଁ କାହା ସାହାଯ୍ୟ ନେବିନି, ମୁଁ ଏକାକୀ ହରିଙ୍କର ନିବାସ ସ୍ଥାନକୁ, ଘର ଭାଙ୍ଗିଲେ ସେ କୁଆଡ଼େ ଯିବ, ବୈକୁଣ୍ଠ ତ ଧ୍ୱଂସ କରିବି, ଗୋଟେ ବମ୍ ମାରିବି ବୈକୁଣ୍ଠ ସହ, ଏକବାର ହରି ତ ସେଠି ସଫା ହେଇଯିବେ। ତେଣୁ ତ୍ରିଶୂଳ ଧରିକି ପରବର୍ତ୍ତୀ ଶ୍ଳୋକରେ ଆସିବ, ଆକାଶକୁ ଚାହିଁ କହୁଛନ୍ତି, ଅର୍ଥାତ୍ ହରି ତୁମର ନିବାସ ସ୍ଥାନ ସହ ତୁମକୁ ମୁଁ ଧ୍ୱଂସ କରିବି, ଚାହିଁଛନ୍ତି ଉପରକୁ, ଉପରକୁ ଚାହିଁ ତାର ସ୍ୱଭାବ ଦେଉଛନ୍ତି, ଉପରକୁ ଚାହିଁଛନ୍ତି, ଚାହିଁକି ପ୍ରବଚନ ଦେଉଛନ୍ତି। ପ୍ରବଚନ ଦେବାରେ ବହୁତ ଏକ୍ସପର୍ଟ ହିରଣ୍ୟକଶିପୁ, ଯେତେ ଅସୁର ସେମାନଙ୍କର ଅସୁର ସେମାନଙ୍କୁ ଏଇଥିପାଇଁ କୁହାଯାଏ, ପିତା ତାଙ୍କର କଶ୍ୟପ ନା, ଅସୁରମାନଙ୍କର ଜ୍ଞାନ ଅଛି, କିନ୍ତୁ ଜାଣନ୍ତି ହରି ସବୁ ସୃଷ୍ଟି କରିଛନ୍ତି ସବୁକିଛି, ଭଲ ପ୍ରବଚନ ଦେଇପାରିବେ କିନ୍ତୁ କାର୍ଯ୍ୟରେ ଲଗେଇବେନି। ଆଚରଣ କ'ଣ ଆମର ଗୋଟେ କୁହନ୍ତି, ଉଚ୍ଚାରଣ ଆଉ ଆଚରଣ ଦୁଇଟା ଡିଫରେଣ୍ଟ ଅଛି। ଏମାନେ କ'ଣ ଜାଣନ୍ତି, ନେତାମାନଙ୍କୁ ଡାକି ଦେଉନାହାନ୍ତି, ମୁଁ ଗୋଟେ ସେଭଳି ନେତାଙ୍କ ଜଣଙ୍କୁ ଭେଟିଥିଲି, ସେ ତ ଏମିତି କଥା କହିଲେ ମୁଁ କହିଲି ମୋତେ ତ କାଟିଦେବ ଏଇ ବାବା ଯିବେ, ସେ ପୁରା ସବୁ ଯଦା ଯଦା ଏଇ ଧର୍ମସ୍ୟ ଆରମ୍ଭ କଲା, ଏଠି ପ୍ରବଚନ ଦେଲା କିନ୍ତୁ ଲାଇସେନ୍ସ ଦେବ ଯଦା ଯଦା ଅଧର୍ମସ୍ୟ, ପ୍ରବଚନ ଦେବାର ଏକ୍ସପର୍ଟ ମାନେ ହିରଣ୍ୟକଶିପୁ। ବର୍ତ୍ତମାନ ଉପରକୁ ଚାହିଁଛି, ତ୍ରିଶୂଳ ଧରିକି ବର୍ତ୍ତମାନ କହୁଛି, କରାଳ ଦଂଷ୍ଟ ଉଗ୍ର ଦୃଷ୍ଟ୍ୟା ଦୁଷ୍ପେକ୍ଷ ଭୃକୁଟି ମୁଖ ଶୂଳମ ଉଦ୍ୟମ୍ୟ ସଦସି ଦାନମାନ ଇଦମ୍ ଅବ୍ରବୀତ୍। ଦାନବମାନେ ବସନ୍ତି ସଦସି ସଭା ଭିତରେ, ସେ କରାଳ ଦ୍ରଷ୍ଟ ଦୃଷ୍ଟି ପୁରା କଳାର ଦୃଷ୍ଟି, ଆଉ ଦୃଷ୍ପେକ୍ଷ ତାର ଦୃଷ୍ଟିକୁ ଅସୁରମାନେ ବି ଚାହିଁପାରନ୍ତି, ଦୁର୍ଦର୍ଶନୀୟ। ଆଉ ଭ୍ରୁକୁଟି ମୁଖ, ମୁଖ ପୁରା ବିକଟାଳ ମୁଖ କରିଛି। ଆଉ ଶୂଳ ମୁଦମ୍ୟ, ଶୂଳ କାହିଁକି ଧରିଛି, ମୋ ଶୂଳ ଦ୍ୱାରା ମୋ ହରିଙ୍କର ନିବାସ ସ୍ଥାନକୁ ଧ୍ୱଂସ କରେ। ଏଇଟା ସମ୍ବୋଧନ କରି ଦାନବମାନଙ୍କୁ ଡାକୁଛି। ବର୍ତ୍ତମାନ ଦାନବମାନଙ୍କର ନା ଆଗେ ଏତେ ଚାଲା, ସବୁ କୂଳର ଲୋକମାନଙ୍କୁ ଡାକୁଛି, ଭୋ ଭୋ ଦାନବ ଦୈତ୍ୟା ଦୈତ୍ୟ। ଆଗେ ଦୁଇ ବଂଶକୁ ଡାକିଦେଲା, ଦାନବ ଆଉ ଦୈତ୍ୟ। କଶ୍ୟପଙ୍କର ଦୁଇ ପତ୍ନୀ ଥିଲେ, ବହୁତ ପତ୍ନୀ ଅଛନ୍ତି। ଏ ଯେଉଁ ଦାନବମାନେ ଦନୁ ନାମଙ୍କ ପତ୍ନୀଙ୍କ ନିକଟରୁ ଜନ୍ମ ହୋଇଛନ୍ତି, ଏବଂ ଦିତିଙ୍କ ନିକଟରୁ ଯେଉଁମାନେ ଜନ୍ମିଛନ୍ତି ଦୈତ୍ୟ। ତେଣୁ ଦନୁମାନଙ୍କ ନିକଟରୁ ଯିଏ ଜନ୍ମ ହୋଇଥିଲେ ସେମାନଙ୍କୁ ବି ସେଇ କ୍ୱାଲିଟି ଥିଲା, ତେଣୁ ସେମାନେ ବି ହିରଣ୍ୟକଶିପୁ କ୍ୟାମ୍ପରେ ଥିଲେ। ତେଣୁ ଦୁଇ ଜଣଙ୍କୁ ଡାକିକି କହୁଛନ୍ତି, ଭୋ ଭୋ ଦାନବ ଦୈତ୍ୟା, ଆଉ ନାଁ ଧରି କହୁଛନ୍ତି, ଦିମୂର୍ଦ୍ଧନ ସ୍ତ୍ରକ୍ଷ ସମ୍ବର ଶତବାହୁ ହୟ ଗ୍ରୀବ ନମୁଚେ ପାକ ଇଲ୍ଲୋଳ ବିପ୍ରଚିତେ ମମ ବଚ ପୁଲମନ୍ ଶକୁନାଦୟ ଶୃଣନ୍ତାନ୍ତରମ ସର୍ବେ କ୍ରିୟତମ ଆସୁ ମା ଚିରମ। ସମସ୍ତଙ୍କ ନାଁ ଧରିକି କହିଲେ, ମୁଁ ତାକୁ ବିଶେଷ ବ୍ୟାଖ୍ୟା କରୁନି। ଏ ଚାହିଁଛି ଆକାଶ ତୁ, ଏମିତି ପର୍ଯ୍ୟନ୍ତ କିଏ ଦେଇପାରିବେନି, ଆକାଶକୁ ଚାହିଁବ କିନ୍ତୁ ଏମାନେ ସଭାରେ ବସିଲେ ଆମେ ଚାହିଁକି ଏମିତି କହିବ ଯେ, ତାଙ୍କୁ ଚାହିଁକି କହୁନାହାନ୍ତି, ଆକାଶକୁ ଚାହିଁକି ପ୍ରବଚନ ଦେଉଛନ୍ତି। ଶୁଣାନ୍ତ ଶୁଣାନ୍ତରମ, ମୁଁ କହିସାରିଲା ପରେ ତୁମେ ଶୁଣିବ, ଶୁଣିଲା ପରେ କ'ଣ କରିବ, ସର୍ବିକ୍ରିୟତା ମୁଁ ଯାହା ଯାହା ପ୍ରବଚନ ଦେବି ଠିକ୍ ଠିକ୍ ତୁମେ ସେଇ କାମ କରିବ। ଇଏ କହିବେ ଆପଣ ପ୍ରବଚନ ଦେଇଗଲା ପରେ ଆମେ ରେଷ୍ଟ ନେଇକି କରିବି କି, ନା ନା ଆସୁ, ମୋ ପ୍ରବଚନ ସରିବ ତ କାର୍ଯ୍ୟ ଷ୍ଟାର୍ଟ କରିବ, ଆଉ ମା ଚିର ଡେରି କରିବନି। ସେଠି ବର୍ତ୍ତମାନ ପ୍ରବଚନ ଆରମ୍ଭ କଲେ, ଏମାନେ କହିଲେ ଆଜ୍ଞା ଦେଲେ, ଆଜ୍ଞା କ'ଣ ଆପଣଙ୍କର ଆଦେଶ କୁହନ୍ତୁ। ବର୍ତ୍ତମାନ କହୁଛନ୍ତି, ସପତ୍ନୀ ଘାତି ଘାତିତ କ୍ଷୁଦ୍ରେ ଭ୍ରାତାମେ ଦୈତ ସୁହୃତ ପାସ୍ନୀ ଗ୍ରହଣେ ହରିଣାମ ସମନେ ଅପି ଉପଧାବନେ। ଦେଖନ୍ତୁ ଆଗେ ଯିଏ ଯାକ ମାରିବା ପାଇଁ ପ୍ଲାନ୍ କରେ ସେ କେବେ କହିବନି ତୁମେ ଯାହା ସେ ଲୋକଟାକୁ ମର୍ଡ଼ର କରିଦେଇଆସ, କହିପାରିବେ ଏମିତି। ଆପଣ ବି ଯାଇ କହିବେ ଯାହା ସେ ପିଲାଟାକୁ ଥାପଡ଼ ଦେଇଆସିବ, ଆଗେ ତା ଦୋଷଟାକୁ ଦେଖିବେ ଆପଣ, ସେ ଏମିତି ବଦମାସ କଲା ତାକୁ ଯାହା ଚାକୁଟେ ମାରିବ। ହିରଣ୍ୟକଶିପୁ ବର୍ତ୍ତମାନ ଭଗବାନଙ୍କର ଦୋଷକୁ ଦେଖାଉଛି, ଭଗବାନଙ୍କର କ'ଣ ଦୋଷ ବର୍ତ୍ତମାନ କହୁଛି, ସପତ୍ନୀ ଘାତି ଦେଇ ମୋର ସପତ୍ନୀମାନଙ୍କ ଦ୍ୱାରା, ସପତ୍ନୀ ଦେବତାମାନଙ୍କ ଦ୍ୱାରା ଘାତି ଦେଇ ସେମାନଙ୍କ ଦ୍ୱାରା ହିଁ ମୋର ଦୈତ ଆଉ ସୁହୃତ ମୋର ପ୍ରିୟ ଅତି ସୁହୃତ ଭାଇକୁ ହରିବଦ୍ଧ କରିଛନ୍ତି। ଏବଂ ହରିଙ୍କୁ କ'ଣ ପୁରସ୍କାର ଦେଉଛି ନା, ପାସ୍ନୀ ଗ୍ରହଣେ ହରିଣ ସମାନ ଅପି ଉପଧାବନେ, ହରି ପୂର୍ବରୁ ସମାନ ସମ ଥିଲେ, ହରିଙ୍କର ବିଷମତା ନଥିଲା, ଅସୁରମାନଙ୍କୁ ଯେତିକି ଭଲ ପାଉଥିଲେ ଆମକୁ ଯେତିକି ଭଲ ପାଉଥିଲେ ଦେବତାମାନଙ୍କୁ ସେତିକି ଭଲ ପାଉଥିଲେ। କିନ୍ତୁ ବର୍ତ୍ତମାନ ହରିଙ୍କର ଗୋଟେ ଅଲଟା ନେଚର ହୋଇଗଲା, ଗୀତାର ପ୍ରବଚନଟାକୁ ହରି ଭୁଲ କରିଦେଲେ, ଯେଉଁ କହିଥିଲେ ସମହଂ ସର୍ବଭୂତି ସେ ବର୍ତ୍ତମାନ ସେଇଟା କରୁନାହାନ୍ତି ନା, କାହିଁକି ନା ପାସ୍ନୀ ଗ୍ରହଣେ ଲୋଭ ବଶ। ଅସୁରମାନେ ପଚାରିଲେ ହରିଙ୍କର କ'ଣ ଲୋଭ ହେଇଛି ନା, ଉପଧାବନେ ଦେବତାମାନେ ବହୁତ ପୂଜା ସେବା ଧରିକି ଫଳମୂଳ ଧରି ସେଓ ଆପେଲ ଧରି ସେଓ ଅଙ୍ଗୁରୁ ନଡ଼ିଆ ଧରି ଧୂପ ଫୁଲ ଦେଇ ଭଲ ଭାବେ ଆରତୀ କରି ହରିଙ୍କୁ ବର୍ତ୍ତମାନ ଗୋଟେ ପକ୍ଷ କରି ନେଇଗଲେ, ତାଙ୍କ ପକ୍ଷ କରି ନେଇ। ଆରେ ହରି ସମ ଆଗରୁ ଥିଲେ କିନ୍ତୁ ବର୍ତ୍ତମାନ ବିଷମ ହେଇଗଲେ, ତାଙ୍କର କହିବା କଥା ହେଉଛି ଏଇଟା, ହରି ଠିକ୍ ଥିଲେ ଅସୁରଙ୍କର ବୁଦ୍ଧି ହେଉଛି ଏଇଆ, ଯେମିତି ବର୍ତ୍ତମାନ କହୁନାହାନ୍ତି କି କ'ଣ କଳିଯୁଗରେ ଜଗନ୍ନାଥ ଅଛନ୍ତି, ଯଦି ଦଶ ବର୍ଷ ପୂର୍ବରୁ ଥିଲେ ପଚାଶ ବର୍ଷ ପୂର୍ବରୁ ଦାସିଆ ବାହାରି ପାଙ୍କ ପାରନ୍ତି, ବର୍ତ୍ତମାନ କାହିଁକି ନାହାନ୍ତି, ଏ ଅସୁରକୁ ଥିବା ସେତେବେଳେ ଥିଲେ ବର୍ତ୍ତମାନ ନାହାନ୍ତି, ଏ ଅସୁରକୁ ଥିବା ଯଦି ସେତେବେଳେ ଥିଲେ ବର୍ତ୍ତମାନ କୁଆଡ଼େ ଦେଲେ ତାଙ୍କ ପୋଷ୍ଟରେ କିଏ ରହିଲା, ଆଉ ଯଦି ଆଉ ଜଣେ କିଏ ହରି ଅଛନ୍ତି ତାଙ୍କ ପୋଷ୍ଟରେ କିଏ ରହିଲା, ଏ ବାବା ମାନେ ଏ ବାବା ମାନେ ଚାମଚରେ ଯିଏ ଖାଉଛନ୍ତି, ଲାଟ୍ରିନ୍ ଯାଉଛନ୍ତି, ଯିଏ ତ ଭଗବାନ ଅଛନ୍ତି, ହରି ଅସୁରମାନଙ୍କର ବୁଦ୍ଧି ହେଲା ଭଗବାନ ଥିଲେ ବର୍ତ୍ତମାନ ନାହାନ୍ତି, ବର୍ତ୍ତମାନ ଅଫିସରେ ପ୍ରେଜେଣ୍ଟ ପକାଉଥିଲେ ଭଗବାନ, ବର୍ତ୍ତମାନ ଆଉ ପ୍ରେଜେଣ୍ଟ ପକାଉନାହାନ୍ତି, ଏ ଅସୁର ବୁଦ୍ଧି। ଭଗବାନ ସମ ଥିଲେ ବର୍ତ୍ତମାନ ବିଷମ ହେଇଗଲେ, କାହିଁକି ବିଷମ ହେଇଗଲେ, ତାଙ୍କ ସ୍ୱଭାବକୁ ଛାଡ଼ିଦେଲେ ଆଉ, ଯେଉଁ ଦେବତାମାନେ ତାଙ୍କୁ ପୂଜା ସେବା କରିକି ତାଙ୍କୁ ଗୋଟେ ପକ୍ଷ କରି ନେଲେ, ସେଥିପାଇଁ ତ ମୋ ଭାଇକୁ ହରିବଦ୍ଧ କଲେ ନା। ବିଶ୍ୱନାଥ ଚକ୍ର ଠାକୁର ପ୍ରଶ୍ନ ଉଠାଉଛନ୍ତି, ଅସୁରମାନେ କହୁଛନ୍ତି ବୟମପି ଉପଧାବନ ମିତିଚେତ, ଆଜ୍ଞା ହରି ଯଦି ବିଷମତା ହେଇଗଲେ କାହିଁକି, ଉପଧାବନ ଯୋଗୁଁ, ପୂଜା ସେବା ଯୋଗୁଁ, ତାହେଲେ ଅସୁରମାନେ କହୁଛନ୍ତି ଆମର ତ କିଛି ଅଭାବ ନାହିଁ, ଆପଣ ରାଜା ଅଛନ୍ତି, ଆମେ ବି ଧୂପ ଫୁଲ ଧରି ଯାଉଛୁ ହରିଙ୍କ ପାଖକୁ। ବିଶ୍ୱନାଥ ଚକ୍ର ଠାକୁର ପ୍ରଶ୍ନ ଉଠାଉଛନ୍ତି, ଅସୁରମାନେ କହୁଛନ୍ତି ତାହେଲେ ଆମେ ଆଜିଠୁ ହରିଙ୍କର ସେବା ଷ୍ଟାର୍ଟ କରିବା, ହରି ପୁଣି ଆମ ପକ୍ଷ ହେଇଯିବେ, ନଚେତ୍ ନୈବମ୍ ନୈବମ୍, ନା ଏଇଟା କରିବା ଦରକାର ନାହିଁ। ବୃଦ୍ଧମ୍ ଶୁଣ, ଜୁୟମ୍ ତାବତ୍ ମତ ନିଯୁକ୍ତେ କର୍ମଣି ତିଷ୍ଠତ, ତୁମକୁ ହରିଙ୍କୁ ପୂଜା କରିବାକୁ ପଡ଼ିବ, ହରି ସେ ସପଟ ହେଇଛନ୍ତି ତାଙ୍କୁ ପୂଜା କରି, ସେ ଯାଆନ୍ତି ସେପଟ, ମୁଁ ତାଙ୍କ ରେଜଲ୍ଟ ମୁଁ ଦେବି, ମୁଁ ତାଙ୍କ କଥା ବୁଝିବି, ମୁଁ ବର୍ତ୍ତମାନ ତୁମକୁ ଯେଉଁ କାର୍ଯ୍ୟରେ ନିଯୁକ୍ତି କରୁଛି ତୁମେ ସେଇ କାର୍ଯ୍ୟ କର। ଅହମ୍ ଏକମେବଂ ତମ୍ ହନିଶ୍ୟାମି ଇତିହାସ, ମୁଁ ଏକୁଟିଆ ତ ମୋ ଏକା ବେଳକୁ ସେ ସାଫା ନାହିଁ, ତୁମେ ତୁମେ ସବୁ ଏତେ ଲୋକ କ'ଣ ଯିବା ଦରକାର, ମୋର ଏକାକି ତ୍ରିଶୂଳର ତମେ ସବୁ ମୋର ତ ଇଏ ରିମୋଟ୍ କଣ୍ଟ୍ରୋଲ ଆଉ, ତେଣୁ ଇଏ କହୁଛନ୍ତି ଆମେ ପୂଜା କରିବାକୁ ଯିବୁ, ନା 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 ତୁମେ ପୂଜା କରିବାକୁ ଯିବା ଦରକାର। ସେ କାହିଁକି ଗୋଟେ ପକ୍ଷକୁ ହେଲେ ମୁଁ ତାଙ୍କ ଶାସନ କରିସାରେ, ତାପରେ ତୁମେମାନେ ଯିବ ଯାହା ଆଟାକ୍ କରିବ, ତେଣୁ ତୁମମାନଙ୍କୁ ମୁଁ ଯେଉଁ ଡ୍ୟୁଟି ହେଇ ତୁମେ ସେ ଡ୍ୟୁଟି କର। କିନ୍ତୁ ଅସୁରମାନେ ବହୁତ ଚାଲା, ଅସୁରମାନେ ପ୍ରଶ୍ନ ଉଠାଉଛନ୍ତି, ନନୁ ଚକ୍ରବର୍ତ୍ତୀ ପ୍ରଶ୍ନ ଉଠାଉଛନ୍ତି, ନନୁ ହରି ହିଁ ପରମାତ୍ମା ଉଚ୍ଚତେ, ଅସୁରମାନେ ପ୍ରବଚନ ଶୁଣିଛନ୍ତି ସେ ଜାଣନ୍ତି, ଶାସ୍ତ୍ରୀ ତତ୍ କଥମ ହନିଷ୍ୟାମି, ହରି ତ ପରମାତ୍ମା, ପରମାତ୍ମାକୁ ତ ଆମେ ଶାସ୍ତ୍ରରେ ଶୁଣିଛୁ କେବେ ବଧ କରିବେ ନା, ଆପଣ କେମିତି ବଧ କରିବେ, ଦେଖନ୍ତୁ ହଁ ଚକ୍ରଜାତି କେତେ ରସି, କାହିଁକି ଏ ଶ୍ଳୋକ ପରେ ଏ ଶ୍ଳୋକ କହିଲେ, କାହିଁକି ଏ ଶ୍ଳୋକ ପରେ ଏ ଶ୍ଳୋକ କହିଲେ, ଏ ତ ହେଉଛି ଟୀକା ନା, ଏ ତ ହେଉଛି ଅର୍ଥ ନା। ଅସୁମାନେ ପ୍ରଶ୍ନ କରୁଛନ୍ତି ଯେ ସିଏ ତ ହରି, ହରି ହେଉଛନ୍ତି ପରମାତ୍ମା, ପରମାତ୍ମା ଆମେ ଶାସ୍ତ୍ର ଶୁଣୁଛୁ ପରମାତ୍ମାକୁ କେବେ ବଧ କରିବ ନା, ମାନେ ବଧଟା ଶରୀର ରୁହେ ପଞ୍ଚଭୌତିକ ଶରୀରରେ, ପରମାତ୍ମାକୁ ତ ବଧ କରିବେ ନା, ଅସୁରଙ୍କର ଏଇ ଜ୍ଞାନ ଅଛି। ଇଏ ହିରଣ୍ୟକଶିପ କହୁଛନ୍ତି ନାଇଁ, ତାପରେ ଗୋଟେ ଶ୍ଳୋକ କହୁଛନ୍ତି, ତସ୍ୟ ତ୍ୟକ୍ତ ସ୍ୱଭାବସ୍ୟ, ପରମାତ୍ମା ଯଦି ପରମାତ୍ମାଙ୍କର ସ୍ୱଭାବକୁ ଛାଡ଼ିଦେଲେ ସେ ଗୋଟେ ପରମାତ୍ମା ହେଇକି ରହିଲେ ଯେ, ଏଠି କହୁଛନ୍ତି କ'ଣ ସ୍ୱଭାବକୁ ଛାଡ଼ିଦେଲେ ନା, ଏଠି କହୁଛନ୍ତି ସର୍ବତ୍ର ଉଦାସୀନ ରୂପ ସ୍ୱଭାବ ବି ପରମାତ୍ମା, ପରମାତ୍ମାଙ୍କର ସ୍ୱଭାବ ହେଲା ସେ ସମସ୍ତଙ୍କ ପ୍ରତି ଉଦାସୀନ ହେଇକି ରହିଲେ, ସମସ୍ତଙ୍କ ପ୍ରତି ସମାନ। ଯଦି ପରମାତ୍ମା ପରମାତ୍ମା ତାଙ୍କ ସ୍ୱଭାବକୁ ଛାଡ଼ିଦେଲେ ତା' ସେ ଜୀବ ହେଇଗଲେ ତାଙ୍କୁ ମାରିଦେବେ, ଅସୁର ବୁଦ୍ଧି କେମିତି ଦେଖନ୍ତି। ଏଇଠି ସେ କହୁଛନ୍ତି ସାମ୍ପ୍ରତି ତ୍ୟକ୍ତ ସ୍ୱଭାବ, ତାଙ୍କ ସ୍ୱଭାବକୁ ତ୍ୟାଗ କରିଛନ୍ତି, ଅସୁରମାନେ ପ୍ରଶ୍ନ କରିବେ ହରି ଯେ ତାଙ୍କର ସ୍ୱଭାବକୁ ତ୍ୟାଗ କଲେ ଆପଣ କେମିତି ଜାଣିଲେ, ଏଠି କହୁଛନ୍ତି ଘୃଣେ ମାୟା ବନ କୋଷ, ମୁଁ ବେଶୀ ଟଫଲ ଟିକାକୁ ପଡ଼ିଲେ ସମୟ ହେଇଯିବ ନା, ବର୍ତ୍ତମାନ ତାଙ୍କର ସ୍ୱଭାବକୁ କେଉଁଥିପାଇଁ ଛାଡ଼ି ଦେଇଛନ୍ତି ନା, ହରି ଆଗରୁ ପରମାତ୍ମା ରୂପରେ ଥିଲେ, ବିଷ୍ଣୁ ରୂପରେ ଥିଲେ, ବର୍ତ୍ତମାନ ସ୍ୱଭାବକୁ ଛାଡ଼ି ଦେଇ ବନ କୋଷ ବନର ପଶୁପକ୍ଷୀ ରୂପ ଧରିକି ବୁଲିଲେ, କାହିଁକି ନା ମୋ ଭାଇକି ମାରିଲେ ବରା ହେଇକି, ଯିଏ ପରମାତ୍ମା ହେଇକି ଗୋଟେ ପଶୁ ଜନି ଧରିଲେଣି ତାଙ୍କର ପରମାତ୍ମା ଭାବ ଅଛି, ତାଙ୍କୁ ମାରିପାରିବେ। ଆଚ୍ଛା ଘୃଣେ ପୂର୍ବ ଶୁଦ୍ଧ ଶୁଦ୍ଧ ତେଜମୟ ସ୍ୟାପି ସମ୍ପ୍ରତି ମାୟା ପରତନ୍ତ୍ର ଆଦି ବନକୋଷ ମତ୍ସ୍ୟ କଚ୍ଛପାଦି ରୂପସ୍ୟ, ପୂର୍ବରୁ ଶୁଦ୍ଧ ସପ୍ତମୟ ରୂପରେ ହରିଥିଲେ କିନ୍ତୁ ବର୍ତ୍ତମାନ ମାୟା ତାଙ୍କୁ ଗ୍ରାସ କରିନେଇଛି, ମାୟା ଯେଭଳି ଯୁବ ଗୋଟେ ଶରୀର ଦିଏ ତାଙ୍କୁ ସେଭଳି ଶରୀର ଦେଇଛି ନା, କି ଶରୀର, ଏମାନେ ପ୍ରବଚନ ଠିକ୍ସେ ଶୁଣୁଛନ୍ତି, ବାବା ଯେମିତି ଚେଲା ବି ସେମିତି ନା, କି ଶରୀର ନା ମତ୍ସ୍ୟ କଚ୍ଛପ ରୂପ ଧରିଛି, ଦେଖୁନା ଏ ମତ୍ସ୍ୟ ରୂପ କଚ୍ଛପ ରୂପ ବରହା ରୂପ ଧରିଛନ୍ତି, ମୋ ଭାଇକି ମାରିଦେଲେ ବରହା ରୂପ, ତେଣୁ ପରମାତ୍ମା ଯଦି ତାଙ୍କର ସ୍ୱଭାବକୁ ଛାଡ଼ିଦେଲେ ମାୟା ଦ୍ୱାରା ଗ୍ରାସ ହେଇଗଲେ ତାଙ୍କୁ ମୁଁ କାହିଁକି ନ ମାରିପାରିବି। ଆଚ୍ଛା ଆଉ ଗୋଟେ କଥା କହୁଛନ୍ତି, ଆଉ ଗୋଟେ ବଡ଼ ସ୍ୱଭାବକୁ ଛାଡ଼ିଦେଲେ, ପାଞ୍ଚଟି କଥା ଏଠି କହିଛନ୍ତି, ଭଜନ୍ତ ଭଜମାନସ୍ୟ ବାଲସ୍ୟ ଏବଂ ଅସ୍ଥିର ଆତ୍ମନ, କେବଳ ସ୍ୱଭାବ ଛାଡ଼ିନାହାନ୍ତି, ଗୋଟେ ବାଳକ ଯେଭଳି ଅସ୍ଥିର, ହରି ପୁରା ଅସ୍ଥିର ହେଇଗଲେ, ସ୍ଥିରତା ଆଉ ନାହିଁ, ତାଙ୍କୁ କିଛି ଦିନ ଧ୍ୟାନ କରିବାକୁ ପଡ଼ିବ, ଅସ୍ଥିର ବୁଦ୍ଧି ଦେଖନ୍ତୁ କେମିତି, ବାଳକ ଏବଂ ଅସ୍ଥିର ଆତ୍ମାନ, ବାଳକ କାହିଁକି ଅସ୍ଥିର ହୁଏ, ଜଣେ ଅସ୍ଥିର ହୁଏ ବାଳକକୁ ଯଦି ସମ୍ବାଦ ଏଠି କହୁଛନ୍ତି, ଭଜନ୍ତଂ ଭଜମାନଃ, ଯିଏ ତାଙ୍କୁ ଭଜନ କରୁଛି ହରିଙ୍କୁ ସିଏ ତାଙ୍କୁ ଭଜନ କରୁଛନ୍ତି, ପରମାତ୍ମା ତ ଉଦାସୀନ ରହିବା କଥା, ଦେବତାମାନେ ପୂଜା ସେବା କଲା ବୋଲି ତାଙ୍କୁ ସପୋର୍ଟ କରିବ, ତେଣୁ ତାଙ୍କର ଆଉ ସ୍ୱଭାବ ନାହିଁ, ତେଣୁ ତାଙ୍କୁ ମାରିପାରିବ, ଏଠି ସେ କହୁଛନ୍ତି ଭଜନ୍ତ ଭଜନ ମାତ୍ରଣା ଏବ ଭଜମାନସ୍ୟ ବାଳସ୍ୟ ଏବ ଏକ ନେବ ଖଣ୍ଡ ଲଡ଼ୁ କେନ ବଶୀକୃତମ ସହିତ, ଦେଖ ଗୋଟେ ଛୋଟ ପିଲାକୁ ଗୋଟେ ଲଡ଼ୁ ଦେଖେଇଦେଲା ମାନେ ସେ ବଶୀକୃତ ହେଇଯିବ, ସେଭଳି ବର୍ତ୍ତମାନ ଏଇ ଏମିତି ବାଳକ ବୁଦ୍ଧି ଅସ୍ଥିର ହେଇଯାଇଛି ନା ହରି, ତାଙ୍କୁ ଭଲ ଭଲ ପନିର ସବ୍ଜି ଇସ୍କନ ଯେମିତି ରୋଷେଇ ହେଉଛି ରାଜଭୋଗରେ, ସେଇଭଳି ରାଜଭୋଗ ରୋଷେଇ କରି ଭୋର ଭୋର ଛେନା ପ୍ରସାଦ ଦେଇକି ମଙ୍ଗଳାରତୀରେ ଦେବତାମାନେ ସପୋର୍ଟ କରିନେଇଗଲେ, ତାଙ୍କ ପକ୍ଷ କରିନେଇଗଲେ, ତେଣୁ ବାଳକ ଭଳି ଅସ୍ଥିର ଆତ୍ମା ହେଇଗଲେଣି, ତେଣୁ ତାଙ୍କୁ ମୁଁ ବଧ କରିଦେବି, କିନ୍ତୁ ସରସ୍ୱତୀ କୃତ ଅର୍ଥ ଏଇ ଆମେ ଇଏ ହେଉଛି ଭାଗବତର ହିରଣ୍ୟକଶିପୁର ବୁଦ୍ଧି ଏଇଆ, କିନ୍ତୁ ଭକ୍ତମାନେ ଏଇ ଅର୍ଥରେ ନେବେନି, ସରସ୍ୱତୀ କୃତ ଅର୍ଥ କାହିଁକି ସମୀପାତ କରିଛନ୍ତି, କାରଣ ଭାଗବତ ହେଉଛନ୍ତି ଭଗବାନଙ୍କର ସ୍ୱରୂପ, ଯଦି ଭାଗବତରେ ଅସୁର ଜଣେ ଭଗବାନଙ୍କୁ ଏଭଳି କହିଦେବ ତାହେଲେ ଭାଗବତର ମର୍ଯ୍ୟାଦାର ହାନି ହେଇଯିବନି, ସେଥିପାଇଁ ଏମାନେ ତ ବ୍ୟାକରଣର ବିଦ୍ୱତ୍ତା ଏମାନଙ୍କର ଥିଲା, ବ୍ୟାକରଣ ଯାହା କୁହନ୍ତି ସରସ୍ୱତୀ ତାଙ୍କ ଜିଭାରେ ବସିଥିଲେ, ନୃସିଂହଦେବ ତାଙ୍କୁ ତ କୃପା କରିକି ସବୁ ଭାଗବତ ରଚନା କରିଛନ୍ତି, ସେସବୁ ଅର୍ଥ ଅର୍ଥ ମାନେ ମନକୁ ମନ ଅର୍ଥ କରୁନାହାନ୍ତି, ତ୍ୟକ୍ତ ସ୍ୱଭାବଶ୍ୟ ଚକ୍ରବା ତାକୁ ଅର୍ଥ କରିଦେଲେ ମୁଁ ତାଙ୍କୁ ସବୁ କହୁନି, ତ୍ୟକ୍ତ ସ୍ୱଭାବଶ୍ୟ ତାକୁ ଅନ୍ୱୟ କଲେ ଗୃଣେ ମାୟା, ଗୃଣେ ମାୟା ତ୍ୟକ୍ତ ସ୍ୱଭାବଶ୍ୟ ଅର୍ଥ କରିଛନ୍ତି, ମାୟା ମାନେ କୃପା, ଯିଏ କୃପା ଯୋଗୁଁ ତାଙ୍କର ସ୍ୱଭାବକୁ ତ୍ୟାଗ କରୁଛନ୍ତି, କାହା ପାଇଁ ନା ଭକ୍ତବାତ୍ସଲ୍ୟ, କାଟିପାରିବନି, ଜଣେ ବ୍ୟାକରଣ ପଣ୍ଡିତ ସେ କେତେ ପଟ ପଣ୍ଡିତ ହଉ ଆସୁ ସେ କାଟିପାରିବନି ସମ୍ବାଦଙ୍କର ଅର୍ଥ କେବେ କାଟିପାରିବନି, ବା ଚକ୍ରବାଦଙ୍କ ଅର୍ଥ କାଟିପାରିବନି, ସେ ପଣ୍ଡିତ ହିଁ ପଣ୍ଡିତ ପାଠ ତା ପାଖରେ ରହିଯିବ, କିନ୍ତୁ ଟିକାର ଅର୍ଥ ଯିଏ ବୁଝିପାରିବ ତାକୁ କେବେ ସେ ପରାସ୍ତ କରିପାରିବେ, ସେମାନେ ଆରେ ଜଗତର ସବୁଠୁ ବଡ଼ ବିଦ୍ୱାନ ଲୋକ ସେମାନେ, ସେମାନେ ଅର୍ଥ କରିଛନ୍ତି, ତାଙ୍କୁ ତୁମେ କାଟିବ କ'ଣ, ଆଉ ବନକୋଷା ପଶୁ ରୂପ ହେଲେ ନା ବାତ୍ସଲ୍ୟରେ, ଭକ୍ତ ବାତ୍ସଲ୍ୟରେ ଏଇ ପାଞ୍ଚଟା ବିଶେଷଣ ଭକ୍ତ ବାତ୍ସଲ୍ୟରେ, ହିରଣ୍ୟକଶିପୁ ଯେଉଁ କହୁଛି ଭଗବାନ ତାଙ୍କର ପରମାତ୍ମା ସ୍ୱଭାବକୁ ଛାଡ଼ିଦେଇକି ଜୀବ ସ୍ୱଭାବରେ ପାଞ୍ଚଟି କାର୍ଯ୍ୟ କରିଛନ୍ତି, କ'ଣ କ'ଣ, ତ୍ୟକ୍ତ ସ୍ୱଭାବ, ଗୁଣେ ମାୟା, ମାୟା ଦ୍ୱାରା ବଶୀଭୂତ ହେଇଛନ୍ତି, ବନକୋଷା, ଭଜନ୍ତ ଭଜମାନସ୍ୟ, ବାଲ ଏବ ଅସ୍ଥିର ଆତ୍ମା, ଏ ପାଞ୍ଚଟାର ସରସ୍ୱତୀକୃତ ଅର୍ଥ ଅଛି, ମୁଁ ତାକୁ କହିବିନି, କେବଳ ବୁଝିବାକୁ ପଡ଼ିବ ସବୁ ସରସ୍ୱତୀକୃତ ଅର୍ଥର ଅର୍ଥ ହେଲା ଭଗବାନ ଭକ୍ତ ବାତ୍ସଲ୍ୟରେ ଏହି ରୂପ ଧରିଛନ୍ତି, ସରସ୍ୱତୀ ହିରଣ୍ୟକଶିପୁ ଜୁହାର ବସି ଭଗବାନଙ୍କୁ ଏଭଳି ଶୁଣୁଛି, ଇନ୍ଦ୍ର ଯେଭଳି ଗାଳି ଦେଇଛନ୍ତି ସବୁ ସରସ୍ୱତୀକୃତ ଅର୍ଥ ଅଛି, ଇନ୍ଦ୍ର ଯେତେବେଳେ କହିଛନ୍ତି ଗୋବର୍ଦ୍ଧନ ଧାରଣ ସମୟ ତାର ସରସ୍ୱତୀକୃତ ଅର୍ଥ ଅଛି, ଆଚ୍ଛା ପ୍ରବଚନ ଶୁଣାଉଛି ଆକାଶକୁ ଚାହିଁଛି, ମତ୍ସୁଲ ଭିନ୍ନ ଗ୍ରୀବସ୍ୟ ଭୂରିଣା ରୁଧିରେଣ ବେ ଅଶ୍ରୁପ୍ରିୟମ ତର୍ପୟସ୍ୟେ ଭ୍ରାତର ମେ ଗତବ୍ୟ ଥା, ଆଚ୍ଛା ବହୁତ ଭକ୍ତ ତ ପ୍ରଶ୍ନ କରନ୍ତି, ଜଣେ ଭକ୍ତ ମୋତେ ବାହାନଗାର ପ୍ରଶ୍ନ କରେ, ଟୀକା କ'ଣ ପଡ଼ିବା ନିହାତି ଜରୁରୀ, ମୁଁ ଗପ କରିବା ପିଲା ଟୀକା ପଡ଼ିବା ଭଲ, ଯଦି ତୁମର ସମୟ ଅଛି ତୁମେ ଚାହୁଁଛ ଭଗବାନ ବିଷୟରେ କିଛି ଜାଣିବା ପାଇଁ, ଏତେ ସମୟ ନଷ୍ଟ ନୁହେଁ, ତୁମର ଯୋଗ୍ୟତା ଅଛି, ତୁମର କିଛି ପ୍ରଭୁ ବୁଦ୍ଧି ଦେଇଛ, ତୁମେ ପଢ଼ କହିଲେ ପ୍ରଭୁପାଦ୍ୟ କଥା ଲେଖିନାହାନ୍ତି, ମୁଁ ତୁମକୁ ସେ ବୁଦ୍ଧି କିଏ ଦେଲା, ତୁମକୁ ଏ କଥା କିଏ କହିଲା, ପ୍ରଭୁପାଦ୍ୟ ଏ ଜିନିଷ ପ୍ରବଚନରେ କହିନାହାନ୍ତି, ଯେଉଁମାନେ କଥା କହୁଛନ୍ତି ସେମାନେ ପ୍ରଭୁପାଦ ବହି ପଢ଼ିନା, ପ୍ରଭୁପାଦ ଜଣେ ଆଚାର୍ଯ୍ୟ ଯେ ଆଚାର୍ଯ୍ୟ ପରମ୍ପରାକୁ 100% ଫଲୋ କରି ସବୁ ଥୋଇ ଦେଇଛନ୍ତି, ଏଇ ଶ୍ଳୋକଟାକୁ ଦେଖନ୍ତୁ, ସରସ୍ୱତୀକୃତ ଅର୍ଥଟାକୁ ପ୍ରଭୁପାଦ କରିଛନ୍ତି, ରୁଧିରେଣ ବି ଯେତେବେଳେ କହିଥିବେ, କାରଣ ପ୍ରଭୁପାଦ ଏଇଟା ଟୀକାର ଅର୍ଥ ନାହିଁ, ପ୍ରଭୁପାଦ ଏତେ ସୁନ୍ଦର ଭଗବାନ ତାଙ୍କ ଅନ୍ତର ରହିଥିଲେ ନା, ପ୍ରଭୁପାଦ ସେଠି କର୍ପଟରେ ଲେଖିଛନ୍ତି, ଜୀବର ରକ୍ତ ମଳମୂତ୍ର ଅଛି, ଭଗବାନଙ୍କର କ'ଣ ରକ୍ତ ଅଛି କି, ଅଛି ପରମାତ୍ମା ଶରୀରରେ ରକ୍ତ ନାହିଁ, ଏ ରକ୍ତ ମଳମୂତ୍ର ଏଇଟା ଖାଦ୍ୟରେ ତିଆରି ହେଉଛି ନା, ବୈକୁଣ୍ଠରେ ତ ସବୁ ଚିନ୍ମୟ ଶରୀର, ଏ ଜଡ଼ବସ୍ତୁ କେମିତି ଅଛି ଯେ, ଆପଣଙ୍କୁ ଏଇଟା ମୁଁ କେମିତି ଜାଣିବି, ଏଇଟା କେମିତି ଜାଣିବି, ଆପଣ ଜାଣିପାରିବେନି, ବୈକୁଣ୍ଠ ଗଲେ ଜାଣିବେ, ଯେମିତି ଯିଏ ବିଦେଶ ଯାଇଛି, ମୋର ଗୋଟେ ଗୋଟେ କଥା ମୁଁ ମୋର ଉଦାହରଣ ମୁଁ ଦେଉଛି, ଯେମିତି ଆପଣ ଦେଖିଛନ୍ତି ତରଭୁଜ, ତରଭୁଜଟା କିଏ କେମିତି ଦେଖିଛନ୍ତି, ଏ ମ୍ୟାକ୍ସିମମ୍ ଏତେ ବଡ଼ ଦେଖିଥିବେ ନା ଏଡ଼େ ବଡ଼ ଦେଖିଥିବେ, କିନ୍ତୁ ଗୋଟେ ବିଦେଶରେ ଗୋଟେ ତରଭୁଜ ମିନିମମ 15-20 ଜଣ ଖାଇପାରିବେ, ଆଉ ସେ ଗୋଟେ ତରଭୁଜ ଆମ ଭାରତର ପାହାଳ ରସଗୋଲାଠୁ ବି ଗୋଟେ ପିସ୍, ମୁଁ ରୋଷେଆର କଥା କହୁଛି, ଗୋଟେ ପିସ୍ ରସଗୋଲା ପାହାଳ ରସଗୋଲାଠୁ ବି ଅଧିକା ଟେଷ୍ଟ, ଆପଣ ଏଇଟା କେମିତି ହେଲା,
କେମିତି ହେଲା, ତୁମେ ଯାଇକି ଦେଖିକି ଆସ, ସେଠି ଖାଇଲେ ଜାଣିବ
ବୈକୁଣ୍ଠରେ କେମିତି ଏଇଟା ହେଇଛି। ଚିନ୍ମୟସରେ
କେମିତି ପ୍ରସଙ୍ଗ ତୁମେ କରିପାରିବ, ଏଇଟା ଗ୍ରହଣ କରିବାକୁ ପ୍ରଭୁ ସେଇଟା ଦେଖିଛନ୍ତି। ରୁଦ୍ରେ ସତ ଅର୍ଥ ଭଗବାନ ଶ୍ରୀକୃଷ୍ଣ ଯେଉଁ ଫୁଲମାଳ ପିନ୍ଧିଛନ୍ତି, ପ୍ରଭୁପାଦ ଏଇଟାକୁ କେଉଁ ଟିକାରୁ ଆଣିଛନ୍ତି ମୁଁ ତ, କାରଣ ମୁଁ ଦୁଇଟି ଟିକା ଫଲୋ କରୁଛି। ଫୁଲର ବର୍ଣ୍ଣଟା ଲାଲ ଅଛି, ସରସ୍ୱତୀଙ୍କ ତ ଅର୍ଥରେ ପ୍ରଭୁପାଦ ରଚନା କରିଛନ୍ତି। ଏଇଟା ତ ନିର୍ମାଲ୍ୟ ପ୍ରସାଦ, ମୋ ଭାଇ ତ ଭକ୍ତ ଥିଲା, ଏଇ ପ୍ରସାଦ, ଏଇ ପୁଷ୍ପରୂପୀ ପ୍ରସାଦ ମୋ ଭାଇକୁ ଦେବି, ମୋ ଭାଇଙ୍କର ଆତ୍ମକଲ୍ୟାଣ ହେବ, ମୋ ଭାଇଙ୍କର ଉତ୍ତମ ଗତି ହେବ, ସରସ୍ୱତୀକୃତ ଅର୍ଥରେ ପୂର୍ବ ସେଟା ସରସ୍ୱତୀ ଅର୍ଥରେ ପ୍ରଭୁପାଦ ଯେ ଲେଖିନାହାନ୍ତି ବୋଲି କହିପାରିବେନି, ସବୁ ଜାଗାରେ ପ୍ରଭୁପାଦ ସବୁ ଜିନିଷକୁ ଲେଖିଛନ୍ତି। ସେଥିପାଇଁ ଗୁରୁଦେବ କୁହନ୍ତି ସବୁ ଭକ୍ତି ବେଦାନ୍ତ ପରପୋଟରେ ଅଛି, ତୁମେ ଯାହା କୁଆଡ଼େ ଖୋଜିକି ଯାଇ ସେ ପ୍ରଭୁପାଦ ଭାବେ ପହଞ୍ଚିବ, ଏଠି ସେ କହୁଛନ୍ତି। କିନ୍ତୁ ପ୍ରକୃତ ଅର୍ଥରେ ଏ ସରସ୍ୱତୀକୃତ ଅର୍ଥ, ପ୍ରକୃତ ଶବ୍ଦ ଅର୍ଥ ଏ ହିରଣ୍ୟକଶିପୁ ପ୍ରବଚନ ଦେଉଛନ୍ତି, ମତ୍ସୁଲ ଭିନ୍ନ ଗ୍ରୀବାସ୍ୟ, ଏଇ ହରିଙ୍କର ଗ୍ରୀବାକୁ ଏଇ ଶୂଳ ଦ୍ୱାରା ମୁଁ ଛେଦନ କରିବି। କିନ୍ତୁ ସରସ୍ୱତୀକୃତ ଅର୍ଥ ଏ ମୋର ଶୂଳ ଯାହାଙ୍କ ଗ୍ରୀବାରେ ପ୍ରବେଶ କରିପାରିବ ନାହିଁ, ସ୍ପର୍ଶ ବି କରିପାରିବ ନାହିଁ। ଆଉ ଭୂରିଣା ରୁଧିରଣ ବି ହରିଙ୍କର ହିରଣ୍ୟକଶିପୁ ଅସୁରମାନଙ୍କୁ କହୁଛି, ମୁଁ ହରିଙ୍କୁ ଯେତେବେଳେ ବଦ୍ଧ କରି ମୋର ଶୂଳ ଯେତେବେଳେ ହରିଙ୍କର ଗ୍ରୀବାକୁ ଛେଦନ କରିବ, ଯେଉଁ ରୁଧିର ଆସିବ ସେ ରୁଧିର ଦ୍ୱାରା ମୁଁ ତର୍ପଣ କରିବି କାହାକୁ, ମୋର ଭ୍ରାତା, ତାହେଲେ ମୋର ବ୍ୟଥା ଯିବ। କିନ୍ତୁ ରୁଧିର ଶବ୍ଦ ଅର୍ଥ କୁଙ୍କୁମ, କୁଙ୍କୁମ ଶବ୍ଦ ଏଇ ସଂସ୍କୃତର ଅର୍ଥ, ସ୍ୱାମୀବାଦ ଅର୍ଥ କରିଛନ୍ତି, ଚକ୍ରବାଦ ଅର୍ଥ କରିଛନ୍ତି, ସଂସ୍କୃତରେ ବହୁତ ଶବ୍ଦ ଅର୍ଥ, ସେମାନେ ତ ବିଦବେତ୍ତା ସବୁ ଜାଣନ୍ତି ସେ କହୁଛନ୍ତି। ହିରଣ୍ୟକଶିପୁର କଥା ତାର ଅର୍ଥ ହେଉଛି ଯାହାଙ୍କର ଗ୍ରୀବାରେ ସରସ୍ୱତୀକୃତ ଅର୍ଥ, ଯାହାଙ୍କ ଗ୍ରୀବାରେ ମୋର ଶୂଳ ପ୍ରବେଶ କରିପାରିବ ନା, ଯାହାଙ୍କୁ ମୁଁ ଦର୍ଶନ କରି ଯାହାଙ୍କର କୁଙ୍କୁମକୁ ନେଇ ଯାହାଙ୍କର ଶରୀର ଯେଉଁ କୁଙ୍କୁମ ଆସୁଥିବ କୁଙ୍କୁମକୁ ମୁଁ ସ୍ପର୍ଶ କରି ମୋ ଭାଇଙ୍କୁ ମୁଁ ତର୍ପଣ କରିବି, ସେ କୁଙ୍କୁମ ଯାହାକି ନିର୍ମାଲ୍ୟ ସଦୃଶ, ମୋ ଭାଇଙ୍କର ଉତ୍ତମ ଗତି ଲାଭ ହେବ, ଯେଉଁ ତାଙ୍କର ଯେଉଁ ରାକ୍ଷସ ପ୍ରବୃତ୍ତି ଥିଲା ସେଟା ତାଙ୍କର ଦୂର ହୋଇଯିବ, ସେ ଯେହେତୁ ଭକ୍ତ ଥିଲେ, କାରଣ ଯେହେତୁ ଭଗବାନ ତାଙ୍କୁ ସ୍ପର୍ଶ କରିଛନ୍ତି। ସରସ୍ୱତୀକୃତ ଅର୍ଥ ଅଲଗା, କିନ୍ତୁ ପ୍ରକୃତ ଅର୍ଥ ହିରଣ୍ୟକଶିପୁ ଏହି ଉଦ୍ଦେଶ୍ୟରେ କହୁଛି, ମୋ ଭାଇ ଯେହେତୁ ଅଶ୍ରୁପ୍ରିୟ ରକ୍ତପ୍ରିୟ ଥିଲେ, ତେଣୁ ହରିଙ୍କର ରକ୍ତକୁ ମୁଁ ନେଇକି ତାଙ୍କୁ ତର୍ପଣ କରିବି, ତାହେଲେ ମୋର ବ୍ୟଥା ଯିବ। ଏବଂ ଏହି ଶ୍ଳୋକଟିକୁ ସମ୍ବାଦ କହୁଛନ୍ତି, ଏଇଟାକୁ ଅନ୍ୱୟ କରିବେ ଦଶ ଶ୍ଳୋକର ସହିତ, ଅନ୍ୱୟ ଏଇଟାକୁ ଦଶ ନମ୍ବର ଶ୍ଳୋକ ଅଛି, ତୁମେ ଯାଅ ଏଇଟାକୁ ଧ୍ୱଂସ କର, କେଉଁଠିକି ପୃଥିବୀକି ଯାଅ, ପୃଥିବୀରେ ସବୁ ଏଇ ଜିନିଷକୁ ଧ୍ୱଂସ କର, ଏହା ସହିତ ଅନ୍ୱୟ କରିବାକୁ ପଡ଼ିବ। କାହିଁକି ଅନ୍ୱୟ କରିବାକୁ ପଡ଼ିବ ନା, ମୁଁ ବର୍ତ୍ତମାନ ଶୂଳ ଧରିକି ମୁଁ ଚାଲିଲି ହରିକୁ ମାରିବା ଡ୍ୟୁଟିରେ ଏନଗେଜ୍ ରହିବି, ଆଉ ତୁମ ଡ୍ୟୁଟି କ'ଣ, ମୁଁ ହରିଙ୍କୁ ମାରିବା ସମୟ ଭିତରେ ତୁମର ଡ୍ୟୁଟି ହେଲା ପୃଥିବୀକୁ ଯାଇକି ଏଇ କାର୍ଯ୍ୟ କରିବ, ପୃଥିବୀକୁ ଯାଇକି କ'ଣ କ'ଣ କାର୍ଯ୍ୟ କରିବ ବର୍ତ୍ତମାନ ବ୍ୟାଖ୍ୟା କରୁଛ, ଏଠି କହୁଛନ୍ତି ସ୍ୱାମୀପାଦ ଅର୍ଥ ଉଠାଉଛନ୍ତି, ଇଏ କହିବେ କିଏ, ଦେବତାମାନେ ପ୍ରଶ୍ନ କରୁଛନ୍ତି, ଦେବତାମାନେ ପ୍ରଶ୍ନ କରିବେ, ନନୁ ଦେବୈ ସ୍ତବବଧକାରିତମ ଅତ ସ୍ତେକ କମ୍ହନ୍ୟନ୍ତେ, ଆଚ୍ଛା ଆପଣଙ୍କ ଭାଇ ଯଦିଓ ହରି ମାରିଛନ୍ତି କିନ୍ତୁ କାହାକୁ ସପୋର୍ଟ କରି ମାରିଛନ୍ତି, ଆପଣଙ୍କର ଆପଣଙ୍କର ଭାଇଙ୍କର ଆପଣଙ୍କ କୂଳର ଶତ୍ରୁ ହେଉଛନ୍ତି ଦେବତାମାନେ, ହରି ତ ନୁହନ୍ତି, ଆଚ୍ଛା ଆପଣ ହରିମାନଙ୍କୁ କାହିଁକି ହରିଙ୍କୁ ଏ କ'ଣ ଦେବତାମାନଙ୍କୁ ବଧ ନ କରି ହରିକୁ ହିଁ ବଧ କରିବା ପାଇଁ ଆପଣ ଚାହୁଁଛନ୍ତି, ଯଦି ଆପଣ କହୁଛନ୍ତି ହରି ବର୍ତ୍ତମାନ ଦେବତା ପକ୍ଷ ହେଇଯାଇଛନ୍ତି ତାହେଲେ ଦେବତାମାନଙ୍କୁ ମାରିଦିଅନ୍ତୁ, ହରି ଆମପଟକୁ ପଳେଇ ଆସିବ, କହୁଛନ୍ତି ନା ନା ଦେବତାମାନଙ୍କୁ ମାରିବା ଦରକାର, ଗଛ କ'ଣ ମୂଳୁ ମାରିଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ବା କଳି, ଏଇଟା କେଉଁଠି ଅଛି, ମୁଁ ତ ଭାଗବତରେ ଏହି ପଦସ୍ଥ ହିଁ ମିଳିବ, ଏଠି କହୁଛନ୍ତି। ତାର ଉତ୍ତରରେ ସମ୍ବାଦ ପ୍ରଶ୍ନ ଉଠୁଛନ୍ତି, ଯଦି ଦେବତା ଯଦି ଅସୁରମାନେ କହିବେ ଦେବତାଙ୍କୁ ମାରିଦେବା ଦରକାର, ଆପଣ ହରିଙ୍କୁ ମାରିବା ପାଇଁ କିଛି ଚାହୁଁଛନ୍ତି, କହୁଛନ୍ତି ନା ନା ତସ୍ମିନ୍ କୁଟ ହିତେ ନସ୍ତେ କୃତ ମୂଲ ବନସ୍ପତ ବିଟପା ଇବ ସୁସ୍ୟନ୍ତି ବିଷ୍ଣୁ ପ୍ରାଣ ଦିବ କୋଷ, ବିଷ୍ଣୁଙ୍କର ପ୍ରାଣ ହେଉଛନ୍ତି କିଏ, ବିଷ୍ଣୁ ଯାହାଙ୍କର ପ୍ରାଣ, ଏ ବିଷ୍ଣୁଙ୍କର ପ୍ରାଣ ହେଉଛନ୍ତି ଦିବକୋଷ, ଦିବକୋଷ ମାନେ ଦେବତା ମାନେ, ତେଣୁ ବିଷ୍ଣୁ ବଞ୍ଚିଛନ୍ତି କେମିତି, ମଣିଷ ବଞ୍ଚେ କେମିତି ପ୍ରାଣରେ, ତେଣୁ ବିଷ୍ଣୁ ବଞ୍ଚିଛନ୍ତି କେମିତି, ବିଷ୍ଣୁଙ୍କର ପ୍ରାଣ ହେଲା ଦେବତା, କାହିଁକି ନା ଦେବତା ଯେମିତି
ଦେବତାଙ୍କ ମୁଖରେ ବିଷ୍ଣୁ ଭଜନ କରୁଛନ୍ତି, ବିଷ୍ଣୁ ଦେବତାମାନେ କିଛି ପୂଜା ସେବା କରିବା ଯୋଗୁଁ ବିଷ୍ଣୁ ବଞ୍ଚନ୍ତି, ବିଷ୍ଣୁ ତ ମରିଯାଆନ୍ତି କୁହନ୍ତିନି। ତ ଦେବ ଲୋକରୁ ଏମାନେ କିଛି ପୂଜା ଉପାସନା କରିକି ରାଜଭୋଗ ମଙ୍ଗଳ ଆରତୀ ଭୋଗ ସବୁ ଲଗାଉଛନ୍ତି ବୋଲି ବିଷ୍ଣୁ ବଞ୍ଚନ୍ତି, ତାର ଭାବନା ଏ। ତେଣୁ ପ୍ରାଣଟା ଓଲଟା କହୁଛି, ବିଟପା ଏବେ ଶିଷ୍ୟନ୍ତି ବିଷ୍ଣୁ ପ୍ରାଣ ଦିବକୋଷ ନା, ମୁଁ ଓଲଟା କହୁଛି, ବିଷ୍ଣୁ ହେଉଛନ୍ତି ଯଶ୍ୟ, ବିଷ୍ଣୁ ଯଶ୍ୟ ପ୍ରାଣ, ବିଷ୍ଣୁ ହେଉଛନ୍ତି ଯାହାଙ୍କର ପ୍ରାଣ। ଦେବତାମାନେ ମାରିବା କି ଦରକାର ନାହିଁ, କାରଣ ଦେବତାମାନେ ବଞ୍ଚିଛନ୍ତି ବିଷ୍ଣୁଙ୍କ ପାଇଁ। ପରେ ତାପରେ ଆଉ ଗୋଟେ କଥା କହିବି, ମୁଁ ଦୁଇଟା ଶ୍ଳୋକ ଏକା ସାଙ୍ଗେ ମୁଣ୍ଡ ରଖିଥିଲି। ଦେବତାମାନେ ବଞ୍ଚିଛନ୍ତି ବିଷ୍ଣୁଙ୍କ ଯୋଗୁଁ, କିଭଳି ବିଷ୍ଣୁ କିଏ ନାଟି କହୁଛନ୍ତି, କୃତ ମୂଳେ ବନସ୍ପତି, ଗଛର ମୂଳଟା କ'ଣ ବନସ୍ପତି, ବୃକ୍ଷ ମୂଳଟା ହେଉଛି ବୃକ୍ଷ ନା, ଡାଳରୁ କ'ଣ ଅଛି, ଯେମିତି ମୂଳଟାକୁ କାଟିଦେଲା ମାନେ ଡାଳ ଶୁଖିଯିବ। ତେଣୁ ବିଷ୍ଣୁ ଯେହେତୁ ହେଉଛନ୍ତି ଦେବତାମାନଙ୍କର ପ୍ରାଣ, ତେଣୁ ପ୍ରାଣଟାକୁ ଏ ବିଷ୍ଣୁ ହେଉଛନ୍ତି ଗଛର ମୂଳ, ତେଣୁ ମୂଳଟାକୁ କାଟିଦେଲା ମାନେ ଯେଭଳି ଡାଳ ପତ୍ର ଶୁଖିଯାଏ, ବିଷ୍ଣୁଙ୍କୁ ମାରିଦେଲା ମାନେ ଦେବତାମାନେ ଅଟୋମେଟିକ୍ ମରିଯାଏ। ତେଣୁ ଦେବତାମାନଙ୍କୁ ମୁଁ ସ୍ପେଶାଲ କାହିଁକି ମାରିବା ପାଇଁ ଏତେ ସମୟ ନଷ୍ଟ କରିବି, ମୁଁ ବିଷ୍ଣୁଙ୍କୁ ମାରିବି। ଆଉ ଦେବତାମାନେ ଯାଇ ଟିକେ ଭଲ, ବିଷ୍ଣୁ ତ ଆହୁରି ଖତରନାକ ଲୋକ, ସେ ଏଠି କହୁଛନ୍ତି ତସ୍ମିନ୍ କୁଟେ ଅହିତ। ଦେବତାମାନଙ୍କର କାମ କୋଧ ଲୋଭ ଅଛି ଆମ ପ୍ରତି, ସେ ତ ବିଷ୍ଣୁ ତ ପରମାତ୍ମା, ସେ କାହିଁ କୁଟ କଲେ, କାହିଁ କପଟ କଲେ। ତେଣୁ ସିଏ ଗଛର ମୂଳ ଭଳି, ଆଉ ତାଙ୍କ ଯୋଗୁଁ ହିଁ ଦେବତାମାନେ ବଞ୍ଚନ୍ତି, ତାଙ୍କୁ ମାରିଦେବେ। ବିଟ ପାଇବ ଶୁଷ୍ୟନ୍ତି, ବୃକ୍ଷର ମୂଳକୁ କାଟିଦେଲା ବେଳେ ଡାଳ ଶୁଷ୍କ ହେଇଯାଏ, ସେଭଳି ସମସ୍ତେ ଦେବତାମାନଙ୍କର ପ୍ରାଣ ଚାଲିଯିବ। କିନ୍ତୁ ସରସ୍ୱତୀ କୃତ ଅର୍ଥ କ'ଣ, ବିଷ୍ଣୁ ତ ଏଭଳି କହିପାରିବେନି, ସରସ୍ୱତୀ ଜିଭାରେ ବସିକି କହୁଛନ୍ତି, ସମ୍ବାଦ ଚକ୍ରଦାସ ଅର୍ଥଟା କରୁଛନ୍ତି, ମୋତେ ଧି, ମୁଁ ବିଷ୍ଣୁଙ୍କ ସହିତ ଯୁଦ୍ଧ କରିବା ପାଇଁ ଚାହୁଁଛି। ଓହୋ, ନିଜକୁ ଧିକ୍ କରୁଛନ୍ତି, ଦେବତାମାନଙ୍କୁ ଧନ୍ୟ କରୁଛନ୍ତି, ଓହୋ ଦେବତାମାନେ ଧନ୍ୟ। ଏଠି ନଷ୍ଟ ଶବ୍ଦ ଅଛି ନା, ନଷ୍ଟେ କୃତ, ନଷ୍ଟ ଶବ୍ଦଟା କେଉଁଠୁ ଆସିଛି, ନଷ୍ ଧାତୁରୁ, ନଷ୍ ଶବ୍ଦର ଅର୍ଥ ହେଉଛି ଅନ୍ତର୍ହିତ। ଓହୋ, ଦେବତାମାନେ କି ଭକ୍ତ, ଗୋଟିଏ ମୁହୂର୍ତ୍ତ ବିଷ୍ଣୁକୁ ନ ଦେଖିଲେ, ବିଷ୍ଣୁ ତାଙ୍କ ନିକଟରୁ ଗୋଟିଏ ମୁହୂର୍ତ୍ତ ଅନ୍ତର୍ହିତ ହେଇଗଲେ, ତାଙ୍କ ଯେଭଳି ପ୍ରାଣ ନଥିଲା ଯେଭଳି ବ୍ୟକ୍ତି ଶୁଷ୍କ ହେଇଯାଏ, ତାଙ୍କୁ ସେଇଭଳି ଲାଗେ, ତେଣୁ ଧନ୍ୟ ହେଇ ଦେବତା। ଏ ସରସ୍ୱତୀ କୃତ ଅର୍ଥ। ଆଚ୍ଛା, ଏ ତାଙ୍କୁ ଏଭଳି କାର୍ଯ୍ୟରେ ବର୍ତ୍ତମାନ କହିଲେ, ମୁଁ ବିଷ୍ଣୁଙ୍କୁ ଏଭଳି ମାରିବା ପାଇଁ ଯାଉଛି, ଦେବତାମାନଙ୍କୁ କିଛି ମାରିବା ଦରକାର ନାହିଁ, ତୁମେ ବର୍ତ୍ତମାନ କ'ଣ କର। ତାପତ ଜାତ ଭୁବଂ ଜୁୟଂ ବ୍ରହ୍ମକ୍ଷେତ୍ର ସମେଧିତାଂ ଶୁଦ୍ଧୟଧ୍ୱଂ ତପୋଯଜ୍ଞ ଶୁଦ୍ଧ୍ୟାୟ ବ୍ରତଦାନିନ। ତୁମେ ଏଠି କହୁଛନ୍ତି ଯାବତ୍ ଜାତ ଭୁବଂ, ଯାବତ୍ ଯାବତ୍ ଶବ୍ଦ ଅର୍ଥ, ମୁଁ ଯେତେବେଳେ ହରିକୁ ମାରିବା ପାଇଁ ଯାଉଛି, ତୁମେ ଏହି ସମୟ ଭିତରେ ବସିକି ରହିବା ଦରକାର, ତୁମେ ବି ଡ୍ୟୁଟିରେ ଲାଗିଯା। ଇଏ କହିଲେ ଆଜ୍ଞା, ଆମେ କେଉଁ ଡ୍ୟୁଟି କରିବୁ ନା, ଏଇ ଡ୍ୟୁଟି ଭୁବଂ ପୃଥିବୀକୁ ଆଗେ ଯା, ପୃଥିବୀକୁ ଯିବ, ଆଉ ବ୍ରହ୍ମକ୍ଷେତ୍ର, ବ୍ରାହ୍ମଣ ଆଉ କ୍ଷତ୍ରିୟ, ଏ ଯେଉଁ ଦୁଇ ଦୁଇ ଜଣ, କାରଣ ଏଇ ଦୁଇ ଜଣ ତ ବେଶୀ ପୁଣ୍ୟ କରୁଛନ୍ତି ନା, ଏମାନେ ବେଶୀ ଯଜ୍ଞକର୍ମ କରୁଛନ୍ତି, ଏମାନଙ୍କ ଦ୍ୱାରା ସମୃଦ୍ଧ ଯେଉଁ ପୃଥିବୀ ସୁଦୟଧ୍ୱଂ ଧ୍ୱଂସକର, କେବଳ ପୃଥିବୀ ପୃଥିବୀକୁ ଧ୍ୱଂସ କରିବା ଅର୍ଥ, ପୃଥିବୀରେ ଏ ବ୍ରାହ୍ମଣ କ୍ଷତ୍ରିୟ ଯେଉଁମାନେ ପୁଣ୍ୟ କାମ କରୁଛନ୍ତି, ଧର୍ମ କାର୍ଯ୍ୟ କରୁଛନ୍ତି, ତାଙ୍କ ଲିଷ୍ଟ ବି ଦେଇଦେଲେ, ପାପୀ ଲୋକମାନେ ଆରାମସେ ସେ ଟେନସନ୍ ଫ୍ରି ହେଇକି ତାଙ୍କର ମଦ ପିଇକି ସେ ଶୁଣୁ, ତାଙ୍କର କିଛି ଅସୁବିଧା, ତାଙ୍କୁ ଡିଷ୍ଟର୍ବ କରିବୁ। ହିରଣ୍ୟକଶିପୁ ରାଜୁତି ଏଇଆ ଡିଷ୍ଟର୍ବ, ବର୍ତ୍ତମାନ ଯେମିତି ରାଜୁତି ଚାଲିଛି ଡିଷ୍ଟର୍ବ, ବାବାଜୀମାନଙ୍କର ମଦମାନଙ୍କୁ ଡିଷ୍ଟର୍ବ କରିବା କିଛି ତାଙ୍କ ପାଇଁ କିଛି ଅସୁବିଧା ନାହିଁ, ତାଙ୍କ ପାଇଁ ସବୁ ପ୍ଲାନ୍ ଠିକ୍ ଅଛି। ଏମିତି କହୁଛନ୍ତି ତପ ଯଜ୍ଞ ସ୍ୱାଧ୍ୟାୟ ବ୍ରତ ଦାନିନ, ଯେଉଁମାନେ ତପ କରୁଛନ୍ତି, ଯେଉଁମାନେ ଯଜ୍ଞ କରୁଛନ୍ତି, ଯେଉଁମାନେ ବେଶୀ ଗୀତା ଭାଗବତ ପଢ଼ୁଛନ୍ତି, ଆଉ ଯେଉଁମାନେ ବ୍ରତ କରୁଛନ୍ତି, ଆଉ ଯେଉଁମାନେ ଦାନ ଦେଉଛନ୍ତି, ଏଇମାନଙ୍କୁ ଯାଇକି ତୁମେ ଧ୍ୱଂସ କର। ହିରଣ୍ୟକଶିପୁ ପୁରା ଲିଷ୍ଟ ଦେଇଦେଉଛି, ଏଇମାନଙ୍କୁ ଜୀବ ନଷ୍ଟ କରିବ। ଆଚ୍ଛା, ସୁଦୟଧ୍ୱମ ଅର୍ଥ ଘାତୟତ, ପୁରା ଏମାନଙ୍କୁ ସଫା କରିଦେବ। ଅସୁରମାନେ କହୁଛନ୍ତି ନନୁ ତେ କିମ ଅପରାଧମ, ଏମାନଙ୍କର ଅପରାଧ କ'ଣ, ସମ୍ବାଦ ପ୍ରଶ୍ନ ଉଠାଉଛନ୍ତି ଅସୁରମାନେ କହୁଛନ୍ତି ଏମାନଙ୍କର କ'ଣ ଅପରାଧ ନା, ଏମାନଙ୍କର ଏଇଟା ହେଉଛି ଅପରାଧ, ଏଇ ବ୍ରାହ୍ମଣ କ୍ଷତ୍ରିୟ ଯୋଗୁଁ ହିଁ ବିଷ୍ଣୁ ବଞ୍ଚିଛନ୍ତି। ଦେଖନ୍ତୁ କେମିତି କନେକ୍ସନ୍ କରୁଛନ୍ତି, ଦେବତାମାନେ ବଞ୍ଚନ୍ତି କାହା ଯୋଗୁଁ, ବିଷ୍ଣୁ ଯୋଗୁଁ, ବିଷ୍ଣୁ ବଞ୍ଚନ୍ତି କାହା ଯୋଗୁଁ? ଏ ବ୍ରାହ୍ମଣ କ୍ଷେତ୍ରରେ ଯୋଉ, କାହିଁକି ନା ବିଷ୍ଣୁଙ୍କୁ ଏମାନେ ସପ୍ଲାଏ କରୁଛନ୍ତି ସବୁ, ଏମାନେ ଯଜ୍ଞ କର୍ମ କଲାବେଳେ ଯୋଉ ବିଷ୍ଣୁ ବଞ୍ଚନ୍ତି, ଏଠି କହୁଛନ୍ତି ଏ ଶ୍ଳୋକରେ କହୁଛନ୍ତି ବିଷ୍ଣୁଙ୍କର ଦୁଇଟା ସ୍ୱରୂପ, ବିଷ୍ଣୁ ଦ୍ୱିଜ କ୍ରିୟା, ବିଷ୍ଣୁ ଦ୍ୱିଜ କ୍ରିୟା ମୂଳ ଯଜ୍ଞ ଧର୍ମମୟ ପୁମାନ ଦେବର୍ଷି ପିତୃଭୂତାଣାମ ଧର୍ମସ୍ୟ ଚ ପରାୟଣମ୍। ଯେଉଁମାନେ ଧର୍ମ କରୁଛନ୍ତି ଭଗବାନଙ୍କର ଦୁଇଟା ସ୍ୱରୂପ, ବହୁତ ସୁନ୍ଦର ପ୍ରବଚନ, ହିରଣ୍ୟକଶିପୁର ପ୍ରବଚନ ବହୁତ ସୁନ୍ଦର, ଯଦିଓ ବିପକ୍ଷରେ କହୁଛି କିନ୍ତୁ ସ୍ୱରୂପ କଥା ଗୁଡ଼ା କହିଦେଉଛି ନା, ଯଜ୍ଞ ଆଉ ଧର୍ମ ଭଗବାନଙ୍କର ଦୁଇଟା ସ୍ୱରୂପ, ଆଉ ଏ ଯଜ୍ଞ ଆଉ ଧର୍ମ କାର୍ଯ୍ୟ କେଉଁମାନେ କରୁଛନ୍ତି ନା ଦ୍ୱିଜ, ବିଷ୍ଣୁ ଦ୍ୱିଜ ମୂଳ, ଦ୍ୱିଜ ଅର୍ଥାତ ଦୁଇଥର ଜନ୍ମ, ବ୍ରାହ୍ମଣ କ୍ଷତ୍ରିୟଙ୍କର ଦୁଇଥର ଜନ୍ମ ହୁଏ। ଆଗରୁ ଯେଉଁ ଦୀକ୍ଷା ଦିଆଯାଉଥିଲା, ଦୀକ୍ଷା ମାନେ ଗୁରୁକୁଳରେ ଯେଉଁ ସଂସ୍କାର କରାଯାଉଥିଲା ସେଇଟା ଦ୍ୱିଜ ସଂସ୍କାର କୁହାଯାଏ, ସେଇଟା ହେଉଛି କେବଳ ବ୍ରାହ୍ମଣ କ୍ଷତ୍ରିୟଙ୍କୁ କରାଯାଉଥିଲା, କେଉଁ କେଉଁ ସ୍ପେଶାଲ କେସ୍ରେ ବୈଶ୍ୟମାନଙ୍କୁ କରାହେଉଥିଲା, ଶୂଦ୍ରଙ୍କୁ ଟୋଟାଲ କରାଯାଉନଥିଲା। କିନ୍ତୁ ଆମର ଯେଉଁ ଦୀକ୍ଷା ଏଇଟା ଭାଗବତ ଧର୍ମ, ଏଇଟା ପଞ୍ଚରାତ୍ରିକ ଦୀକ୍ଷା ଆମର କୁହାଯାଏ, ଆମର ଏଇଟା ଦୀକ୍ଷା ଏଇଟା ପଞ୍ଚରାତ୍ରିକ ଦୀକ୍ଷା। ଏ ବିଧିଟା କିଏ ଦେଇଛନ୍ତି? ନାରଦମୁନି ଦେଇଛନ୍ତି ପଞ୍ଚରାତ୍ରିକ ବିଧି। ତେଣୁ ସ୍ୱତନ୍ତ୍ର ବେଦରୁ ଗୋଟିଏ ବିଧି ଆଣି ପଞ୍ଚରାତ୍ରିକ ବିଧି କରିଛନ୍ତି, ଯେ ଶୂଦ୍ରମାନେ ଯେ ଯେମିତି, ମୁଁ ଯେତେବେଳେ ନ୍ୟୁ ଡିବ୍ୟୁଟି ଥିଲି, ମୁଁ ବହି ଡିଷ୍ଟ୍ରିବ୍ୟୁସନ୍ କରୁଥିଲି, ସେତେବେଳେ ଆମର ଗାଡ଼ି ଯାଇକି ରୁହେ ବରହମପୁରରେ, ସମ୍ବଲପୁରରେ ଗୋଟେ ମଠରେ, ମୋର ଆଜି ମନେ ପଡ଼ିଲା, ସମ୍ବଲପୁରରେ ସେ ଯେଉଁ ବାବାଙ୍କର ମଠ ନା କ'ଣ, ଗୋପାଳଜୀ ମଠ, ସେ ମଠରେ ଆମ ରୋଷେଇବାସ କରୁ ରହୁ, ମଠର ମହନ୍ତ ସେ ଇସ୍କନକୁ ବିଲକୁଲ ଭଲ ପାଆନ୍ତି, ମୁଁ ସେତେବେଳେ ନୂଆ ଡିବ୍ୟୁଟି ଥାନ୍ତି, ଆଉ ସେତେବେଳେ ଆମର ସବୁ ପୁରୁଣା ଭକ୍ତମାନେ ଥାନ୍ତି, ନବକିଶୋର ପ୍ରଭୁ, ସତ୍ୟାନନ୍ଦ ଭାରତୀ ପ୍ରଭୁ, ଆମର ବାବା ମଦନ ମୋହନ ବାବା ଲିଡର, ସେ ତାଙ୍କ ନାମ ସେଠି ଛାଡ଼ିଦେବେ, ସେ ମଠରେ ଆମ ଇସ୍କନକୁ ଟୋଟାଲ ଭଲ ପାଆନ୍ତି। ଆଉ ମୁଁ ଆମେ ମୋର ସହଜ ଛୁଆଟି ବେଳେ ସେ ମୁଁ ଛାଡ଼ିବା ଲୋକ ନାହିଁ, ସେ କହିଲେ ପ୍ରସାଦ ଟିକେ ନେଇ ଜଗନ୍ନାଥଙ୍କୁ ଦିଅ, ଜଗନ୍ନାଥ ପ୍ରସାଦ ନେଇ ତାଙ୍କୁ ଦିଅ, ମୁଁ ଯେତେବେଳେ ପ୍ରସାଦ ନେଇକି ଦେଲି, ସେ କହିଲେ ମୁଁ ପ୍ରସାଦ ପାଇଁ, ମୁଁ ତୁମର ପ୍ରସାଦ ପାଇଁ, ତୁମ ସଂସ୍ଥାରେ କିଛି ବୈଷ୍ଣବ ତୁମର କିଛି ଠିକ ଠିକ ନାହିଁ, ତୁମର ସମସ୍ତେ ସବୁ ଜାତିର ଲୋକ ବସୁଛନ୍ତି। ଆଉ ମୁଁ କହିଲି ବୈଷ୍ଣବ ହେଇଛନ୍ତି ରାଧାକୃଷ୍ଣ ପୂଜା କରନ୍ତି ଏ କଥା, ମୁଁ ସେତେବେଳେ କିଛି ଶାସ୍ତ୍ର ହିଁ ଜାଣିନି। କହିଲା ନା ନା, ବ୍ରାହ୍ମଣ କେବଳ ବ୍ରାହ୍ମଣ ହବ ନା, ଆଉ ଶୂଦ୍ର କ'ଣ କେବଳ ବ୍ରାହ୍ମଣ ହେଇପାରିବ? ମୁଁ କହିଲି ମୁଁ କେବଳ ଗୋଟିଏ ପଦ ଜାଣିଛି, ଇସ୍କନକୁ ଯିଏ ଆସିଛି ଆଗେ ଜାଣେ ବ୍ରହ୍ମ ଜାଣନ୍ତି ଏତେ ବ୍ରାହ୍ମଣ। ମୁଁ କହିଲି ଯିଏ ବ୍ରହ୍ମ ତତ୍ତ୍ୱ ଜାଣିଛି ସେ ବ୍ରାହ୍ମଣ, ମୁଁ ତାଙ୍କୁ ଏତେ କଥା କହିଲି। କହିଲା ନା ନା, ସିଏ ଉଦାହରଣ ଦେଲେ ମହନ୍ତ, କ'ଣ ବ୍ରାହ୍ମଣ ହିଁ କେବଳ ବ୍ରାହ୍ମଣ ହବ, ଆଉ କିଏ ବ୍ରାହ୍ମଣ ହେଇପାରିବ, ଶୂଦ୍ର ବି କେବଳ ବ୍ରାହ୍ମଣ ହେଇପାରିବ। ମୁଁ କହିଲି ବ୍ରାହ୍ମଣ ଯଦି ବ୍ରାହ୍ମଣ କର୍ମ ନ କରେ ତାଙ୍କୁ ବ୍ରାହ୍ମଣ କୁହାଯିବ ନା? ହଁ ବ୍ରାହ୍ମଣ କୁହାଯିବ ନା? କହିଲେ କହିସେ ମୋତେ କହିଲେ ଗାଭୀ ଗାଭୀ ନା, ମାନେ ଗାଭୀ ଯଦି ବିଷ୍ଠା ଖାଇଲା, ଗାଭୀ ଯଦି ବିଷ୍ଠା ଖାଇଲା ସେ ଗାଭୀ ହେବେ, କିନ୍ତୁ ସହର ତ୍ୟାଗ କରିଦେଲେ ନା। ମୁଁ ସେତେବେଳେ ମୋତେ ଯୁକ୍ତିରେ ଏକ୍ସପର୍ଟ ନଥିଲି, ମୁଁ ତାଙ୍କୁ ଏଇଟା କହିଥିଲି, ସେଥିପାଇଁ ମୁଁ ଏଇଟା କହୁଛି, ମୁଁ ତ ଯୁକ୍ତିରେ ତ ଏକ୍ସପର୍ଟ ନଥିଲି, ମୁଁ କେବଳ ତାଙ୍କୁ ଏଇ କଥାଟା କହିଲି। ସିଏ କେବେ ମାନିଲେନି, ମୁଁ ଡକ୍ଟର, ମୁଁ କେବଳ ଜାଣିଥିଲି ଡକ୍ଟର ପୁଅ ତ ଡକ୍ଟର ହବ, ସେମିତି ମାନେ ଡକ୍ଟର ପଢ଼ିବାକୁ ପଡ଼ିବ, ସେ କେବେ ମାନିଲେନି। ସେ ବୈଷ୍ଣବ ହେଇଛନ୍ତି ଆମର କି ସମ୍ପ୍ରଦାୟ ସିଏ, କିନ୍ତୁ ସିଏ ତ ସିଏ ମାନୁନାହାନ୍ତି ଏ ଜିନିଷ, ଏ ଜିନିଷ ଆମ ଭକ୍ତମାନେ ଜାଣିବା ଦରକାର। ଆମର ଏଇଟା ପଞ୍ଚରାତ୍ରିକ ବିଧି, କିନ୍ତୁ ବେଦ ଭିତରେ ଯେଉଁ ସଂସ୍କାର କରାଯାଉଥିଲା, ଦ୍ୱିଜ କରାଯାଉଥିଲା, ଗୁରୁକୁଳରେ ଯେଉଁ ଦେଖା ଯାଉଥିଲା, ସେଇଟା କେବଳ ବ୍ରାହ୍ମଣ କ୍ଷତ୍ରିୟଙ୍କୁ ଦିଆଯାଉଥିଲା। ସେଇଟା କେମିତି ପାଇଁ? ଧର୍ମ ଅର୍ଥ କାମ ତ୍ରିବର୍ଗ ସମ୍ପାଦନ କରିବା ପାଇଁ, ଏବଂ ମୁଖ୍ୟତଃ ଏ ଜିନିଷଟା ପ୍ରାଧାନ୍ୟ ଦିଆଯାଉଥିଲା, ତାଙ୍କୁ ସଂସ୍କାର କରାଯାଉଥିଲା, ଆଉ ଗୌଣ ହିସାବରେ ମୁଖ୍ୟଟା ରହିଥିଲା, ଯେହେତୁ ତ୍ରିବର୍ଗ ମୁଖ୍ୟଟା ତା ଭିତରେ ରହିଥିଲା। କିନ୍ତୁ ପଞ୍ଚରାତ୍ରିକ ବିଧିରେ ଆମର ଦୃଷ୍ଟିଟା କ'ଣ? ଆତ୍ମାଟା ତ ବ୍ରାହ୍ମଣ କ୍ଷେତ୍ରରେ ବୈଶ୍ୟ ଶୂଦ୍ର ନୁହେଁ, ଆତ୍ମାଟା ତ ସ୍ତ୍ରୀ ପୁରୁଷ ନୁହେଁ, ସିଏ ଆଜି ଶୂଦ୍ର କୁଳରେ ଜନ୍ମ ହୋଇଛି, ତା ମାନେ ଯେ ଆତ୍ମାଟା ଶୂଦ୍ର ହେଇଗଲା, ଏଇଟା ତ କୁହାଯିବନି ନା। ପ୍ରଭୁପାଦ ସେ ଉଦାହରଣ ଦିଅନ୍ତି, ତୁମେ କହୁଛ ଭାରତ ମାତା କି ଜୟ, ଯିଏ ଆଜି ଭାରତ ମାତା କି ଜୟ ସ୍ଲୋଗାନ ଦଉଛି, ସେ କାଲି ପାକିସ୍ତାନର ଜୟ ବୋଲି ସ୍ଲୋଗାନ ନ ଦେବ ବୋଲି କିଛି ଗ୍ୟାରେଣ୍ଟି ଅଛି କି? କାଲି ଦେଖୁଛି ପାକିସ୍ତାନର ଜନ୍ମ ଦିଆଯିବ, ସେ କହିବେ ପାକିସ୍ତାନ କି ଜୟ? ତେଣୁ ତୁମେ ସର୍ବଦୃଷ୍ଟିରୁ କାହିଁ ଭାରତବର୍ଷକୁ ବଡ଼ କରୁଛ? ବସୁଦେବ କୁଟୁମ୍ବକମ୍ କାହିଁକି କହୁନ ତୁମେ? କାରଣ ପାକିସ୍ତାନଟା ବି ଭଗବାନ ତିଆରି କରିଛନ୍ତି, ଆମେରିକାଟା ବି ଭଗବାନ ତିଆରି କରିଛନ୍ତି। ଆମର ପଞ୍ଚରାତ୍ରିର ଭିତରେ ଆମେ ଆତ୍ମାକୁ ଆତ୍ମତତ୍ତ୍ୱ ଦୃଷ୍ଟିରୁ ହିଁ ଏସବୁ କରାଯାଉଛି, ଆତ୍ମା ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବ, ସେଥିପାଇଁ ଦୀକ୍ଷା ଦିଆଯାଉ। ତେଣୁ ଏଠି ଯେଉଁ କହୁଛି, ଏଠି ଯେଉଁ କହୁଛନ୍ତି ବିଷ୍ଣୁ ଦ୍ୱିଜ କ୍ରିୟାମୂଳ, ହିରଣ୍ୟକଶିପୁ କହୁଛନ୍ତି ବିଷ୍ଣୁଙ୍କର ଦୁଇଟା ସ୍ୱରୂପ କ'ଣ କ'ଣ ନା ଯଜ୍ଞ ଆଉ ଧର୍ମ, ଆଉ ଏଇଟା ଦ୍ୱିଜମାନେ କରନ୍ତି। ଏଇମାନଙ୍କୁ ତୁମେ ଯାଅ ଡିଷ୍ଟର୍ବ କର, ମୁଁ ସଂକ୍ଷେପରେ କହିଦେଇଯାଉଛି। ପ୍ରଭୁପାଦ ଏଠି ବହୁତ ବଡ଼ ବଡ଼ ପଟପଟି ଲେଖିଛନ୍ତି ଏବଂ ପ୍ରଭୁପାଦ କହୁଛନ୍ତି ଆମେ କେବଳ ବ୍ରାହ୍ମଣ ସୃଷ୍ଟି କରୁଛୁ, ବର୍ତ୍ତମାନ ପ୍ରାୟ ବ୍ରାହ୍ମଣ ସଂସ୍କୃତି ସବୁ ଲୋପ ପାଇବାକୁ ବସିଲାଣି ହିରଣ୍ୟକଶିପୁ ଭଳି ଲୋକମାନଙ୍କ ପ୍ରତାପରେ। ଆମେ କିଭଳି ବ୍ରାହ୍ମଣ ସୃଷ୍ଟି କରୁଛୁ, ପ୍ରଭୁପାଦ କେବଳ ଗୋଟିଏ କଥା କହୁଛନ୍ତି, ଆମେ କେବଳ ନାମ କୀର୍ତ୍ତନ କରୁଛୁ, ବ୍ରାହ୍ମଣ ସୃଷ୍ଟି କରୁଛୁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ବାସ ଜୀବର ପ୍ରଭୁଙ୍କର ନାମ କଲା ମାନେ ଜୀବର ସ୍ୱାଭାବିକ ଆତ୍ମଚେତନା ଆସିବ, ବ୍ରାହ୍ମଣତା ଗୁଣ ଯେଉଁ ଭଗବାନଙ୍କର ଶରଣ ଯିବା ତାର ସ୍ୱାଭାବିକ ସବୁ ଗୁଣ ଚାଲି ଆସିବ। ପ୍ରଭୁପାଦ କହୁଛନ୍ତି ଆମେ ଏଇଠି ସେଥିପାଇଁ ଏଇଟା ହିଁ ପ୍ରଚାର କରୁଛୁ। ଏବଂ ଏତିକି କହିସାରିଲା ପରେ ହିରଣ୍ୟକଶିପ କହୁଛି, ସମ୍ବାଦ କହୁଛନ୍ତି ତସ୍ମାତ୍ ପରମମ୍ ମନ୍ତ୍ରମ୍ ଶୁଣନ୍ତି ଇତିହାସ। ଆମେ ତ ମହାମନ୍ତ୍ର ଏଇଟା କଲେ, ହିରଣ୍ୟକଶିପ ତାଙ୍କର ଅସୁରମାନେ ଗୋଟେ ମହାମନ୍ତ୍ର ଦେଉଛି, ସମ୍ବାଦ ଏଇ ଅର୍ଥ କରିଲି, ମୁଁ କହୁନି, ଆପଣ ଭାବିଲେ ମୁଁ କମେଣ୍ଟ କରିକି କହୁଛି, ସମ୍ବାଦ ଏଇଭଳି ଲେଖିଛନ୍ତି ତସ୍ମାତ୍ ତୁମେ ଯିବ ପୃଥିବୀକୁ ଯିବ, ବ୍ରାହ୍ମଣ କ୍ଷେତ୍ରୀମାନଙ୍କୁ ନଷ୍ଟ କରିବ, ଯିଏ ତପ ଯଜ୍ଞ ଦାନ ଆଉ ଅଧ୍ୟାୟ ଶ୍ରଦ୍ଧାୟ କରୁଛନ୍ତି ତାଙ୍କୁ ସଫା କରିଦେବ, ଯେଉଁମାନେ ମଦମାଂସ ଖାଇକି ଆରାମରେ ଅଛନ୍ତି ତାଙ୍କୁ ବରଂ ଆହୁରି ସପ୍ଲାଏ କରିବ, ମୋ ଡିପାର୍ଟମେଣ୍ଟରୁ ଯାହା କୁଲର ଫୁଲର ଅଛି ଏସି ଫେସି ଦେବ। ଏତିକି କହିସାରିଲା ପରେ କହୁଛନ୍ତି ଏ ମନ୍ତ୍ର ହେଲା ସାଧାରଣ ମନ୍ତ୍ର, ମୁଁ ତୁମକୁ ମହାମନ୍ତ୍ର କହୁଛି ଶୁଣ, ଏଠି କହୁଛନ୍ତି ସମ୍ପାଦ କହୁଛନ୍ତି ତସ୍ମାତ୍ ପରମ ମନ୍ତ୍ର ଶୁଣୁ ତ, ମୁଁ ଗୃହ ମନ୍ତ୍ର ତୁମକୁ କହୁଛି ଇତିହାସ। କ'ଣ ଗୃହ ମନ୍ତ୍ର ମାନେ ମୁଁ ଯାହା କହିଲି ତା ଭିତରେ ଏଇଟା ହେଉଛି ସାର, ସାର ମନ୍ତ୍ର କ'ଣ ନା ଯତ୍ର ଯତ୍ର ଦି ଯୋଗାବୋ ବେଦାବର୍ଣ୍ଣାଶ୍ରମ କ୍ରିୟା ତଂ ତଂ ଜନପଦ ଜାତ ସନ୍ଦୀପୟତ ବୃଶ୍ଚତ। ଏଇଟା ହେଉଛି ପରମ ମନ୍ତ୍ର, ମହାମନ୍ତ୍ର ଦେଇକି ପଠେଇଲେ ଆମକୁ ଯେମିତି ମହାମନ୍ତ୍ର ଦେଇ କୁହାଯାଏ, ତୁମେ ଯାହା କୀର୍ତ୍ତନ କର, ହିରଣ୍ୟକଶିପୁ ମହାମନ୍ତ୍ର ଏଇଟା ଦେଲା, ପୃଥିବୀକୁ ଯିବ ଏଇଟା ହେଲା ତୁମର ମନ୍ତ୍ର। କ'ଣ ସାଧନ ମନ୍ତ୍ର ଯେମିତି ସାଧନ କରୁଛ କୃଷ୍ଣଙ୍କୁ ପାଇବା ପାଇଁ, ତୁମର ସାଧନ ହେଲା ଏହା ଯତ୍ର ଯତ୍ର ଦ୍ୱିଜ, ଯେଉଁଠି ଯେଉଁଠି ଦ୍ୱିଜକୁ ଦେଖିବ ଗାଭକୁ, ଦ୍ୱିଜ ମାନେ ବ୍ରାହ୍ମଣ କ୍ଷେତ୍ର ଉଭୟ ଗାଭିକି, ପ୍ରଭୁପାଦ ଏଠି କା ପ୍ରୋଟେକ୍ସନ କଥା ଲେଖିଛନ୍ତି, ବହୁତ ସୁନ୍ଦର ପର୍ପଟ ପ୍ରଭୁପାଦ ଦେଇଛନ୍ତି, ଦ୍ୱିଜ ଗାଭ ବେଦା ଯେଉଁଠି ବୈଦିକ ସଂସ୍କୃତି କାର୍ଯ୍ୟ ହେଉଥିବ, ଆଉ ବର୍ଣ୍ଣାଶ୍ରମ ଯିଏ ବର୍ଣ୍ଣାଶ୍ରମ ଧର୍ମ ପାଳନ କରୁଥିବ, ଆଉ ତଙ୍ଗ ତଙ୍ଗ ଜନପଦ ସେଇ ସେଇ କଲୋନି ଭିତରେ ପଶିକି ଜାଳିବ, ଯେଉଁ କଲୋନିରେ ମେଲୋଡ଼ି ଫେଲୋଡ଼ି ହେଇକି ମଦମାଂସ ଖାଇକି ପୁରା ନାଚକୁଦ ହେଉଥିବ ସେଠିକି ମୋଟେ ପଶିବନି, ତାଙ୍କୁ ନେଇକି ବରଂ ସିକ୍ୟୁରିଟି ଫୋର୍ସ କିଛି ପକେଇବ, କାରଣ ଏମାନେ କାଳେ ମହାମନ୍ତ୍ର କୀର୍ତ୍ତନ କରି ତାଙ୍କୁ ପରିବର୍ତ୍ତନ କରିଦେବେ। ଏଇଭଳିଆ ଅର୍ଡ଼ର ଦେଉଛି, ଦେଖନ୍ତୁ ତଙ୍ଗ ତଙ୍ଗ ଜନପଦ ଏହା ପରମ ଗୁହେ ମନ୍ତ୍ର କହୁଛି, ସେଇ ସେଇ ଜାଗାକୁ ଯିବ, ସେଇ ସେଇ ଜାଗାରେ ଗାଭୀ ବ୍ରାହ୍ମଣ ବେଦ ଆଉ ବର୍ଣ୍ଣାଶ୍ରମକୁ ନଷ୍ଟ କରିବ, ତାଙ୍କୁ ନଷ୍ଟ କରିବ। ଏବଂ ସନ୍ଦୀପୟତ ବୃଶ୍ଚତ ବୃକ୍ଷ, ଏ ସମ୍ବାଦ କହୁଛନ୍ତି ଉପଜୀବୀ ବୃକ୍ଷାନାମ ଛେଦନ ମୁକୃତ, ଯେତେ ବୃକ୍ଷ ଉପଜୀବୀ, କାରଣ ଆମ୍ବ ପଣସ ରହିଲେ ତ ସେ ବିଷ୍ଣୁଙ୍କୁ ଭୋଗ ଲଗେଇବେ, ଏ ଗଛଟା ସବୁ କାଟିକି ସଫା କରିବେ, ବିଷ୍ଣୁ ପୁରା ତା ଖାନାପିନା ବି ବନ୍ଦ କରିଦିଆ, ଯେ ଭଲ ଭଲ ଆମ୍ବ ପଣସ ବିଷ୍ଣୁ ବସିକି ଏଠି ପାଉଛନ୍ତି ଲୋକମାନେ ଦେଉଛନ୍ତି ସେଟା ପୁରା ବନ୍ଦ, କେବଳ ଶୁଖିଲା ଖିଚୁଡ଼ି, ସେ ତ ଲଗେଇବା ପାଇଁ ଭୋଗ ଲଗେଇବା ପାଇଁ ବି କହୁନି ନା, ତ ବିଷ୍ଣୁ ମାରିବା ପାଇଁ ବସିଛି ଆଉ। ଏତିକି କହିଲା ପରେ ଇତିତେ ଭର୍ତ୍ତୁ ନିର୍ଦ୍ଦେଶମ ଆଦାୟ ଶିରସ ଆବୃତା ତଥା ପ୍ରଜାନାଂ କଦନମ ବିବୁଧ କଦନ ପ୍ରିୟା, କେମିତି ଭାଗବତ ଲେଖା ହେଇଛନ୍ତି ବିବୁଧ କଦନ ପ୍ରିୟା, କ'ଣ ଆମର ଓଡ଼ିଆରେ ମୁଁ ତ ବୁଢ଼ୀମାନଙ୍କ କଥା ସବୁ ଶୁଣିଛି, ରୋଗୀ ଖୋଜୁଥିଲା ଯା ବୈଦ ବତେଇଲା ସେ, ରୋଗୀର ରୋଗ ହେଇଛି ସେ ପଖାଳ ଖଟା ଖାଇବା ପାଇଁ ଚାହୁଁଛି, ସେ ଏମିତି ଗୋଟେ ବୈଦ କଥାରେ ପହଞ୍ଚିଲା, ସେ କହିଲା ତୁ ଔଷଧ ନେଇଯା ତୁ ସେ ପଖାଳ ଖଟା ଖାଇବୁ, ତେଣୁ ରୋଗୀ ଯାହା ଖୋଜୁଛି ବୈଦ ସେ ଆବଦ୍ଧ ହେଉଛି, ଇଏ ତ କଦନ ପ୍ରିୟାଙ୍କ ହାତ ତ କିଛି ଦିନ ହେଲା ବଦମାସି କରିନାହାନ୍ତି, ଇଏ ତ ବସିଛନ୍ତି ପୁରା ଡିଷ୍ଟର୍ବ ନ କରି, ଯିଏ ଡିଷ୍ଟର୍ବ କରିବା ଲୋକ ସେ ଶାନ୍ତରେ କେମିତି ବସିବ, ଇଏ କହିଲେ ତ କଦନପ୍ରିୟ କଳହପ୍ରିୟ ଲୋକ ଆଙ୍କ ଥିଲେ ଅର୍ଡ଼ର ମିଳିଗଲା, ଭର୍ତ୍ତୁ ନିର୍ଦ୍ଦେଶ ମହାମନ୍ତ୍ର ଦେଇକି ଯେତେବେଳେ ପଠେଇଦେଲେ ଆଦାୟ ଶିରସା ଆଦ୍ରୁତା, ଶିରରେ ପୁରା ପୁରା ମୁଣ୍ଡିଆ ମାରିକି ପ୍ରଣାମ କରିକି ଗୁରୁ ଭକ୍ତି ଯେମିତି ପାଦ ଧୂଳି ଦିଅନ୍ତି ନେଇକି ଆରମ୍ଭ କରିଦେଲେ, ସ୍ଟାର୍ଟ କରିଦେଲେ କଦନପ୍ରିୟ ତଥା ପ୍ରଜନମ କଦନ ତଦ ଆଜ୍ଞା ଅନୁସାରେ ପ୍ରଜାମାନଙ୍କୁ କଷ୍ଟ ଦେବାରେ ଲାଗିଲେ। ଇଏ ତାଙ୍କର କଷ୍ଟ ଦେଲେ, କ'ଣ କ'ଣ କଷ୍ଟ ଦେଲେ, ସନ୍ତ୍ରାସବାଦୀ ଏ ଯେଉଁ ମାଓବାଦୀମାନେ ଯାହା କରୁଛନ୍ତି ତାହିଁ କଲେ, पूरा ग्राम ब्रज उद्यान क्षेत्र आराम आश्रम आकरान खेट खरबट घोषांश दहपतना च संवाद जहाँ रचना करते चक्रवर्ती ता रचना कर प्रभुपाद ता ही रचना कर संक्षेप बहुत शीघ्र शीघ्र जाऊँ कारण आम मुख्य उद्देश्य प्रहलाद जाणिया कि भागवत गोटे एमती जिनिस क्या छाड़िया इच्छा ना तथा कारण परस्पर सब लिंक प्रति श्लोक सहित प्रति श्लोक लिंक होकर रही प्रति जिन आप जो छाड़ पड़े ता आरटा धरिया बहुत कष्ट देखु केमती मुझे उदाहरण दूची हिरण्यकशिपु आदेश दे आदेश देलापर प्रवचनटा केत दब तार बर्तमान भाई पुह मान माँ को भातृबोध को प्रवचन दब से समय एने कौन कर भागवत वर्णना कराई से वर्णना बर्तमान दि जा आदेश दे सभा भितर एम सांगे सांग सभा स्थल पृथ्वी लोक को चलने पृथ्वी में कौन करा वर्णना बर्तमान दौर नारद मुनि यही वर्णना सरीगला स्वर्गपुरटा अधिकार होगा स्वर्गपुर अधिकार कला पुणी हिरण्यकशिपु प्रवचन स्टार्ट हो माँ हरिका बुझे परस्पर लिंक है ना ये बर्तमान कहते पुर पुर शब्द अर्थ स्वामीपाद कहते हटादि मत जो हाट बजार ना हाट बजार ए भूल कह हाट बजार सहित नगर को पुर कह जाए ग्राम शब्द तत्रहित ग्राम मान से हाट बजार नियो लोक मैंने हाट करने आस आजिकल तो ग्राम बजार ही हाट हो गया प्रति गाँव में मोबाइल कार्ड भी बिक्री है तो बंधु हजिला बंधु को खोजिला बंधु कह कौ दिन आप बंधु सीधा एमती बंधु को खोजिक सब आड़े बिक्री है गाँ घर दुकान सब खोला है तेणु ग्राम मान से सब बिजनेस पत्र ना शांत जीवन पुर मान हाट बजार ये क्योंटी क्योंटी गले कहते पुर ग्राम ब्रज ब्रज मान जो गाभी मान रुंती उद्यान कृत्रिम वन जो कृत्रिम वन कराए उद्यान पार्क क्षेत्र जमी स्थान जो क्षेत्र को धान गहम लगे कि लोक मैंने बास करती आराम अकृत्रिम वन आराम मान जो स्वाभाविक वन अच्छी अरण्य आश्रम ऋषिणाम स्थान ऋषि स्थान गले आकर खणी जगह जो रत्न आदि खणी अच्छी आेट कृषि बलानाम बासम कृषि चाष आ बलद को लेकिन गोटे जगार बास करते कहे चाषी लोक आ बलद को नहीं बास करते स्वयंपाद सब अर्थ कर खरबट गिरिद्रोण दुईटा पर्वतर मझी समतल जगह गिरिद्रोण से स्थान को गले घोष घोष मान आभरण स्थान जो गौड़ मैंने बास करते आ पतनम राजधानी पृथ्वी को आसिले यही स्थान मान भितर असुर मैंने सब प्रवेश कले प्रवेश कर कौन कले मुझा पढ़ला बेल ठीक जान ली जहाँ पेपर सब माओवादी मैंने जहाँ करके पुल को उड़ाऊ पुलटा उड़े दिले कौन रास्ता विच्छिन्न हो जाए से आगे व्याख्या करचित खनित्रे विधु विभु देव सेतु प्राकान गोपुराण आजीव्यम छिछिदु वृक्षान केचित परशु पाणयो प्रादहन शरणानी एक प्रजानन ज्वलित उल्मुके केचित खनित्रे खणी आज आगर सब खन ना बर्तमान तो बोमा बाहरी पड़ेगा कौन लैंड माइनिंग ना कौन 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 लैंड माइन से जहाँ विभिदु विदिन्न कले क्या विदिन्न कले जंत्र द्वारा सेतु देख आगे सेतु को भांग जो सब काठ थिला सेतु थिला नदी मान सब से कंक्रीट नथियो सब सब सेतु को आगे भांगे प्राकार प्राकार मान पाचेरी पाचेरी को भांगे गोपुराण नगर गेट जो थिला गोपुराण सिटी गेट ताको भांगे आउ किसी लोक कौन कले ना आजीव्यान छिछिदु वृक्ष जो वृक्ष द्वारा लोक मैंने बचुले आम्र पणस उपजीवी वृक्ष आउ किसी लोक गछ को काटार लगे आउ केचित परशुपाण कई परशुपाण से मानने कौन कहते परशु द्वारा परशु मैंने आप बुझुते तो दा कता या द्वारा हाणी लगे आउ कई कौन कले ना प्रादहन शरणानी एक प्रजानाम ज्वलित उल्मुखी ज्वलंत काठ धरिकी सब घर निगे कई कई एमती स्टार्ट करदे कहला मैंने पृथ्वी लोक मैंने कड़े गले एवं विप्रकृति लोके दैतेन्द्रिय अनुचरे मुह दिव्यम देवा ପରିତ୍ୟଜ୍ୟ ଭୁବୁ ଚେରୁ ଅଲକ୍ଷିତା। ଦେବତା ମାନେ ବି ସ୍ୱର୍ଗ ଲୋକ ଛାଡ଼ି ପଡ଼ିଲେ, ଏ ସ୍ୱର୍ଗ ଲୋକକୁ ଆଟାକ୍ କରିବା ଦରକାର ପଡ଼ିନି ତାଙ୍କର। ଦେବତା ମାନେ ଯଜ୍ଞ ଯଜ୍ଞ ପ୍ରଜାମାନଙ୍କ ନିକଟରୁ, ଏ ଦ୍ୱିଜଙ୍କ ନିକଟରୁ ଯେହେତୁ ଯଜ୍ଞ ଜିନିଷ ପାଉଛନ୍ତି, ପ୍ରଭୁପାଦ ଏଠି ବହୁତ ସୁନ୍ଦର ପରପଟ ଲେଖିଛନ୍ତି, ମୁଁ ତାଙ୍କୁ ଟୋଟାଲ କହିବିନି। ଗୀତାରେ ଯେଉଁ ପ୍ରବଚନ ଅଛି, ଦେବତାମାନେ ଆଉ ମଣିଷ ସହିତ କି ସମ୍ପର୍କ ଅଛି, ଅନ୍ନାଥ ଭୂତି ଭୂତାନି ପ୍ରଜନାଥ ଅନ୍ନ ସମ୍ପର୍କ, ପ୍ରଭୁପାଦ ଏଠି ସୁନ୍ଦର ବ୍ୟାଖ୍ୟା କରିଛନ୍ତି। ତେଣୁ ମନୁଷ୍ୟ ଯେତେବେଳେ ବୈଦିକ କର୍ମ ଗୋଟେ ବନ୍ଦ କରିଦେବ, ଦେବତାମାନେ ସେତେବେଳେ ବହୁତ କଷ୍ଟ ଲାଭ କରନ୍ତି, କାରଣ ଯଜ୍ଞର ସେୟାରେ ସେମାନେ ବଞ୍ଚନ୍ତି। ତେଣୁ ଯେତେବେଳେ ଏମାନଙ୍କୁ ହିରଣ୍ୟକଶିପୁଙ୍କର ଲୋକମାନେ ସବୁ ଡିଷ୍ଟର୍ବ କଲେ ପୃଥିବୀରେ ଆସିକି, ବୃକ୍ଷକୁ କାଟିଦେଲେ, କେହି ଯଜ୍ଞ କରିପାରିବେନି, ଲୋକମାନଙ୍କୁ ମାରିଦେଲେ, ଏବଂ ବିପ୍ରକୃତି ଲୋକେ ଦୈତେନ୍ଦ୍ରିୟ ଅନୁଚର ମୁହୁ, ଦୈତ୍ୟଙ୍କର ଇନ୍ଦ୍ରିୟମାନେ ବାରବାର ଏଭଳି କରିବା ଦ୍ୱାରା ପୃଥିବୀର ଲୋକମାନେ ତ ଯାହା ତପ୍ତ ହେଲେ, ସେମାନେ ଛାଡ଼ି କୁଆଡ଼େ ଯିବେ, ସେମାନେ ସେଇଠି ରହିଲେ। କିନ୍ତୁ ଦିବ୍ୟମ ଦିବମ ଦେବା ପରିତ୍ୟଜ୍ୟ, ଦେବା ସ୍ୱର୍ଗ ଲୋକକୁ ପରିତ୍ୟଜ୍ୟ, ଭୁବି ଚେରୁ ଅଲକ୍ଷିତା, ସିଏ ଆସିକି ପୃଥିବୀ ଲୋକରେ ପହଞ୍ଚିଲେ। ମାନେ ଉତ୍ପାତଟା କେମିତି ହେଇଥିବ ଚିନ୍ତା କରନ୍ତୁ, ସ୍ୱର୍ଗର ଦେବତାମାନେ ଅଲକ୍ଷିତରେ ଏଠି ଆସିକି ପହଞ୍ଚିଲେ। ଚକ୍ରପାତ କହୁଛନ୍ତି, ଏ ସମ୍ପାଦ କହୁଛନ୍ତି, ବିପ୍ରକୃତି ଉପଦ୍ରୁବେ, ବିପ୍ରକୃତି ମାନେ ଉପଦ୍ରୁତେ ଯଜ୍ଞ ଭାଗାନ ଅଭାବାତ, ଯଜ୍ଞର ଭାଗ ଯେହେତୁ ପାଇଲେ ନା, ଦିବମ ପରିତ୍ୟଜ୍ୟ ଅଲକ୍ଷିତେ ସନ୍ତ ଭୁବିଚେରୁ, ଅଲକ୍ଷିତରେ ପୃଥିବୀରେ ଆସିକି ଅଲକ୍ଷିତ ଭାବରେ ବୁଲିକି ରହିଲେ। ଆଉ ହିରଣ୍ୟକଶିପୁ କ'ଣ କଲା, ହିରଣ୍ୟକଶିପୁ ବର୍ତ୍ତମାନ ସ୍ୱର୍ଗକୁ ପଳେଇଗଲା, ସ୍ୱର୍ଗ ରାଜ୍ୟଟାକୁ ସେ ଅଧିକାର କରିନେଲା। ହିରଣ୍ୟକଶିପୁ ଭାତୃ ସମ୍ପରେତସ୍ୟ ଦୁଃଖିତ କୃତ୍ୱା କଟୋଦିକାନ କଟୋଦିକାନି ଭାତୃପ୍ରତ୍ୟାନ ସନ୍ତୟା। କଟୋଦିକାନ ମାନେ ଶ୍ରାଦ୍ଧ ପ୍ରେତକର୍ମ, ଭାଇଙ୍କର ପ୍ରେତକର୍ମ ସବୁ କଲା, କରି ତାର ତ ଚେଲାମାନେ ସ୍ୱର୍ଗପୁରରେ ପୁରା ଅଧିକାର କରିନେଲେଣି, ତେଣୁ ସ୍ୱର୍ଗପୁରକୁ ସେ ଅଧିକାର କରିନେଲା, ସ୍ୱର୍ଗପୁରକୁ ଗଲା। ଆଗେ ଶ୍ରାଦ୍ଧ କର୍ମ ସାରିଲା, ତା ଫ୍ୟାମିଲି ଲୋକମାନଙ୍କୁ ସମସ୍ତଙ୍କୁ ଟ୍ରାନ୍ସଫର କରିନେଲା ସ୍ୱର୍ଗପୁରକୁ, ସେଠି ବର୍ତ୍ତମାନ ପ୍ରବଚନ ଆରମ୍ଭ କଲା। ବର୍ତ୍ତମାନ ହିରଣ୍ୟାକ୍ଷଙ୍କର 9 ପୁଅ ଥିଲେ, ବର୍ତ୍ତମାନ ହିରଣ୍ୟକଶିପ ପ୍ରବଚନ ଆରମ୍ଭ କରିବେ। ଭାଇ, କାରଣ ଦୁଃଖ ବହୁତ ହେଇଯାଇଛି, ତାର ଭାଇ ମରିଯାଇଛନ୍ତି, ଭାଇଙ୍କର 9 ପୁଅ ଭାତୃବଧୁ ଋଷଭାନୁଙ୍କୁ ଏବଂ ତାଙ୍କର ମା ଦିତିଙ୍କୁ, 9, 10, 11 ଜଣଙ୍କୁ ବସି ବର୍ତ୍ତମାନ ପ୍ରବଚନ ଦେଉଛନ୍ତି, ହିରଣ୍ୟକଶିପର ପ୍ରବଚନ। ଭାଗବତରେ ହିରଣ୍ୟକଶିପଙ୍କର ପ୍ରବଚନ କାହିଁକି ଦିଆଗଲା? ବାସ୍ତବିକ ହିରଣ୍ୟକଶିପୁ ପ୍ରବଚନ ଆମ ପାଇଁ ଦିଆଯାଇଛି, ଆମମାନେ ଏତେ ସୁନ୍ଦର ଶିକ୍ଷା ହିରଣ୍ୟକଶିପୁ ଦେଇଛନ୍ତି। ଆପଣମାନେ ଶେଷରେ ଶୁଣିବେ, ହିରଣ୍ୟକଶିପୁ ଏଭଳି ପ୍ରବଚନ ଦେଇଛନ୍ତି, ଦିତି ତତ୍ତ୍ୱରେ ସ୍ଥିର ହୋଇଗଲେ, ଦିତି ପୁତ୍ର ସୁଖକୁ ଭୁଲିଗଲେ ପୁରା, ଏତେ ସୁନ୍ଦର ଏମିତି ପ୍ରବଚନ ଦେଇଛି ହିରଣ୍ୟକଶିପୁ, ବହୁତ ସୁନ୍ଦର ପ୍ରବଚନ। ଯେତେ ଶୀଘ୍ର ମୁଁ ସର୍ଟରେ କାଲିକି ସରିବ, ଆଜି ତ ଆରମ୍ଭ ହେଉଛନ୍ତି। 18-19 ଶ୍ଲୋକରେ ଜଣେ ନା ଧରି ଡାକୁଛନ୍ତି ହିରଣ୍ୟକଶିପୁ, ଶକୁନି ସମ୍ବର ଦୃଷ୍ଟି ଭୂତ ସନ୍ତାପନମ ବୃକମ କାଳନାଭମ ମହାନାଭମ ହରିଶସ୍ମୃ ଅଥ ଉତ୍କଚମ ତନମାତରମ ରୁଷାଭାନମ ଦିତିଶ ଜନନୀ ଗିରା ଶ୍ଲକ୍ଷୟା ଦେଶ କାଳଜ୍ଞମ ଇଦମ ଆହ ଜନେଶ୍ୱର ଇଦମ ଆହ। ଏଭଳି କହିଲେ, କାହାକୁ ଡାକିଲେ? 9 ନାମ ମୁଁ ପଢ଼ୁନି, ଆପଣମାନେ ଭାଗବତରେ ପଢ଼ିନେବେ। ଶକୁନି ସମ୍ବର ଆଦି 9 ନାମ, ତନ୍ମାତରମ ଏ 9 ଯିଏ ମା, ହିରଣ୍ୟାକ୍ଷଙ୍କର ପତ୍ନୀ ଋଷାଭାନ ଇଏ ବି ବସିଛନ୍ତି, ଆଉ ଦିତିଚ ଜନନୀ ଗିରା ଦିତି ବି ବସିଛନ୍ତି। ଆଉ ପ୍ରବଚନ କେମିତି ଦେଉଛନ୍ତି ଦେଖନ୍ତୁ, ତାଙ୍କୁ ପ୍ରବଚନ ଦେଲା ପରେ ପୁରା କ୍ରୋଧରେ ଥିଲେ, କ୍ରୋଧରେ ହରିଙ୍କୁ ଧ୍ୱଂସ କରିବୁ, ସେ ପ୍ରବଚନ ଷ୍ଟାଇଲ ଅଲଗା। ବର୍ତ୍ତମାନ ପ୍ରବଚନ ଦେଉଛନ୍ତି ଶ୍ଲକ୍ଷୟା ବାଚା, ମଧୁର କଥାରେ ପୁରା କହୁଛନ୍ତି, ପୁରା ମଧୁର ବାଣୀ କହୁଛନ୍ତି ତାଙ୍କର। ଦେଶ କାଳଜ୍ଞ ଇଦମ ଆହ ଜନେଶ୍ୱର, କେଉଁ ସମୟରେ କେଉଁ ପ୍ରବଚନ ଦେବାକୁ ପଡ଼ିବ ହିରଣ୍ୟକଶିପୁ ପୁରା ଜଣାଥିଲା। ବର୍ତ୍ତମାନ ମାଙ୍କୁ, ଭାତୃପୁତ୍ରଙ୍କୁ ପୁତ୍ରଙ୍କୁ ଏବଂ ଭାତୃଙ୍କର ପତ୍ନୀଙ୍କୁ ବୁଝିବା ପାଇଁ ବର୍ତ୍ତମାନ ଦେଶ କାଳଜ୍ଞ ହିରଣ୍ୟକଶିପୁ ପ୍ରବଚନ ଦେଉଛନ୍ତି, ବହୁତ ମହତ୍ତ୍ୱ ପ୍ରବଚନ, ସେଥିପାଇଁ ତ ଭାଗବତ ରଖାଇଛନ୍ତି। ଆଉ ସ୍ୱୟଂ ନାରଦ ମୁନି ଏଇଟା କହୁଛନ୍ତି ରାଜସୂୟ ଭଳି ଯଜ୍ଞ, ରାଜସୂୟ ଯଜ୍ଞରେ. ଆଉ ସୁଖଦେବ ଗୋସ୍ୱାମୀ ସେଇଟାକୁ ପରୀକ୍ଷିତ ମହାରାଜ କହୁଛନ୍ତି, ସେଥିପାଇଁ ତ ଭାଗବତ ରଖାହେଇଛନ୍ତି. କାରଣ ହିରଣ୍ୟକଶିପୁର ବାହ୍ୟ ସ୍ୱରୂପ ତ ଅପରାଧ ସ୍ୱରୂପ ହିରଣ୍ୟକଶିପୁ, ସ୍ୱରୂପ ତ ସିଏ ଭଗବାନଙ୍କର ସେବକ ନା, ତେଣୁ କେହି ଅନାଦର କରିବା ଉଚିତ ନୁହେଁ ତାଙ୍କର ପ୍ରବଚନ. ଆଉ ଗୀତାରେ ଭଗବାନ ଯାହା ପ୍ରବଚନ ଦେଇଛନ୍ତି ପୁରା ଡିଟୋ କପି କରିକି ହିଁ ପ୍ରବଚନ ଦେଇଛନ୍ତି. ବର୍ତ୍ତମାନ କହୁଛନ୍ତି ଶ୍ରୀ ହିରଣ୍ୟକଶିପୁ ଉବାଚ, ଅମ୍ବା ଅମ୍ବ ହେ ବଧୁ ପୁତ୍ରମ୍ ବୀର ମା ହର୍ତ୍ତ ଶୋଚିତ ରିପୁର ଅଭିମୁଖ ଶ୍ଲାଘ୍ୟମ ସୁରାଣ ବଧ ଇପ୍ସିତ. ଏଠି ଦୁଇ ଥର ଡାକିଛନ୍ତି ଅମ୍ବ ଅମ୍ବ. ଏ ଜଗତରେ ପୁତ୍ର ମୃତ୍ୟୁରେ ଅଧିକା ଶୋକ ମା କୁହେ. ପୁଅ ଚାଲିଗଲା ପରେ ସ୍ତ୍ରୀ ଭୁଲ ସ୍ତ୍ରୀ ସ୍ତ୍ରୀ ପରେ ଆସିଛି, ସ୍ତ୍ରୀ ସହିତ ସମ୍ବନ୍ଧଟା ଗୋଟେ ବାହ୍ୟ ସମ୍ବନ୍ଧ ବୋଲି, ସ୍ତ୍ରୀ ଯାହା ହେଲେ ପର ଘରର ଝିଅ, ବିବାହ ସମ୍ବନ୍ଧ ପରେ ସ୍ୱାମୀ ସହିତ ତାର ସମ୍ବନ୍ଧ ହେଇଛି, ତାର ଏତେ ଦୁଃଖ ହବ ନା ସ୍ୱାମୀ ଚାଲିଗଲା ପରେ, ମାର ଯେତେ ଦୁଃଖ ହବ କାରଣ ମା ତାଙ୍କୁ ଜନ୍ମ ଦେଇଛି ନା. ଦିତିଙ୍କର ବହୁତ ଶୋକ, ସେଥିପାଇଁ ଦୁଇଥର ସମ୍ବୋଧନ କରି ଦିତିଙ୍କୁ ସାବଧାନ, ମା ଅମ୍ବା ଅମ୍ବ ଅମ୍ବ ହେ ମା ହେ ମା. ଏବଂ ତାପରେ କହୁଛନ୍ତି ବଧୁ, ବଧୁ ଶବ୍ଦ ଅର୍ଥ ସମ୍ବାଦ କହୁଛନ୍ତି, ହେ ବଧୁ ଇତି ଭାତୃ ଭାର୍ଯ୍ୟା ସମ୍ବନ୍ଧ, ଇତି ଭାଇଙ୍କର ଭାଇ ଭାର୍ଯ୍ୟାକୁ ସମ୍ବୋଧନ କରୁଛନ୍ତି, ନା ଧରେ ଡାକୁନାହାନ୍ତି ବଧୁ. ତାପରେ ପୁତ୍ରାମ୍ବୀର ହିରଣ୍ୟାକ୍ଷ, ମା ଅହର୍ତ୍ତ ଶୋଚିତ, ତୁମେ ଦୁଃଖ କରିବା ଉଚିତ ନୁହେଁ, ଶୋକର ଯୋଗ୍ୟ ଜିନିଷ ନୁହେଁ. ହିରଣ୍ୟାକ୍ଷ ଯେଉଁ ମୃତ୍ୟୁବରଣ କରିଛନ୍ତି ଏଇଟା ଶୋକର ଯୋଗ୍ୟ ନୁହେଁ. କାହିଁକି ଯୋଗ୍ୟ ନୁହେଁ, କାହିଁକି ଯୋଗ୍ୟ ନୁହେଁ, ଏଠି କହୁଛନ୍ତି ତୁମେ ଆନନ୍ଦିତ ହେବା ଦରକାର. କାହିଁକି ନା ରିପୁର ଅଭିମୁଖେ ଶ୍ଲାଘ୍ୟ ସୁରାଣ ବୋଧ ଇପ୍ସିତ. ବାସ୍ତବିକ ଏଭଳି ମୃତ୍ୟୁ ହେଉଛି ପ୍ରଶଂସନୀୟ, କାରଣ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରି ଶତ୍ରୁ ସମ୍ମୁଖରେ ମୃତ୍ୟୁବରଣ କରିଛନ୍ତି, ତୁମେ କାହିଁକି ମନ ଦୁଃଖ କରୁଛ, ତୁମେ ଆନନ୍ଦିତ ହେବା ଦରକାର. ସ୍ୱାମୀପାଦ ପ୍ରଶ୍ନ ଉଠାଉଛନ୍ତି, ବର୍ତ୍ତମାନ ଦିତି କହୁଛନ୍ତି ଭବତୁ ନାମ ତସ୍ୟ ଶ୍ଲାଘବଧ, ହଁ ତାଙ୍କର ବଧଟା ପ୍ରଶଂସନୀୟ ହଉ, ତଥାପି ଅସ୍ମାକମ୍ ତାବତ ବନ୍ଧୁଗତ ଏବ ଇତିହାସ, ସିଏ ଆମର ବନ୍ଧୁ ଥିଲେ, ମୋର ପୁତ୍ର ଥିଲେ ନା, ସମ୍ପର୍କୀ ଥିଲେ ନା, ତାର ବଧଟା ଶ୍ରେଷ୍ଠକର ପ୍ରଶଂସନୀୟ ହେଲେ ସୁଦ୍ଧା ଆମର ବନ୍ଧୁ ସମ୍ପର୍କ ଆଉ ରହିଲା କି, ବନ୍ଧୁ ଅର୍ଥ ପୁତ୍ର ସମ୍ପର୍କ ଆଉ ରହିଲା କି, ତ ରହିଲାନି ନା, କେମିତି ମୁଁ ଦୁଃଖଟାକୁ ଭୁଲିଯିବି. ତାର ଉତ୍ତରରେ ବର୍ତ୍ତମାନ କହୁଛନ୍ତି କେତେ ସୁନ୍ଦର ପ୍ରବଚନ, ଭଗବାନ ଉଦ୍ଧବକୁ ଯେଉଁ ଶ୍ଳୋକଟା କହିଥିଲେ ସେଇ ଶ୍ଳୋକର ଗୋଟେ କପି ଶ୍ଳୋକକୁ ହିରଣ୍ୟକଶିପୁ କହିଦେଉଛନ୍ତି, ମା ଏ ଜଗତରେ ଜୀବର ଯେଉଁ ତୁମକୁ ତୁମେ ଭାବୁଛ ହିରଣ୍ୟାକ୍ଷ ମୋ ନିକଟରୁ ପଳେଇଛନ୍ତି, ଏଇଟା ଭୁଲିଯିବା ଦରକାର, କାରଣ ଏ ଜଗତରେ ତୁମେ ଅନିତ୍ୟ, ତୁମେ ଜାଣ କହୁଛନ୍ତି, ଏ ଯଦି ଜାଣିଛୁ ଜଗତ ଜଗତ ପ୍ରବଚନ ଦେଉଛୁ ଉଚ୍ଚାରଣ କରୁଛି ଏଇଟା, କିନ୍ତୁ ଆଚରଣ ଅଲଗା, ମାଆକୁ କହୁଛୁ ତୁମେ ଦୁଃଖ ଭୁଲି ଯାଅ, ଏଣେ ତ୍ରିଶୂଳ ଧରିକି ଗଲେଣି ମୁଁ ହରିକୁ ବଧ କରେ, ଏଠି କହୁଛନ୍ତି ହେ ମା ଭୂତାମି ସମ୍ବାସ ପ୍ରପୟାମି ସୁବ୍ରତେ ଦୈବେନ ଏକତ୍ର ନୀତା ଉନ୍ନୀତାନାଂଶ କର୍ମ ଭି. ଇଏ ଭକ୍ତମାନଙ୍କ ପାଇଁ ବହୁତ ଜାଣିବା ଦରକାର. ଆମ ଗୁରୁଦେବ ଯାହା କୁହନ୍ତି ଏ ସଂସାରରେ ଅଠା ଲଗେଇକି ଆମେ ଯେଉଁ ରହିବା ପାଇଁ ଚାହୁଁଛେ, ହିରଣ୍ୟକଶିପୁ ପ୍ରବଚନ ବହୁତ ମହତ୍ଵ, ଇଏ ପ୍ରକୃତ ସତ୍ୟ କଥା. ଭୂତାନାମ ଇହ ସମ୍ବାସ, ଏଇ ଜଗତରେ ଜୀବମାନଙ୍କର ଯେଉଁ ସମ୍ବାସ ଏକତ୍ର ବାସ, ପ୍ରପୟାମିବ ସୁବ୍ରତେ ହେ ଦିତି କଲ୍ୟାଣ ବ୍ରତକାରୀ ମା ସୁବ୍ରତେ, ଏ ଜଗତରେ ଜୀବମାନଙ୍କର ଯେଉଁ ସମ୍ବାସ ଏକତ୍ର ବାସ ଏଟା ପ୍ରପୟାମିବ ପାନୀୟଶାଳା. ପାନୀୟଶାଳା ରାଜାମାନେ ଆପଣ ଦେଖିଛନ୍ତି ନା, ରାଜାମାନେ ଲୋକମାନେ ଗରମ ଦିନରେ ଲୋକମାନଙ୍କ ପାଣି ପିଇବା ପାଇଁ ସବୁ ପାନୀୟଶାଳା କରିଥାନ୍ତି. ଆଜିକାଲି ବି ଆମେ ଗଲେ ଫୁଲବାଣୀ କୋରାପୁଟ ଆମେ ଦେଖୁଛୁ ଗ୍ରାମ ପଞ୍ଚାୟତ ତରଫରୁ କରାହେଉଛି, ସେଠି ଗୋଟେ ଲୋକକୁ ରଖାହେଉଛି, ଜାମୁଡାଳର ଗୋଟେ ଛାଉଣି କରାହେଇଛି, ଲୋକ ସାଇକେଲ ନେଇକି ଆସିବେ, ଯିଏ ଯୁଆଡ଼େ ଆସିବେ ସେଠି ପାଣି ପିଇକି ଯିବ. ତେଣୁ ପାନୀୟଶାଳାରେ ଲୋକମାନଙ୍କର ଭେଟଟା ଯେଭଳି, ଏ ସଂସାରରେ ସମସ୍ତଙ୍କର ଭେଟଟା ସେଭଳି, ଏ ସତ୍ୟ କଥା। କାରଣ ପାନୀୟଶାଳାରେ ପାଞ୍ଚଟି ଜିନିଷ ହୁଏ, ଏଇଟା ଟିକାର ମୁଁ ତ ପଢ଼ିକି ମୁଁ ସଂକ୍ଷେପରେ ଆପଣମାନଙ୍କୁ କହୁଛି। ପାନୀୟଶାଳାରେ କାଳେ ପାଣି ପିଇବା ପାଇଁ ସମସ୍ତେ କିଛି ସମୟ ପାଇଁ ରୁହନ୍ତି, ସ୍ୱଳ୍ପ ସମୟ ଅବସ୍ଥାନ। ଦ୍ୱିତୀୟରେ ପାନୀୟଶାଳାରେ ପରିଚୟ ହେଲା, ଯଦି ଦୁଇ ଜଣ ଲୋକ ପରସ୍ପର ଭେଟ ହେଲେ ସେ ଏଣୁ ଡିରେକ୍ସନ ହେଲା ଏଣୁ, ସେଠି ଭେଟଟା ସେଇଠି ହେଇଗଲା। ଆମର ଯେଉଁ ପିଲା ଛୁଆ ସ୍ତ୍ରୀ ସହିତ ଭେଟ ହେଇଛି, ପୂର୍ବରୁ ପରିଚୟ ନଥିଲା, ପରିଚୟ ସଂସାର ରୂପକ ପାନୀୟଶାଳା ରହିଛି। କେତେ ସମୟ ପାଇଁ ହେଇଛି ନା, ପାଣି ପିଇ ଦେଇକି ନିଜ ନିଜ ବାଟରେ ଯିବା, ସ୍ୱଳ୍ପ ସମୟ ପାଇଁ ହେଇଛି। ଆଉ ହେଲା ଗୋଟିଏ ଜାଗାରୁ ଆସିଥାନ୍ତି କି ନା, ପାନୀୟଶାଳାର ଲୋକ ଅଲଗା ଅଲଗା ଜାଗାରୁ ଆସନ୍ତି, ଅଲଗା ସ୍ଥାନରୁ ଆସିଛି, ଜୀବକୁ ଯେଉଁ ସରଟା ଯାଇଯାଇଛି, ଆମକୁ ଗୋଟେ କନେକ୍ସନ, ଇଏ ମୋର ସ୍ତ୍ରୀ, ଇଏ ମୋର ପୁତ୍ର, ଇଏ ଗୋଟିଏ ଜାଗାରୁ ପୁତ୍ର ସ୍ତ୍ରୀ ଏମାନେ ସବୁ ଗୋଟିଏ ଜାଗାରେ ଆସୁନାହାନ୍ତି, କିଏ କାହାର କେଉଁ ଜନ୍ମ ପୂର୍ବ ଜନ୍ମର କିଏ ପୁତ୍ର ଥିଲା, କିଏ କାହାର ସ୍ତ୍ରୀ ଥିଲା, କିନ୍ତୁ ଏକତ୍ର କର୍ମଫଳଟାକୁ ବିଚାର କରାଗଲା। ଯେମିତି ଜେଲଖାନାରେ, ଜେଲଖାନାରେ କର୍ମଫଳଟାକୁ ବିଚାର କରିକି ଡିପାର୍ଟମେଣ୍ଟରେ ଭରି କରାହଉଛି, ସାଇକେଲ ଚୋରମାନଙ୍କୁ ଗୋଟେ ସାଇଡ଼ରେ ରଖାହଉଛି, ସେ ଜଗତସିଂହପୁରିଆ ହଉ କି କଟିକିଆ ହଉ, ଯିଏ ମିନିଷ୍ଟରମାନଙ୍କୁ ଗାଳିଗୋଲଜ କରୁଛି ତାଙ୍କୁ ଗୋଟେ ପାଖରେ ଭର୍ତ୍ତି କରାହଉଛି, ତା କର୍ମ ହିସାବରେ ବିଚାର କରାହଉଛି ନା। ତେଣୁ ଜୀବକୁ ଯେଉଁ ପନିସମେଣ୍ଟ ଦିଆଯାଉଛି, ଜୀବକୁ ଯେଉଁ ପିତା ମାତା କେଉଁ, ତା କର୍ମ ହିସାବରେ ବିଚାର କରାହଉଛି, ଇଏ ଏମିତି ଦୁଃଖୀ ନା, ବିଚାର କରିବାକୁ ପଡ଼ିବ। ଆଉ ଗୋଟେ ଏମିତି ପୁଅ ତାକୁ ଦିଆଯିବ ଯେମିତି ଏ ପୁଅ ସହିତ ପିତାର, ପୁଅ ବି ଦୁଃଖୀ ଥିବ। ବହୁତ ଲୋକ କୁହନ୍ତି ନା, ମୁଁ ତ କିଛି ଦୁଃଖ କରେ ନାହିଁ, ମୁଁ ଜଣେ ଲୋକ ଦେଖିଲି ତାର ପୁଅଟା ଛୁଆଟି ବେଳେ ହିଁ ଚାଲିପାରୁନି, ସିଏ ମୋତେ କହୁଛି ମା ଏ ଜଲେଶ୍ୱର ଯାଇଥିଲେ ପ୍ରବଚନ କରିବା ପାଇଁ, ତାକୁ ଜଣେ କହିଲେ ବାବା ଜଣେ ଆସିଛନ୍ତି ତାଙ୍କ ପାଖକୁ ନେଇଯା, ସେ ପିଲାଟା ସେ ସ୍ତ୍ରୀ ଲୋକଟି ଏତେ ଗାଉଁଲି ଲୋକ, ଆପଣ ଦେଖିଲା ମାନେ ମୋ ଅନ୍ତର ପୁରା ଦବିଭୂତ ହେଇଗଲା, ସେ ପୁରା କାନ୍ଦି କାନ୍ଦି ତାର ପୁରା ଲୁହ ଭସଭସି ବୋହୁଛି, ପୁରା କାନ୍ଦି କାନ୍ଦି ଆସି କହୁଛି ବାବା ଟିକେ ଆକୁ ଆଶୀର୍ବାଦ କଲେ। ମୁଁ କହିଲି ୟାର କ'ଣ ହେଇଛି, କହିଲା ମୋ ପୁଅ 7 ବର୍ଷ ହେଲାଣି, ସେ ପିଲାଟା କିଛି କଥା କହିପାରୁନି କି ଚାଲିପାରୁନି ବସିପାରୁନି, ଏମିତି ହେଇଯାଉଛି, ଆଉ ତାର ସ୍ୱାମୀ ତାକୁ ଧମକେଇଛି ତୁ ଏମିତି ପୁଅ କାହିଁକି ଜନ୍ମ କଲୁ, ମୁଁ ଆଉ ଗୋଟେ ବିବାହ ଏମିତି ଅସୁର ଭାଗ୍ୟରେ ହିଁ ପଡ଼ିଛି। ଆଉ ତାର ମା ତାର ଘରେ ନିଜ ଘରେ କିଏ ନାହିଁ, ଗୋଟେ ବିଧବା ମା, ସେ ମା ବି ଆସିଛି, ସେ ନାମଡ଼ ଭକ୍ତ ଯେଉଁଦିନ ଡାକିଥିଲେ ମୁଁ ଯାଇଥିଲି ଜଲେଶ୍ୱରରୁ, ସେ କାନ୍ଦି କାନ୍ଦି କହୁଛି। ମୁଁ ସେଠି ଚିନ୍ତା କଲି, ଦେଖ ଇଏ କେତେ ସରଳ, କେତେ ଗ୍ରାମୀଣ ଲୋକ, ମା କେତେ ସରଳ, ୟାର କର୍ମଫଳକୁ କେମିତି ଦିଆଯାଇଛି, ଗୋଟିଏ ପୁତ୍ରକୁ ଏମିତି ଯୋଗାଇ ଦିଆଯାଇଛି ଯାହା ପାଇଁ ସେ ଦୁଃଖ, ଯାହା ପାଇଁ ସେ ଦୁଃଖୀ ଭୋଗ କରିବ। ପୁତ୍ର ତା କର୍ମଫଳଟା ଭୋଗୁଛି, ତା ସହିତ ମା ବି ଭୋଗୁଛି, ତେଣୁ କର୍ମଫଳକୁ ଭୋଗିବା ପାଇଁ ପରସ୍ପର ଗୋଟେ ଜାଗା ଗୋଟିଏ ଫ୍ୟାମିଲି ଲୋକଙ୍କୁ ଭେଟ କରିଦିଆଯାଉଛି। ଏଥିପାଇଁ କେହି କାହାକୁ ଦାୟୀ ଦେବା ଉଚିତ ନୁହେଁ, ମୋ ସ୍ତ୍ରୀ ପାଇଁ ମୋ ଘରଟା ବିଗିଡ଼ିଗଲା, ଲୋକମାନେ ମୋ ବାପା ପାଇଁ ମୋ ଘରଟା ବିଗିଡ଼ିଗଲା, କାହା ପାଇଁ ଘର ବିଗିଡ଼ୁନି, ପରସ୍ପରର କର୍ମଫଳ ଭୋଗାଭୋଗୀ ହେଉଛି। ଯେମିତି ଗୋସ୍ୱାମୀମାନେ ଉଦାହରଣ ଦିଅନ୍ତି, ତୁମେ ମାର୍କେଟକୁ ଗଲ, ମାର୍କେଟରେ ପରିବା କିଣିଲ, ପରିବା କିଣିକି ତୁମ ଚଏସ୍ରେ ପରିବା କିଣିକି ଦୋକାନକୁ ଦିଆହେଲ, ଯେମିତି ଆମର ଇସ୍କନରେ ପରିବା କିଣା ହେଉଛି ଛାଡ଼ ଦିଆହେଉଛି, ଟଲିବାଲା ତାର ପରିବା ଆଣିକି ଇସ୍କନରେ ଦେଇଦେଉଛି, ଯଦି ପରିବା ଖରାପ ପଡ଼ିଲା କାଲି ବିଶ୍ୱମ୍ଭରପୁରକୁ ଯାଇ କହେ ପରିବା କ'ଣ ଏମିତି ପଠେଇଛୁ, ସେ ଟଲିବାଲାକୁ 2000 ଥାପଡ଼ ପକେଇବ, ତାର କର୍ମଫଳ ତିଆରି ହେଇଗଲା। କିରେ ଭାଇ ତୁ ତ କିଣିକି ରଖିଦେଇ ଆସ, ମୁଁ ବୋହିକି ଆଣିବା ଲୋକ ମୋତେ କାଇଁ ମାରିଛୁ। ତେଣୁ ଏଇ ଯେଉଁ ପୁତ୍ର ସ୍ତ୍ରୀ କନ୍ୟା ଏମାନେ ଏମାନେ ବୋହିକି ଆମ କର୍ମଫଳଟାକୁ ଆଣିଛେ, ଆମେ ଯାହା ରୋଜଗାର କରି ରଖିଛେ ସେ ସେଟା ଧରିକି ଆସୁ। ତେଣୁ ପରସ୍ପର ଭୋଗାଭୋଗୀ, ତୁମେ ଯଦି କାହାକୁ ଦୋଷ କରିକି ଆକ୍ଷେପ କରି ପୁଣି କର୍ମ ପୁଣି କର୍ମ ପ୍ରତିକ୍ରିୟା ଲାଗିଲା, ଏଇ ତ ଜୀବନ ସାରା ଏଇଟା ଲାଗିଛି ଆଉ କ'ଣ, ସେଥିପାଇଁ କାହାକୁ ଦ୍ୱେଷ କରିବା ଦରକାର ନାହିଁ, ପରସ୍ପର କର୍ମଫଳ ଭୋଗାଭୋଗୀ ହେଉଛି। ଆମେ ଆପଣ ଯଦି ଯାଇ ଚାପଡ଼ ମାରିଦେବେ, ମାରିଦେଲା ମାନେ ଆପଣଙ୍କୁ ଭୁଲ ହେଇଗଲେ, ଆପଣ ସେମିତି କର୍ମ କରିଛନ୍ତି, ସେଥିପାଇଁ ଆପଣଙ୍କୁ ଗୋଟେ ପୁତ୍ର ଦିଆଯାଇଛି। ତେଣୁ ଏହା ଦ୍ୱାରା ଲାଭ କ'ଣ ହେଉଛି ନା, ପୁତ୍ର ବି ତା କର୍ମଫଳ ଭୋଗ କରୁଛି, ପିତା ବି ତା କର୍ମଫଳ ଭୋଗ କରୁଛି, ତେଣୁ ପରସ୍ପରର କର୍ମଫଳ ଭୋଗ କରିବା ସ୍ଥାନ ହେଉଛି ଏ ସଂସାର। ଆଉ ମନୁଷ୍ୟ ଜନରେ ଭୋଗ ବି କରିପାରିବ, ଭୋଗ ଜନ ଏଇଟା କର୍ମ ଜନ, ଏଠି ବି କର୍ମ ତିଆରି କରିପାରିବ, ଆଉ କେମିତି ନ ଭୋଗିବ, ହରିଭଜନ କଲା ଆଉ ଆଉ କର୍ମଫଳ ଯଦି ନିରପେକ୍ଷ ହେଇକି ରହିଗଲ, କର୍ମଫଳକୁ ସହି ନେଲ, ହରିକର ନାମ ଭୋଜନ କଲ, କର୍ମଫଳ ଧ୍ୱଂସ ହେଇଗଲ। ତେଣୁ ଏଇଟା ଗୋଟିଏ ପାନୀୟଶାଳା, ଇଏ ଆମେ ଯେତେ ଆମ ଭକ୍ତ ହଉ ଯାହା ବି ହଉ ଆମକୁ ଗୋଟେ ଜାଗାରେ ଆଣିକି ରଖା ହେଇଛି କିଛି ସମୟ ପାଇଁ, ସ୍ତ୍ରୀ ପିଲା ଛୁଆର ସମ୍ବନ୍ଧ ଦିଆଯାଇଛି। ହିରଣ୍ୟକଶିପୁ ତାଙ୍କର ଭାଇ ଯୋଉ ମରିଯାଇଛି, ଭାଇର ଦୁଃଖକୁ ଭୁଲିବା ପାଇଁ ମାଆକୁ ଏଇ କଥା ପ୍ରବଚନ ଦେଉଛି, ମା ଭୁଲି ଯା ପାନୀୟ ସାର ପୁଅ କାହାର, ହିରଣ୍ୟକଶିପୁ କିଏ, ହିରଣ୍ୟକଶିପୁ ଆତ୍ମା, ପ୍ରବଚନ ଦେବ କିନ୍ତୁ ଏଣେ କହିଦେବ ଆତ୍ମା ସେଣେ ତ୍ରିଶୂଳ ଧରି ବାହାରେ ହରିକି ମାରିବ, ଏଣେ ଚେଲାମାନଙ୍କୁ ଲଗେଇଲାଣି ତୁମେ ଯାହା ହେଣେ ମାଓବାଦୀ କାମ କର। ଏ ପ୍ରବଚନର କ'ଣ ମୂଲ୍ୟ ଅଛି? ହେଲେ ପ୍ରବଚନଟା କାହା ପାଇଁ ଦେଇଛି, ମା ପାଇଁ ନୁହେଁ କି ତାଙ୍କ ପାଇଁ ନୁହେଁ, ପ୍ରବଚନ ଆମ ପାଇଁ, ପ୍ରବଚନଟା ଆମ ପାଖରେ ଲାଗୁ ହେଉଛି। ଏଇଟା ଦେଖୁନେ ଆଉ ସମ୍ବାଦ କହୁଛନ୍ତି, ଯଥା ପିପାସାର୍ଥମ ନାନା ସ୍ଥାନ ପ୍ରପୟାମ ଏକତ୍ର ମିଳନ୍ତି ତଥାଚ ନିବୃତ୍ତାୟମ ତସ୍ୟାମ ସ୍ୱସ୍ଥାନ ଗଚ୍ଛନ୍ତି ତଦ୍ୱ। ପାଣି ପିଇବା ପାଣି ପିଇବା ପାଇଁ ଯେତିକି ସମୟ ସେତିକି ସମୟ ସେଠି ରହିବ, ପାଣି ପିଇ ସାରିଲା ପରେ କି ସାଇକେଲ ଧରିଲା, କି ମାର୍କେଟ ଗଲା, କି ସ୍କୁଲ ଗଲା, ଏ ସଂସାର ଏଇଟା ସେୟା। ଏହି ଶ୍ଳୋକଟିକୁ ପୂର୍ବପାଇ ତାଙ୍କ ପର୍ପଟରେ ଚିତ୍ରକେତୁ ମହାରାଜ କଥା ଲେଖିଛନ୍ତି, ଯଥା ସଂଜାତି ପ୍ରଜାତି ଶ୍ରୁତ ବିଜ୍ଞାନ ବାଲୁକା ସଂଯୁଜ୍ୟତେ ବିଯୁଜ୍ୟନ୍ତି ତଥା କାଳନ ଦେହିନା। ପୂର୍ବପାଇ ତାଙ୍କ କେବଳ କଥା ଆକା ଲେଖିଦେଇଛି, ଚିତ୍ରକେତୁ ଯେତେବେଳେ ଶୋକ କରିଛନ୍ତି, ନାରଦମୁନି କହୁଛନ୍ତି ନା ଏ ସଂସାରଟା କ'ଣ, ନଦୀର ବାଲୁକା ରାଶି ସ୍ରୋତ ଭସି ଭସି ଆଣୁଛି, କେତେବେଳେ ବାଲୁକା ରାଶିକର ପରିଚୟ ନାହିଁ, କେତେ ଜାଗାରେ ସ୍ରୋତ ଆଣିକି ଗୋଟେ ଜାଗା ରଖିଦେଉଛି, ପୁଣି ସେଇ ସ୍ରୋତ ତାକୁ ବିଯୁଜିତ କରିଦେଉଛି। ସେଇ କାଳ ବର୍ତ୍ତମାନ ଆମକୁ ପିଲା ସ୍ତ୍ରୀ ଛୁଆ ସମ୍ପର୍କରେ ଏଠି ବାନ୍ଧିକି ରଖିଛି, ସେଇ କାଳ ଆସି ପୁଣି ଭାଙ୍ଗି ସବୁ ଛାରମାର କରିଦେବ। ଆଉ ହିରଣ୍ୟକଶିପୁର ପ୍ରବଚନକୁ ଭଗବାନ ବି ଦେଇଛନ୍ତି, ବୁଝିଛନ୍ତି କାହାକୁ, ଉଦ୍ଧବଙ୍କୁ, ଯେତେବେଳେ ଗୃହସ୍ଥମାନଙ୍କର ଧର୍ମର କଥା କହୁଛନ୍ତି। ପୁତ୍ରଦାରାପ୍ତ ବନ୍ଧୁନାମ ସଙ୍ଗମ ପାନ୍ଥ ସଙ୍ଗମ ଅନୁଦେୟମ ବିୟନ୍ତି ଏତ ସ୍ୱପ୍ନ ନିଦ୍ରାନୁଗ ଯଥା। ଏଇ ଟିକାରେ ସମ୍ପାଦିକ କହିଛନ୍ତି, ପ୍ରପୟାମ ସଙ୍ଗମ ହେବ ଧର୍ମଶାଳାରେ, ଏଠି କହିଛନ୍ତି ନା ପୁତ୍ର ଦ୍ୱାରା ଆପ୍ତ ବନ୍ଧୁନାମ ସଙ୍ଗମ ପାନ୍ଥ ସଙ୍ଗମ। ଇଏ ଗୃହସ୍ଥ ଧର୍ମ ଯେତେବେଳେ ଗୃହସ୍ଥ ଧର୍ମର କଥା ହେଲେ ଏଥିରେ ବ୍ୟାଖ୍ୟା କରାହେବ, କାରଣ ଗୃହସ୍ଥ ଧର୍ମ ଏସବୁ ଆସେ। ମୁଁ ସଂକ୍ଷେପରେ ଖାଲି କହିଦେଉଛି, ପୁତ୍ର ଦ୍ୱାରା ସ୍ତ୍ରୀ ଆପ୍ତ ବନ୍ଧୁବାନ୍ଧବ ଏମାନଙ୍କର ସଙ୍ଗମ କିଭଳି, ପାନ୍ଥ ସଙ୍ଗମ, ପାନ୍ଥଶାଳାରେ ଯେମିତି ଭେଟ ହୁଏ ସେଇଭଳି ଭେଟ। କାହିଁକି ପାନ୍ଥଶାଳାରେ ଭେଟ ନା, ଅନୁଦେୟମ ବିଅନ୍ତି ଯେ ଏ ଦେହ ସହିତ ଏମାନେ ପରିବର୍ତ୍ତନ ହେଉଛନ୍ତି, ଏ ଦେହ ସହିତ ଏମାନେ ଅଛନ୍ତି, ଏଇ ଦେହ ବି ଥିବ ସେମାନେ ପଳେଇଯିବେ, ଆଉ ଏ ଦେହ ନା ଆସିଗଲେ ଦେହ ସହିତ ଯେଉଁମାନେ ବି ଅଛନ୍ତି ଏମାନେ ସହିତ ସମ୍ପର୍କ ରହିବନି। ପ୍ରତି ଦେହରେ ପ୍ରତି ସ୍ତ୍ରୀ ଅଲଗା, ଗୋପୀମାନେ ଏଥିପାଇଁ ସତୀ ସେ ପରମାତ୍ମାଙ୍କୁ ପତି ରୂପରେ ପାଇଥିଲେ, ପରମାତ୍ମାଙ୍କୁ ପତି ଜ୍ଞାନ କରିଥିଲେ ନା, ଜ୍ଞାନ କରୁନଥିଲେ, କାରଣ ଯିଏ ବି ବର୍ତ୍ତମାନ ବିବାହ ହେଉଛି ସେ କାହାକୁ ବିବାହ ହେଉଛି ସେ ଜାଣିଛି ନା, ତାଙ୍କୁ ବିବାହ ହେଉଛି କାହାକୁ, ଶରୀରଟା ବିବାହ ହେଉଛି ନା, ତାର କ'ଣ ଜାଣିଛି ଆତ୍ମାଙ୍କୁ ବିବାହ ହେଉଛି ବୋଲି, ବାସ୍ତବିକ ତୁମେ ଆତ୍ମାଙ୍କୁ ବିବାହ ହେଉଛ, ତୁମେ ଯାହାକୁ ସ୍ୱାମୀ କହୁଛ ସ୍ୱାମୀର ସ୍ୱାମୀ ତ ଆତ୍ମା ଯୋଗୁଁ ନା, ପରମାତ୍ମାଙ୍କର ଅଂଶ ଯୋଗୁଁ ନା, ତୁମେ ତ ସେ ଜ୍ଞାନ ନାହିଁ, ତେଣୁ ଗୋପୀମାନେ ତ ପରମାତ୍ମାଙ୍କୁ ପତି ରୂପରେ ଗ୍ରହଣ କରିଛନ୍ତି ନା, ତେଣୁ ସେମାନେ ସତୀ, କାହିଁକି ସତୀ, ସେ ଡୁପ୍ଲିକେଟ ହଜବ୍ୟାଣ୍ଡ କରିନାହାନ୍ତି, ଆମର ତ ଅନୁଦେୟ ବିଅନ୍ତି ଦେ ଏଠି କହୁଛନ୍ତି, ଏ ପ୍ରତି ଜନ୍ମରେ ଆମେ ସ୍ତ୍ରୀ ଚେଞ୍ଜ କରିକି ଆସିଛେ, ତେଣୁ ଏଠି ଯିଏ କହୁଛି ଗୋପୀମାନେ ଅସତ, ଆରେ ଗୋପୀମାନେ ସତୀ ଜଗତରେ ସବୁ ପୁରୁଷ ନାରୀ ଅସତ, ଆଉ ତୁମର ତ ବର୍ତ୍ତମାନ କହୁଛ ମୋର ଇଏ ହେଉଛି ସ୍ତ୍ରୀ ବା ଇଏ ମୋର ସ୍ୱାମୀ, ଇଏ ନଥିଲେ ଏଇ ଶରୀର ପରେ ପୁଣି ରହିବ ନା, ତୁମେ ପୁଣି ଗୋଟେ ସ୍ତ୍ରୀ ଗ୍ରହଣ କରିବ, ସିଏ ଗୋଟେ ସ୍ୱାମୀ ଗ୍ରହଣ କରିବ, ଅନୁଦେୟ ବିଅନ୍ତି ଦେହ ସହିତ ସ୍ତ୍ରୀ ପିଲା ଏମାନଙ୍କ ସବୁ ସବୁରୁ କାଟି ଦିଆ ହେଉଛି। ଏଠି ସେଥିପାଇଁ କହୁଛନ୍ତି ଦୈବେନ ଏକତ୍ର ନିହିତ, ମୁଁ ମୂଳ ଶ୍ଳୋକ ପଳାଉଛି, ଏହାକୁ ବେଶୀ ବ୍ୟାଖ୍ୟା କରୁନି, ଦୈବେନ ମାନେ ଭଗବାନ କହୁନାହାନ୍ତି, ହିରଣ୍ୟକଶିପୁ ଭଗବାନ କଥା କହିବେନି, ସବୁବେଳେ କାଳ କଥା କର୍ମ କଥା ଏଇ ପ୍ରବଚନ ଦେବ, ଭଗବାନ ଆଡ଼କୁ ମୋଟେ ନେବନି। ଦୈବେନ ହିରଣ୍ୟକଶିପୁ ଦୃଷ୍ଟିରୁ ପ୍ରାଚୀନ କର୍ମ ହିସାବରେ ଏକତ୍ର ନିତାନ କାଳ ସମସ୍ତଙ୍କୁ ଗୋଟେ ଜାଗାରେ ପହଞ୍ଚେଇ ଦେଇଛି, ଆଉ ଉନ୍ନୀତାଂଶ କର୍ମ ବି ସେଇ କାଳ ପୁଣି ଅଲଗା କରିଦେଉଛି। ଆପଣ ଦେଖୁନାହାନ୍ତି ଯେତେବେଳେ ଜଲେ ଯାଇଥିଲି ଭାଗବତ ସପ୍ତାହ, ସେଟା ଆମର କେଉଁଠି ହେଉଥିଲା ଚନ୍ଦନେଶ୍ୱର ପୂର୍ବରୁ, ବହୁତ ଭକ୍ତ ହୁଅନ୍ତି ଆମର ଯେଉଁଠି କମର୍ଦା, କମର୍ଦାରେ ଯାହା ଘରେ ରହୁଛୁ ସେ ଅନ୍ୟ ଅଲଗା ଜଣେ ଦେଖିଥିଲୁ, ବଡ଼ ଶିକ୍ଷିତ ହାଇସ୍କୁଲ ମାଷ୍ଟର, ସେ ଗୋଟେ ମନ୍ଦିର କରିଛନ୍ତି ତାଙ୍କ ବାବାଙ୍କର ମନ୍ଦିର, ତାଙ୍କର ଦୁଃଖରେ ତାଙ୍କ ଡାଇବେଟିସ୍, ବ୍ଲଡ୍ ପ୍ରେସର, ହାର୍ଟ ଡିଜିଜ୍ ସବୁ ରୋଗ ଅଛି, କିନ୍ତୁ ପାଖରେ କେହି ଜଣେ ନାହାନ୍ତି। ପୁଅମାନେ ସବ, ପୁଅ ଝିଅ ସବୁ ମାନେ ଭଲ ଭଲ ପୋଷ୍ଟରେ ବିଦେଶରେ ରହିଛନ୍ତି, ସବୁ ଜନ୍ମ ଦେଇଛନ୍ତି। ଦେଖ ଶରୀର କଥା କ'ଣ କହିବି, ଅନୁଦେୟ ଶରୀର ଗଲେ ଯେ ବିଚ୍ଛିନ୍ନ, ଯେ ପୁଅକୁ ଜନ୍ମ ଦେଇବି ପୁଅ ତାଙ୍କୁ ସାହାଯ୍ୟ କରିପାରେ, କାଳ ଏମିତି ରଖିଛି ଅଲଗା। କାଳ ଏଇ ଜନ୍ମରେ ବି ଯେଉଁ ପୁତ୍ରକୁ ଆପଣ ଜନ୍ମ ଦେଇଛନ୍ତି ସେ କାଳ ତା ସହିତ ଆପଣଙ୍କୁ ମିଶେଇବାକୁ ଦେଉନି, ପୁଅ ବିବାହ କରିଦେଉଛନ୍ତି, ପୁଅ ବିବାହ କରିଦେଲେ ଗୋଟିଏ ପୁଅ, ପୁଅ ବିବାହ କରିଦେଉଛନ୍ତି ବୁଢ଼ାବୁଢ଼ି ଘରେ, କିନ୍ତୁ ପୁଅ ଚାକିରି କରିଛି। ତେଣୁ ପୁଅକୁ ଯଦି, ପୁଅ ପାଖକୁ ଯଦି ବହୁ ନ ପଠେଇବେ, ପୁଅ କହୁଛି ମୋର ଅଫିସରେ ଖାଇବା ଟାଇମ୍ ଠିକ୍ ରହୁନି, ମଧ୍ୟ ଖରାପ ହେଇଗଲା, ଆଉ ବହୁ ଯଦି, ବହୁ ଯଦି ଘରେ ନ ରହିବ ବୁଢ଼ାବୁଢ଼ିଙ୍କର ଅସୁବିଧା, ତେଣୁ ବୁଢ଼ାବୁଢ଼ି ବାଧ୍ୟ ହେଇକି ପୁଅକୁ ବୋହୂ ପାଖକୁ ପଠାଉଛନ୍ତି। ଦେଖନ୍ତୁ କାଳ କିଭଳି ଜନ୍ମ କରିଥିବା ଏ ପାନ୍ୟଶାଳା ଭଳି ଗୋଟିଏ ସ୍ଥାନରେ ରହିଛେ, ପାନ୍ୟଶାଳା ନ ଭାବିଲେ ବି ଆପଣ ଭାବିବାକୁ ପଡ଼ିବ। ଦେଖନ୍ତୁ କାଳ ଏଇ ଜନ୍ମରେ ବିଚ୍ଛିନ୍ନ କରିଦେଉଛି, ତାଙ୍କୁ ଅଲଗା ଜାଗାରେ ପକେଇ ଦେଇଛି, ଆଉ ଶରୀର ଗଲେ ଯେ ବିଚ୍ଛିନ୍ନ ହେଇଛି ସମ୍ପର୍କ ଭିତରେ କ'ଣ ଭାବିବାର ଅଛି। ବହୁତ ଲୋକ ଅଛନ୍ତି ସେ ଚାହୁଁଛନ୍ତି ପିତାମାତା ସହିତ ସମ୍ପର୍କ ରଖିବୁ, କିନ୍ତୁ ତାଙ୍କ ଡ୍ୟୁଟି ସେଇଟା କରିଦେବୁନି, ଭାବିଥିବେ ରିଟାର୍ଡ ହେଲା ଆମେ ଘରକୁ ଫେରିବୁ, ରିଟାର୍ଡ ହେଲା ବେଳକୁ ଆଣିଦେଲା ପୁଅ, ପୁଅ ଚାକିରି କରିଦେଇଥିବ, ଏଣେ ପ୍ଲଟ୍ କିଣିଦେଇଥିବ ଭୁବନେଶ୍ୱରରେ, ପୁଣି ପଶିଗଲେ ବନ୍ଧଣ। କାଳ ଏଇ ଜନ୍ମରେ ବିଚ୍ଛିନ୍ନ କରି ରଖୁଛି, ମିଳନ କରିବାକୁ ଦେବୁନି। ତେଣୁ ସଂଯୋଗ ଅଭିଯୋଗଟା ପ୍ରାଚୀନ କର୍ମ ଏଭଳିକି ଆପଣ ସେଇ ପିତାମାତାଙ୍କ ଜନ୍ମ ହେଲେ ସୁଦ୍ଧା କାଳ ଆପଣଙ୍କୁ ମିଳିବାକୁ ଦେବନି। ଆଉ ସର ତ୍ୟାଗ କଥା କ'ଣ କହିବା, ତେଣୁ ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି। ଇଏ ତ ଲୌକିକ ରୀତିରେ କହୁଛନ୍ତି, ମା ତୁମେ ମୋ ମନରେ ବୈରାଗ୍ୟ ଆଣିବା ଦରକାର, ସଂସାରରେ କିଏ ସବୁଦିନ ରହିଛି ନା କ'ଣ, କିଏ ରହିବାନି, ବର୍ତ୍ତମାନ ମିଶିଛନ୍ତି, ଏଇ ହିରଣାକ୍ଷ ତୁମର ପୁତ୍ର ଥିଲେ ବର୍ତ୍ତମାନ ସିଏ ଚାଲିଗଲେ, ସଂସାର ତ ସମସ୍ତେ ମରୁଛନ୍ତି ନା କ'ଣ, ତୁମ ପୁଅ ଗୋଟେ ମରୁଛି, ତୁମେ କାହିଁକି ଦୁଃଖ କରୁଛ। ମା କହିବେ କ'ଣ ଏତିକିରେ ମୁଁ ଜନ୍ମ ଦେଇଛି ମୁଁ ଭୁଲିଯିବି, ମା କହିବେ ମୁଁ ଜନ୍ମ ଦେଇଛି ତୋତେ ମୁଁ ଦେଖୁଛି କି ତୁ ଏତେ ଆନନ୍ଦ ରାଜା ହେଇକି ରହିଛୁ, ତାକୁ ଦେଖିଥିଲେ କେତେ ଆନନ୍ଦ ହେଇଥାନ୍ତି, ସେଠି ହିରଣ୍ୟକଶ୍ୟପ କାଲିକି ପ୍ରବଚନ ଦେବେ, ମା ତୁମେ ହିରଣ୍ୟକୁ ଭେଟିପାରିବ, ଶରୀରକୁ ସିନା ତୁମେ ଶରୀରକୁ ଭେଟିପାରିବନି, ଶରୀର ଶରୀରକୁ ଭେଟିପାରିବନି, ଆତ୍ମା ଆତ୍ମାକୁ ଭେଟିପାରିବ ନା, ହିରଣ୍ୟକଶ୍ୟପ ପ୍ରବଚନ ଦେବେ, କାରଣ ଶରୀର ସିନା ମରିଯାଉଛି ବୋଲି ଶରୀର ଭେଟିପାରୁନି, ଆତ୍ମା ଆତ୍ମାକୁ ଦେଖିପାରିବ, ଆତ୍ମା ସହିତ ଆତ୍ମାର ମିଳନ ସମ୍ଭବ, କାରଣ ଆତ୍ମା ହେଉଛି ପରମାତ୍ମାଙ୍କର ଅଂଶ। କାଲିକି ହିରଣ୍ୟକଶ୍ୟପ ପ୍ରବଚନ ଆରମ୍ଭ କରିବେ, ସୁନ୍ଦର ପ୍ରବଚନ ଆରମ୍ଭ କରିବେ, ଏବଂ ତାଙ୍କ ପ୍ରବଚନକୁ, ତା ପ୍ରବଚନକୁ କଂକ୍ରିଟ କରିବା ପାଇଁ, କଂକ୍ରିଟ ମାନେ ଯାହା କହନ୍ତି ତା ଡିସିସନ କଂକ୍ରିଟ କରିବା ପାଇଁ, ଏଇଟା ମୁଁ ଯାହା ପ୍ରବଚନ ଦେଉଛି ସେଇଟା ଠିକ୍ ଶାସ୍ତ୍ରୀୟ ପ୍ରବଚନ, ସେ ଶାସ୍ତ୍ର ତସ୍ମା ଶାସ୍ତ୍ର ପ୍ରମାଣ ଫୁଡ଼ ପ୍ରମାଣ ଆଣିକି ଥୋଇଦେବ, ଏମିତି ପ୍ରବଚନ ଏଇଟା ସବୁଠୁ ବଡ଼ ସମ୍ବାଦ। ଯମରାଜ ଗୋଟିଏ ସମ୍ବାଦ ଦେବେ, ହିରଣ୍ୟକଶ୍ୟପ ଯମରାଜଙ୍କ ସମ୍ବାଦ କହିବ, ହିରଣ୍ୟକଶ୍ୟପ ସମ୍ବାଦକୁ ନାରଦ ମୁନି କହୁଛନ୍ତି, ନାରଦ ମୁନିଙ୍କ ସମ୍ବାଦକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସୁଖଦେବ ଗୋସ୍ୱାମୀଙ୍କର ସମ୍ବାଦକୁ ସତ ଗୋସ୍ୱାମୀ କହୁଛନ୍ତି, ଦେଖିବେ କେତେ ସମ୍ବାଦ ଲାଗି ରହିଛି। ନା ଆମେ କ'ଣ କହିବୁ, ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତଂ କି, ଜୟ ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି, ଜୟ ଗୌରଗୋବିନ୍ଦ ସ୍ୱାମୀ ଶ୍ରୀଲ ଗୁରୁ ମହାରାଜ କି, ସମ୍ବେଦ ଗୌରଭକ୍ତ ବୃନ୍ଦ କି, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ। ସମସ୍ତେ ପ୍ରସାଦ ନେଇକି ଯିବେ।